ସର୍ବପ୍ରଥମେ ମୁଁ ମୋର ପରମ ଆରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ୍ ଗୌର ଗୋବିନ୍ଦ ଗୋସ୍ୱାମୀ ଗୁରୁଦେବଙ୍କର ଅଭୟ ଚରଣ କମଳ ତଳେ ସମର୍ପିତ ଏବଂ ପ୍ରଣତି ନିବେଦନ ପୂର୍ବକ ସଂସ୍ଥାର ସଂସ୍ଥାପକ ଆଚାର୍ଯ୍ୟ କୃଷ୍ଣ କୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଅଭୟ ଚରଣ ଅରବିନ୍ଦ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପା ଆଜି ମହାରାଜଙ୍କ ଚରଣ କମଳରେ ପ୍ରଣତି ନିବେଦନ ପୂର୍ବକ ସମସ୍ତ ସାଧୁ ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କ ଚରଣ କମଳ ତଳେ ପ୍ରଣତି ନିବେଦନ ହୋଇ ଏବଂ କୃପା ଭିକ୍ଷା କରି ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀଙ୍କ କୃପାରୁ ଏବଂ ଉପସ୍ଥିତ ଶ୍ରୋତାବୃନ୍ଦମାନଙ୍କର କୃପାରୁ ଆମେମାନେ ଶ୍ରୀମଦ୍ ଭାଗବତମର ଯୁଧିଷ୍ଠିର ମହାରାଜ ଏବଂ ନାରଦ ମୁନିଙ୍କ ପ୍ରସଙ୍ଗ କ୍ରମେ ସପ୍ତମ ସ୍କନ୍ଦରୁ ପ୍ରହ୍ଲାଦ ମହାରାଜଙ୍କର ଚରିତ୍ର ଶ୍ରବଣ କରୁଛି, ଯାହାକି ରାଜସୀୟ ସଭାରେ ଏହି ପ୍ରବଚନ ଅନୁଷ୍ଠିତ ହୋଇଥିଲେ। ଗତକାଲି ପର୍ଯ୍ୟନ୍ତ କଥା ଯେଉଁଠି ବିଶ୍ରାମ ଥିଲେ ସମ୍ୟକ ସୂଚନା ଦେଇ ଆମେମାନେ ଆଗକୁ ଯିବା। ପ୍ରହ୍ଲାଦ ମହାରାଜଙ୍କ ପାଇଁ ହିରଣ୍ୟକଶିପୁ ଅତି ଆଦରରେ ଷଣ୍ଢ ଆଉ ଅମର୍କ ଦୁଇ ପୁତ୍ରଙ୍କୁ ଗୁରୁପୁତ୍ରଙ୍କୁ ନିଯୁକ୍ତି କରିଥିଲେ ଯେ କିଭଳି ପ୍ରହ୍ଲାଦ ରାଜନୀତିର ବିଦ୍ୟାକୁ ପୂର୍ଣ୍ଣ ଭାବରେ ସାମ ଦାନ ଭେଦ ଦଣ୍ଡ ଏ ନୀତିଗୁଡ଼ିକୁ ସେ ପୂର୍ଣ୍ଣ ଭାବରେ ଜ୍ଞାତ ହଉ ଏବଂ ବିଶେଷ ଭାବରେ ଜଣେ ଅସୁର ସମାଜରେ ଜଣେ ପ୍ରତିଷ୍ଠିତ ରାଜା ହୁଅନ୍ତୁ। ପ୍ରହ୍ଲାଦ ମହାରାଜଙ୍କର ଏଇଟା ସ୍ୱପ୍ନ, ହିରଣ୍ୟକଶିପୁଙ୍କର ଏଇଟା ସ୍ୱପ୍ନ ଥିଲା ପ୍ରହ୍ଲାଦ ମହାରାଜଙ୍କ ପାଇଁ। କିନ୍ତୁ ପ୍ରହ୍ଲାଦ ମହାରାଜ ସେ ବିଦ୍ୟାକୁ ସୁଖ ବୋଲି ବା ସାଧୁ ବୋଲି ଜ୍ଞାନ କରୁନଥିଲେ, କାରଣ ଷଣ୍ଢ ଅମର୍କ ଯେଉଁ ଶିକ୍ଷା ଦେଉଥିଲେ ଏଥିରେ ସତ୍ ଆଉ ଅସତ୍ ବିଦ୍ୟା ବା ସ୍ୱପର ବୁଦ୍ଧି ଥିଲା, ଯାହାକୁ ଶ୍ରବଣ କରି ପ୍ରହ୍ଲାଦ ମହାରାଜଙ୍କୁ ବହୁତ ଦୁଃଖ ଲାଗୁଥିଲା। କାରଣ ସାଧୁ ଲୋକମାନେ ସର୍ବତ୍ର ତ ଭଗବତ ଦର୍ଶନ କରନ୍ତି, ସେମାନେ ଉଦାର ଚେତା, ତେଣୁ ଏତେ ଦୁଃଖ ଲାଗୁଛି ପ୍ରହ୍ଲାଦ ମହାରାଜଙ୍କୁ। ସେ ଗୁରୁଦେବଙ୍କର କୌଣସି ବିଦ୍ୟାକୁ ଶ୍ରବଣ କରୁନାହାନ୍ତି, କିନ୍ତୁ ନାରଦ ମୁନି ଦେଇଥିବା ବିଦ୍ୟା ଗୁଡ଼ିକ ତାଙ୍କ ଅନ୍ତରରେ ସ୍ମୃତି, ତାଙ୍କ ସ୍ମୃତି ମାନସ ପଟକୁ ବାରମ୍ବାର ଆସୁଛି। ଏବଂ ଗୋଟିଏ ଦିନ ଗତକାଲି ଶୁଣୁଥିଲେ ପ୍ରହ୍ଲାଦ ମହାରାଜ ଅସୁର ଗୁରୁଙ୍କ ଦ୍ୱାରା, ଦୁଇ ଜଣ ଗୁରୁଙ୍କ ଦ୍ୱାରା ତାଡ଼ିତ ହେଲା ପରେ ମାତୃମୃଷ୍ଟ ଅଳଙ୍କୃତମ, ପ୍ରହ୍ଲାଦ ମହାରାଜ ଅତି ସୁଶୋଭିତ ହୋଇ ମା ତାଙ୍କୁ ସୁନ୍ଦର ଭାବରେ ଅଳଙ୍କାର କରିଛନ୍ତି। ପ୍ରହ୍ଲାଦ ଆସି ହିରଣ୍ୟକଶିପୁ କୂଳରେ ବସିଲେ, ହିରଣ୍ୟକଶିପୁ ଅତି ଆଦରରେ ପୁତ୍ରଙ୍କୁ ବସେଇଲେ ଏବଂ ପଚାରିଲେ, ରେ ବାପା, ତୁମେ ଯାହା ଅଧ୍ୟୟନ କରିଛ ତା ଭିତରେ ଅତି ଶ୍ରେଷ୍ଠ ବା ସୁସ୍ଥ ଭାବରେ ଯାହା ଅଧ୍ୟୟନ କରିଛ, ଯାହା ଉତ୍ତମ ବିଦ୍ୟା ତାହା କୁହ। ଗତକାଲି ସେଟା ଶୁଣୁଥିଲେ ଆମେମାନେ। ପ୍ରହ୍ଲାଦ କହିଲେ, ଶ୍ରବଣମ କୀର୍ତ୍ତନମ ବିଷ୍ଣୁ ସ୍ମରଣମ ପାଦ ସେବନମ ଅର୍ଚ୍ଚନମ ମନ୍ଦନମ ଦାସ୍ୟ ସଖ୍ୟ ଆତ୍ମ ନିବେଦନମ ଇତି ପୁଂସାର୍ପିତା ବିଷ୍ଣୁ ଭକ୍ତିଚିତ୍ ନବଲକ୍ଷଣ କ୍ରିୟତେ ଭଗବତ ଅଧା ତତ୍ମନ୍ୟ ଅଧିତମ ଉତ୍ତମମ। ହେ ଗୁରୁଦେବ, ହେ ପିତା, ସଂସାରରେ ଏଇ ନବଦା ଭକ୍ତି ଭଗବାନଙ୍କ ଚରଣ କମଳରେ ଶ୍ରବଣ କୀର୍ତ୍ତନ ସ୍ମରଣ ବନ୍ଦନ, ଜଣେ ସମର୍ପିତ ହୋଇ ଭଗବାନଙ୍କ ଚରଣରେ ଏଇ ଭକ୍ତି ଅନୁଷ୍ଠାନ କଲେ ତାର ଯେଉଁ କଲ୍ୟାଣ ହୁଏ, ସଂସାରରେ ଏ ବିଦ୍ୟା ଠାରୁ ଶ୍ରେଷ୍ଠ ବିଦ୍ୟା କିଛି ନାହିଁ। ଏବଂ ଏ କଥା ଶୁଣିଲା ପରେ ଗତକାଲି ଆମେମାନେ ଶୁଣୁଥିଲେ ପ୍ରହ୍ଲାଦ ମହାରାଜଙ୍କୁ ହିରଣ୍ୟକଶିପୁ ପଚାରିଲେ, କହିଲେ, ଆରେ ତୋର ଗୁରୁଦେବ ତ ବିଦ୍ୟା ଶିକ୍ଷା ଦେଇନାହାନ୍ତି, ତୁ ବିଦ୍ୟାଟା କେଉଁଠୁ ଶିଖିଲୁ, ତୋର ମତି ଭଗବାନଙ୍କ ଚରଣରେ କେମିତି ଲାଗୁଛି। ଜଣଙ୍କୁ ସଂସାରରେ ଆମକୁ ପ୍ରବଚନ ଦେବାକୁ ପଡ଼ୁଛି, ଆମେ ବି ପ୍ରବଚନ ଶୁଣିଛୁ ଗୁରୁବର୍ଗଙ୍କ ନିକଟରୁ, ଆଉ ଜଣେ ଶୁଣୁଛି, ସେ ପୁଣି କାହାକୁ କହିବ, ଏଇ ଶ୍ରୋତ ପନ୍ଥାରେ କାହାର ମତି ଲାଗେ, ପ୍ରୟାସ କରିବାକୁ ପଡ଼ୁଛି, ମନଟାକୁ ଲଗେଇବାକୁ ପଡ଼ୁଛି। କିନ୍ତୁ ପ୍ରହ୍ଲାଦ ମହାରାଜ ଏଭଳି ଅଦ୍ଭୁତ ସାଧକ, ସାଧୁଙ୍କର କୃପା, ଜଣେ ନିଷ୍କିଞ୍ଚନ ପରମହଂସ ବୈଷ୍ଣବ ନାରଦ ମୁନିଙ୍କର କୃପା ପାଇଛନ୍ତି, ତାଙ୍କୁ ମନଟା ଭଗବାନ ପାଖରେ ଲଗେଇବାକୁ ପଡ଼ୁନି କି ବିଷୟରୁ ହଟେଇବାକୁ ପଡ଼ୁନି।
আমার সমগ্র জীবন ভগবান করুণা প্রাপ্ত নহেলে, জন নিষ্কিঞ্চন বৈষ্ণব করুণা প্রাপ্ত নহেলে, আম মন বিষয় হটবনি কি কৃষ্ণ পাখে লাগবে। এইটি সাং সাং প্রশ্ন পচারে, রে কহ তোর মতে কেমতি কৃষ্ণ পাখে লাগুচি। প্রহ্লাদ গতকাল এইটি কথা বিশ্রাম লে, প্রহ্লাদ কহিলেন, বাপা কাহার মতি ভগবান চরণরে লাগে না, সর্বকল্যাণর খণি, কল্যাণ গুণ নিধি, কল্যাণ গুণর নিধি সি ভগবান, কেউ অকল্যাণ বাকি রহব যে তাহলে চরণ ভগবান, যাহর মতি ভগবান চরণ রহব, কিন্তু সেটি কাহার মতি লাগে না। কালি শুনুলে, নতে বিদু স্বার্থ গতি হি বিষ্ণু দুরাশয়া যে বহ্যর্থ মানি না, ও মতি না কৃষ্ণে পরত সতো বা মিথো বিপদ্যতে গৃহ ব্রতানম। কে বাপা সংসারে কল্যাণ গুণ নিধি হরিঙ্ চরণরে কাহার মতি লাগে না, মতি না কৃষ্ণ পরতো সুতো বা। গুরুবর্গ আচার্যবর্গ সাধু মানে শহ শহ উপদেশ দেলে বি উপদেশ দ্বারা মতি লাগিব না, কিংবা নিজে প্রচেষ্টা কলে বি লাগিব না, তাহলে লাগিব কেমতি? মিথ অভিপদ্যতে গৃহ প্রতারণম, গুরুঙ্কর উপদেশ এনে নিজের চেষ্টা ইয়া বলরে বি লাগিব না, তাহলে কাহার লাগিব না? গৃহ ব্রতানম। গতকাল শুনুলে শ্রীধর স্বামী কৌলে, গৃহেব ব্রত সংকল্পম যস্য স, ঘরটা যার জীবনর সংকল্প হয়েছে, এ ঘরকু সুখী কলে মু সুখী হবি। গৃহ মানে না গৃহম গৃহ উচ্চতে গৃহিণীম গৃহ উচ্চতে, গৃহ মানে মোর স্ত্রী, নগ্রহম গ্রহম উচ্চতে গৃহিণীম গ্রহ উচ্চতে। সাধু কোণ ঘরে রোনি কি আপনার যে ঘরে রোচ যেমন ঘরে সাধু বি সেই ঘরে রোচ, তা গৃহস্থ কুহাবেন গৃহ কুহাবেন, গৃহিণীম গ্রহ উচ্চতে, যার স্ত্রী অছি গৃহিণী অছি সেটা ঘর কুহাযিব। অর্থাৎ যা জীবনর লক্ষ্য সবুবেলে রহিলা মোর স্ত্রী কিভাবে প্রসন্ন হব, এমানে গৃহ ব্রত, এমানঙ্কর মতি হরিঙ্গ চরণরে সুত লাগিব না, গুরুঙ্ উপদেশ দ্বারা লাগিব না, মা উভয়ঙ্কর প্রচেষ্টা দ্বারা লাগিব না। আর গতি কণ হব কহিলে, অদান্ত গোভী বিষতান্তা মিশ্রম, হল ভগবান নডাকি সংসারে সুখ পাইবে কি? কহিল না, অদান্ত গোভী ইন্দ্রিয় মানে অসঞ্জত হবে, যাহার ইন্দ্রিয় অসঞ্জত তা মনটা পাগলা না, পাগলা মন লোক। প্রহ্লাদ মহারাজ প্রবচন দেবে লাস্ট দিন শুনিবে, প্রহ্লাদ মহারাজ কহিবে, বাপা আপনার কাহ শত্রু বলে ভাবুছেন, সংসারে শত্রু কে না, নিজের মন হচ্ছে নিজের শত্রু, নিজের ইন্দ্রিয় মানে হচ্ছেন নিজের শত্রু, শত্রু কি অছেন সংসারে কোন আপন কোন আজ্ঞা, সে শত্রু বলে মু প্রমাণ করে দেবি, সে শত্রু নন্তি আপনার, মতো খারাপ দৃষ্টি দেখুছি, আপন মন এটাকে বর্তমানে ভাবি নিয়েছি, আর তা মন সেমতি ভাবি নিয়েছি, নথিলা কে কার শত্রু নথিলে, মন বর্তমান প্রতিকূল হয়ে যাইছি, পুনি মন এত অনুকূল হয়ে যাব, মন তাহলে তাকে ভালো পাইছ, তার হাজার গুণ থিলে বি গোটে দুষ্ট লোকটা মদুয়াটা, মদ খাউছি গুন্ডাটা বদমাসটা, তা কোন লোক ভালো পাও না, সমাজ ঘৃণা কলে তার বি সাঙ্গ অছেন, কেমন সাঙ্গ হলে তার তার শত্রু না মিত্র কেমতি অছেন, তা মন তা মনকু ম্যাচ করে যাইছে, এ সংসারে মন ম্যাচ হচ্ছে বন্ধু, আর যার মন ম্যাচ না কলা সে হল শত্রু। আত্রু এটি কি না, নিজের অসঞ্জত ইন্দ্রিয় অসঞ্জত মন হচ্ছে নিজের শত্রু, ভগবান গীতার কহিলেন, ভগবান গীতার হি কহিলেন, যে মনকু সংযম করে না সে নিজের শত্রু, নিজে নিজের শত্রু। কে বাপা যে হরিঙ্ চরণ হরিঙ্কর যে গৃহব্রত সে অদান্ত গভী ইন্দ্রিয় মানে তাঁর সংযম হবে না, পরিণাম কোণ হব বিষতাম তামিশ্রম, বিষতাম মানে প্রবেশ করবে, কেউটি প্রবেশ করবে তামিশ্রম নর্কু যাবে, আপনি 84 লক্ষ জীবজনীকে আসবে। এটি প্রশ্ন বিশ্বনাথ চক্রবর্তী ঠাকুর উঠাউছেন, হলে মূঢ় হিরণ্যকশিপু কুছি, মোর সিনা বিদ্যা মোর মতি সিনা কৃষ্ণ চরণ লাগুনি, কিরে গুরুবর গুরুশ্রেষ্ঠ শুক্রাচার্যঙ্কর পুত্র তথা এত সুন্দর বিদ্যা দিয়েছেন, किं सर्वतात्पर्य सर्वशास्त्र तात्पर्य न जानन्ति यत् स्तेभ्यो अधितम अधितम अर्थम न त्वं साधु मन्यसे। शुक्राचार्य जी अति विद्वान तांकर पुत्र जो शिक्षा तुमको दौछन तुमे ताको साधु बोली ज्ञान करुन तुमे एते पंडित बोली मानुछ इंद्र आदि देवता मन पाद तले पडुछन्ति कहले बापा से गुरु को भी धिक आपण जो गुरु रखिछन्ति मते पढिया पई से गुरु को भी धिक देले कहिले नते विदुस्वार्थ गति ही विष्णु दुराशया जे बहि अर्थमानिन अंधा जथा अंधे उपनियमाना स्तेपि स्वतंत्रा मुरुदाम निबद्धा। ये तीनोटी श्लोक भागवतर सिद्धांत श्लोक। प्रथम गला कहार मति लागिबना जो माने गृहव्रत तांकर मति भगवान चरण लागिबना। द्वितीय रे कहुचन काहेकि मति लागिबना तांको उपदेश दिया जाउची तांको गुरु उपदेश दौंट कहले ना बापा मोपाई आपण जो गुरु रखिछन्ति से भलिया गुरु जहाक उपदेश देवे से तो अंध अंध कोण अंध आउ गोटे अंध को आखि थिबा लोक को नहीं पारे कि अंध तो अंध को नहीं पारे नी अंध आखि थिबा लोक को भी नहीं पारे गोटे अंधा जाऊँ ता पछरे यदि हजार आखिवाला लोक थे अंध जो रास्तार जीव ता पछ गले से पड़े नी खाले कहले बापा नते विदु स्वार्थ गति ही विष्णु जो माने जीवन स्वार्थ गति हो विष्णु ये माने जानते ना आम जीवन स्वार्थ कौन विष्णु धन नुहे स्त्री नुहे पुत्र नुहे गृह नुहे कौनसी वस्तु नुहे विष्णु हूँ आम स्वार्थ गति। मुझे प्रथम वर्ष आपको कही पुणी से उदाहरण टी दौर प्रभुपा जी उदाहरण दिखती पुणी मनरे पक जमती जमुना कूल को गोपी माने आज भी से परंपरा अच्छी गोपी माने जो जमुना कूल को जीवे घटर पाणी आने से गोटे मुंड गोटे घट रखे चार पांच घट रखी नहीं पड़े रूपा जी उदाहरण दिखते तुम्हें शिख जीवन लक्ष्य कौन जीवन स्वार्थ कौन से शिख साधु तो जो दृष्टि करदे गोटे शिक्षा पाइज जार शिखबार ना ताको लक्ष्य वस्तु देखले भी शिखबे जे शिखवा लोक से सबुआड़े शिखिद अबधूत जाऊँगी बेसिया निकट शिखीदे पिंगला बेसिया निकट बाड़क निकट समस्त निकट शिक्षा कर ना शिखवा लोक सबुआड़े शिखी नब न शिखा लोक लक्ष लक्ष उपस्थित दे सी शिखबनी कारण सी कह शिखिकी मुंडे स्टक कर रखी मुझ शिक्षा देवी साधु लोक तो देखी से शिष्य मान कह देख जीवन लक्ष्य ये नारी निकट शिख प्रथम वर्ष कही आप भूली जाइए गोटे बो जा जल नदी को जल आने पांच छटा मठिया मुंडर अच्छी लुगा भी किसी धरिकी जा अधुआ लुगा काखरे गोटे छुआटा काखे पांच छ मास सात मास छुआ आ गोटे छुआ पछरे चल तार पछे पछे अलग गोपी मान सागर से कथबार्ता हो जा जमुनारे स्नान करी कौन कर छुआटी बसई दौर जमुनारे स्नान कर लुगाटा को धोची दुई कांध पकोल मुंडे जल मठिया को रखुच आ गोटे छुआ ता पछे पछे जा गला बेले सुख दुख भी हो घरे कौन कहले मो स्वामी कौन कह मो शाशु कौन कह स्त्री लोक मान सब गपसप कि लक्ष्यटा के लक्ष्यटा तार जल मठिया था रास्ता चलुची कथा सुख दुख कहूँ जे शाशु केमी गाड़ी दूसरी कहीकि कांदी पकाच स्वामी कौन कहीकि आनंद दौर सब अनुभव करुच्चु पथ चलुची पुओटी पचर आसू कि लक्ष्य तार कौन रही लक्ष्य रही मो जल मठिया एत परिश्रम कर जल नष्ट मठिया नष्ट कि सी कौन करू नहीं सब कम कर लक्ष्य तार से रही संसार जो मैंने रोचे प्रतिदिन से स्वार्थ देखा दरकार मोर स्वार्थ कौन आज प्राप्त होमर आज सरला दुकान बंद कला कौन देखुचे क्या खोला क्या खोला हिसाब कर आजिकल तो कंप्यूटर हो डेली आकाउंट भारी पड़े लोक डेली देखुं मोर स्वार्थ के मिसला स्वार्थ मान कौन ना धन के ना सीटा स्वार्थ ना डेली देखा दरकार के मोर परमानेंट बैंक डिपोजिट है परमानेंट बैंक बैलेंस कौन बुझ हरिनाम ए भाग नहीं पारे ସେଇ ବ୍ୟାଙ୍କରେ କେତେ ଡିପୋଜିଟ୍ କରିଛ, ସେଇଟା ସ୍ୱାର୍ଥ। ବିଷ୍ଣୁଙ୍କର ଭଜନ ହେଉଛି ସ୍ୱାର୍ଥ, ହରିଙ୍କର ଭଜନ ହେଉଛି ସ୍ୱାର୍ଥ। ସବୁବେଳେ ଜୀବନ ଆମକୁ ଲକ୍ଷ୍ୟ ରଖିବାକୁ ପଡ଼ିବ, ମୋ ଜୀବନରେ ଆଜି ମୋ ସ୍ୱାର୍ଥ କାର୍ଯ୍ୟ ମୁଁ କ'ଣ କରିଲି। ଲୋକମାନେ କହନ୍ତି ସ୍ୱାର୍ଥପର, ଏ ଶବ୍ଦଟା ଭଲ ଯେ, ସ୍ୱାର୍ଥପର ମାନେ ଏଇଭଳି ଲୋକ ସ୍ୱାର୍ଥପର, ଯଦି ଲୋକ ବିଷ୍ଣୁ ଭଜନ କରୁଛି ସିଏ ହିଁ ସ୍ୱାର୍ଥପର। ବିଷ୍ଣୁ ଭଜନ କରିବା ଦରକାର, ଏଇଟା ସ୍ୱାର୍ଥ। ଏଠି କହୁଛନ୍ତି ନତେ ବିଧି ସ୍ୱାର୍ଥ ଗତି ହି ବିଷ୍ଣୁ, ସ୍ୱାର୍ଥ ଗତି ବିଷ୍ଣୁ ନତେ ବିଧୁ, ସେମାନେ ଜାଣନ୍ତିନି, କିଏ ଜାଣନ୍ତିନି, ଦୁରାଶୟା ଯେ ବହି ଅର୍ଥ ମାନିନ। ପ୍ରହ୍ଲାଦ ଆଜ୍ଞା ବାକ୍ୟବାଣ ସଂସାରକୁ ବା ଉତ୍ତେଜିତ କରିଦେବ, ତାଙ୍କ ବାକ୍ୟବାଣ ସାଧୁର ବାକ୍ୟବାଣ ଗୁଡ଼ା ଭାରି କଡ଼ା। ପ୍ରହ୍ଲାଦ କହିଲେ ବାପା, ଯେଉଁମାନେ ଦୁରାଶୟା, ଯେଉଁମାନେ ସଂସାରକୁ ଭୋଗ କରିବା ପାଇଁ ଇଚ୍ଛା କରିଛନ୍, ସେମାନେ କେବେ ହେଲେ ତାଙ୍କ ମତି ଭଗବାନ ପାଖରେ ଲାଗିବନି, ତାଙ୍କୁ ଗୁରୁ ଉପଦେଶ ଲାଗିବନି ନା, କାହିଁକି କହିଲେ ଲାଗିବନି, ବହି ଅର୍ଥ ମାନି ନା, ଧନ ସ୍ତ୍ରୀ ପୁତ୍ର ସଂସାରର ବିଷୟ ଭୋଗକୁ ଅର୍ଥ ବୋଲି ମାନୁଛନ୍ତି, ଏଟା ବହି ଅର୍ଥ। ସତେ କି ମିଛ କୁହନ୍ତୁ, ଆମକୁ ଭଗବାନ କଥା ଶୁଣିଲା ବେଳକୁ ନିଦ ଲାଗୁଛି, ଫିଲ୍ମ ଦେଖିଲେ ଟିଭି ପାଖରେ କିଏ ଘୁମେଇକି ପଡ଼ିଛି ମୋତେ କହିଲେ ଦେଖିବା, ନାଟକ ହେଲେ ନିଦ ଲାଗିବ, ଦଶ ରାତି ଶୋଇନଥିବେ ଆପଣଙ୍କୁ ଦିଆଯିବ ଏକ ଟଙ୍କିଆ ଗଣିବା ପାଇଁ ଶହେ ବିଡ଼ା, ଯେ ଶହେ ବିଡ଼ା ଏକ ଟଙ୍କିଆ ଗଣ, ଏଇଟା ତୋ ପଇସା, ତୁ ଏତିକି ଗଣିଦେବୁ ସବୁ ନେଇଯିବୁ, ଗୋଟେ ଲୋକକୁ କୁହାଯିବ ତୁ ଶହେ ଶହେଟା ବିଡ଼ା ଦିଆଯିବ, ପ୍ରତି ବିଡ଼ାରେ ଶହେ ଟଙ୍କା, ଏ ଶହେଟା ପିସ୍ ଅଛି, ଏକ ଟଙ୍କିଆ ବା ଶହେ ଟଙ୍କିଆ ବା ହଜାର ଟଙ୍କିଆ, ତୁ ଗଣ, ଦଶ ରାତି ଶୋଇନଥିବ ତାର ଗୋଟେ ମିସ୍ ହବ, କହିବ ଯେତେ ଟଙ୍କା ଗଣିବୁ ତୁ ନବୁ, ଆଜ୍ଞା ଗୋଟିଏ ମିସ୍ ହବନି ତାର, କି ନିଦ ଲାଗିବନି, କିନ୍ତୁ ଗୋଟେ ଲୋକ ଶୋଇକି ଏଠି ଆସିଥିବ ତାକୁ ଜପମାଳା ଦିଆହବ, କହିବ ତୁ ଏଠି ବସିକି ଦଶ ମିନିଟ୍ ଜପ କର, ସେ ମାଳା ଧର ଧର ଗୋଟିକି ଢୋକଣି ପଡ଼ିଯିବ, ଆଉ ତାକୁ ଏଇଟା ଅର୍ଥ ଭଲ ଲାଗୁନି, ଏଇଟା ବହି ଅର୍ଥ ମାନେ ନା, ତାକୁ ଟଙ୍କାଟା ଭଲ ଲାଗୁଛି, ସଂସାରଟା ଭଲ ଲାଗୁଛି, ଏଇଟା ଭଲ ଲାଗୁନି ତାକୁ, କିନ୍ତୁ ମନଟା ଯାଉଛି ଯାହାକୁ ମାନବ ତ ମାନବ ନା, ଏଇଟା ବହି ଅର୍ଥ ଲାଗୁଛି, କ'ଣ ଏଥିରେ ମିଳିବ, ବହି ଅର୍ଥ। କହିଲେ ବାପା, ଯେଉଁମାନେ ବହି ଅର୍ଥ ମାନିନ ସେମାନେ ଜାଣନ୍ତି ନା, ସ୍ୱାର୍ଥ ସ୍ୱାର୍ଥ ଗତି ହେଉଛନ୍ତି ବିଷ୍ଣୁ ଭଗବାନ, ପ୍ରଭୁଙ୍କ କାର୍ଯ୍ୟ, ପ୍ରଭୁଙ୍କର ନାମ ହେଉଛି ସ୍ୱାର୍ଥ। ହରେ କୃଷ୍ଣ ରେ କୃଷ୍ଣ 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 ରେ ହରେ, ହରେ ରାମ ରେ ରାମ 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 ହରେ ହରେ। ସ୍ୱାର୍ଥ ଗତି ବୋଲି ବିଷ୍ଣୁ ଆମେ ଜାଣିଥିଲେ ନା ନାହିଁ, ବର୍ତ୍ତମାନ ଜାଣିପାରୁନେ, ମାତୃଗର୍ଭରେ ଥିଲାବେଳେ ଆମେ ଜାଣିଥିଲେ, ପ୍ରତ୍ୟେକ ଲୋକ ଆମେ ଜାଣିଥିଲେ, ଆମେ ଅନୁତାପ କରିଥିଲେ, ଭଗବାନଙ୍କୁ ପ୍ରାର୍ଥନା କରିଥିଲେ, ପ୍ରଭୁ ଆପଣ ହେଉଛନ୍ତି ଏକମାତ୍ର ସ୍ୱାର୍ଥ, କାରଣ ଏ ସଂସାର ମୋତେ କେହି ବିପଦ ବେଳେ ସାହାଯ୍ୟ କରିପାରିବେ, ବିପଦ ବେଳେ ସଂସାର କାହାକୁ ସାହାଯ୍ୟ କରିଛି, ଗଜେନ୍ଦ୍ରକୁ ସାହାଯ୍ୟ କରିଛନ୍ତି, ଆଜ୍ଞା ଗଜେନ୍ଦ୍ରଠୁ ବଡ଼ ପରିବାର କେହି ନଥିଲେ, ଜଗନ୍ଦ୍ର ମାତ୍ରା ହରେଓ ଗଜେନ୍ଦ୍ର, ଗଜେନ୍ଦ୍ରର ଗନ୍ଧରେ ଏତେ ପ୍ରଭାବଶାଳୀ ଗଜେନ୍ଦ୍ର ଥିଲା, ସେତେବେଳେ ଜୀବ ତା ଗନ୍ଧରେ ହରେଓ ଗଜେନ୍ଦ୍ର, ଅଲଗା ହସ୍ତିମାନେ ସିଂହମାନେ ବାଟ ଛାଡ଼ିକି ପଳାଉଥିଲେ, କ'ଣ ବୁଝିପାରୁଛନ୍ତି, ଯାହା ପାଇଁ ଭଗବାନ ହରି ଅବତାର ନେଇଛନ୍ତି, ଅଷ୍ଟମ ସ୍କନ୍ଧରେ ଆସିବ ଗଜେନ୍ଦ୍ର ଚରିତ, ଏତେ ପ୍ରଭାବଶାଳୀ, କାରଣ ସେ ଅଭିଶାପ ପାଇଛି ନା, ରାଜା ସିଏ ପୁଣ୍ୟବାନ ରାଜା ଗଜ ଶରୀରରେ ଅଛି, ସେ ଜୀବମାନେ ଯାହାର ଗନ୍ଧ ମାତ୍ରେ ଛାଡ଼ିକି ପଳାନ୍ତି, ଆଉ ବଡ଼ ପରିବାର ସମସ୍ତେ ତାର ଥିଲେ ପିଲା ଛୁଆ, ଏକ ହଜାର ବର୍ଷ କଷ୍ଟ ପାଇଲା ଆଜ୍ଞା, ଜଳ ଭିତରେ କୁମ୍ଭୀର ବି ଅଭିଶପ୍ତ ହେଇଛି, ଗଜେନ୍ଦ୍ର ବି, ଦୁଇ ଜଣଙ୍କର ଟଣାଟଣି ଚାଲିଲା ଗୋଟେ ହଜାର ବର୍ଷ, ଦେବତାମାନେ ଆଶ୍ଚର୍ଯ୍ୟ ହେଉଛନ୍ତି କାହାର ମରଣ ହଉନି, ପୁରା ନା ନାହିଁ ସଂସାର ସ୍ୱାର୍ଥ ନୁହେଁ, କହିଲେ ଏତେ ଦିନ ପୋଷିଲେ ସ୍ତ୍ରୀମାନଙ୍କୁ, ଦେଖନ୍ତୁ ସ୍ତ୍ରୀ ଛୁଆ ପିଲା କେତେ ସ୍ୱାର୍ଥୀ, ଗଜେନ୍ଦ୍ର ଚରିତ୍ରରୁ ଶିଖିବେ, ଗଜେନ୍ଦ୍ର ଜଳ ଭିତରେ ରହିଛି ହଜାର ବର୍ଷ ହେଇଗଲାଣି, ଗଜ ପାଣି ପିଇପାରୁନି, ଖାଲି ପାଣି କେତେ ଦିନ ପିଇବ, ଘାସ ଫାସ ଖାଇଲେ କ'ଣ, ଖାଇଲେ ତ ପାଣି ପିଇବ ନା, କିନ୍ତୁ କୁମ୍ଭୀର ତାର ପାଣି ଧରିଛି ପାଣି ପିଇ ଦେଉଛି, କୁମ୍ଭୀର ତ ଆହାର ହେଉଛି ପାଣି, କିନ୍ତୁ ଅଲଗା ଗଜେନ୍ଦ୍ରର ସ୍ତ୍ରୀମାନେ ଛୋଟ ପିଲାମାନେ ଗଜେନ୍ଦ୍ର ପଛକୁ ଧରିକି ଟାଣିବେ ଟାଣିବେ ଟାଣିବେ, ଯେତେବେଳେ ନ ଉଠିବ ଗଜେନ୍ଦ୍ର ପଳେଇବେ ଜଙ୍ଗଲକୁ, ଜଙ୍ଗଲ ଯାଇ ଘାସ ଫାସ ଚରିକି ପୁଣି ଆସିକି ଟିକେ ଟାଣିବେ, ସେମାନେ ଖାଇବା ପିଇବା ଚଲେଇଛନ୍ତି, ଗଜେନ୍ଦ୍ର ଚିନ୍ତା କଲା ଏ ବିପଦରୁ ମୋତେ ତ କେହି ରକ୍ଷା କରିପାରିବେନି, କୁ ତ କରିନି ନା ପ୍ରଭବନ୍ତି ମୋ ଚିତମ ଗ୍ରାହେନ ପାସେନ ବିଧାତୁ ଆବୃତା, ଅହଂତଂ ଯାମି ପରମ୍ପରାୟଣମ୍, ବ୍ରହ୍ମାଦି ଶିବଜି ଦେବତାମାନେ ଯେଉଁ ଯାହାଙ୍କ ଶରଣରେ ଯାଆନ୍ତି ମୁଁ ତାଙ୍କ ଶରଣ ଯିବି। ଏ କୃତକାରିଣ୍ୟା ପ୍ରଭୁଙ୍କୁ ମୋଚିତ ମୋ ସ୍ତ୍ରୀମାନେ କେଉଁଠି ଠିଆ ହେଇ କାନ୍ଦୁଛନ୍ତି ମୋତେ ବିପଦ ରକ୍ଷା କରିବେ ମାନେ। ସଂସାର ଆଶା ଯେତେବେଳେ ଯିଏ ଛାଡ଼ିଛି ହରିଙ୍କ ଆଶା, ହରି ତାକୁ ଚାହାନ୍ତି। ହରି କାହାକୁ ଚାହାନ୍ତି? ଯିଏ ସଂସାର ଆଶାକୁ ଛାଡ଼ିଦିଏ ହରି ତାକୁ ଚାହାନ୍ତି। ଦୁରାଶୟ ହେଇକି ହରିକୁ ଚାହିଁଲେ ହରି ଆମକୁ ଚାହିଁବେ ନା। ସଂସାର ପ୍ରତି ଯାହାର ଆଶା ଅଛି, ଯିଏ ବହି ଅର୍ଥ ମାନି ନ, ସିଏ ହରିଙ୍କୁ ଚାହିଁଲେ ବି ହରି ତାଙ୍କ ଆଡ଼କୁ ଚାହିଁବେ ନା। କିନ୍ତୁ ସଂସାରର ଆଶାକୁ ଯିଏ ଛାଡ଼ିଦେଲା ହରି ତା ଆଡ଼କୁ ଚାହିଁବେ, ତାକୁ ହରିକୁ ଚାହିଁବାକୁ ପଡ଼ିବନି। ଗଜେନ୍ଦ୍ର ହେଲା ତାର ପ୍ରମାଣ। ଯେତେବେଳେ ଏତିକି କହିଲା ମୁଁ ହରିଙ୍କର ଶରଣ ନେବି, ସାଙ୍ଗେ ସାଙ୍ଗେ ପୂର୍ବ ଜନ୍ମର ବୁଦ୍ଧି ଚାଲିଗଲା। ଆଜ୍ଞା, ରାଜା ହେଇକି ଇନ୍ଦ୍ରଦ୍ୟୁମ୍ନ ରାଜା ହେଇକି ଯେତିକି ତପସ୍ୟା କରିଥିଲେ ନା, ସେ ପୁରା ଯେଉଁ ସ୍ତୁତିଟା ଯେଉଁ ଅଛି ଗଜେନ୍ଦ୍ର ସ୍ତୁତି, ସେ ସ୍ତୁତିଟାକୁ ସେ ଅଭ୍ୟାସ କରିଥିଲେ ବାରମ୍ବାର ବାରମ୍ବାର ବାରମ୍ବାର। ଆଜି ସାଧୁ ଅଭିଶାପ କରୁ ସିନା ହେଇଯାଇଛନ୍ତି ହସ୍ତି, ଭକ୍ତିରେ ତ ନଷ୍ଟ ହବନି, ପରମାନେଣ୍ଟ ବ୍ୟାଙ୍କ ବାଲାନ୍ସ, ସେଇଟା ସ୍ୱାର୍ଥ। ଯେତେବେଳେ ସଂସାର ଆଶାଟାକୁ ଛାଡ଼ିଦେଲେ ଭଗବାନ ତା ଆଡ଼କୁ ଚାହିଁଦେଲେ ସାଙ୍ଗେ 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 ପୂର୍ବ ବୁଦ୍ଧି ଚାଲି ଆସିଲା। ଇତି ସମାଧାୟ ମନ ବୃଦ୍ଧି ଯଜାପ ପରମମ୍ ଜାପମ ପ୍ରାଗଜନ୍ମନି ଅନୁଶିକ୍ଷିତମ। ଆଜ୍ଞା, ଏତିକି କେବଳ କହିଛି ମୁଁ ହରିଙ୍କର ଶରଣ ଯିବି, ବୁଦ୍ଧି ଚାଲି ଆସିଲା। ଆରେ କେମିତି ଶରଣ ଯିବି ନା, ପୂର୍ବ ଜନ୍ମରେ ଯେଉଁ ସ୍ତୁତିକୁ ମୁଁ ଅଭ୍ୟାସ କରିଛି ବାରମ୍ବାର, ସେ ସ୍ତୁତିଟା ମନେ ପଡ଼ିଗଲା, ଆରମ୍ଭ ହେଇଗଲା ଗଜେନ୍ଦ୍ର ସ୍ତୁତି। ଭକ୍ତି କେତେ ସାହାଯ୍ୟ କରେ ଦେଖ, ଆମର ସମସ୍ତଙ୍କର ମାତୃଗର୍ଭରେ ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରିଛେ, ପ୍ରଭୁ ଆପଣ ସ୍ୱାର୍ଥ ସ୍ତ୍ରୀ ପୁତ୍ର ଏମାନଙ୍କ ପାଇଁ ମୁଁ ବିକର୍ମ କରିଛି, ଅଧର୍ମ କରିଛି। କାରଣ ଦେଖ, ଯିଏ ସନ୍ତାନ ସ୍ତ୍ରୀ ଗ୍ରହଣ କରିଛି ସିଏ ଅନିଚ୍ଛା ସତ୍ତ୍ୱେ ପାପକର୍ମ କରିବ, ଜାଣିବାଟା ଭୁଲ, କିନ୍ତୁ ଲୋଭକୁ ସମ୍ଭାଳି ପାରିବନି। ପିଲା ଛୁଆଙ୍କର ମୁଖ ଦେଖି ସେ ଲୋଭ ବସ୍ତୁରେ ବାପକୁ ଦେଖୁଥିବ, ପିଲା ଛୁଆଙ୍କର ହସକୁ ଦେଖୁଥିବ, ଦୁଇଟା ଜିନିଷ ଦେଖା ହେବ। କହି ଏଇ ଜିନିଷଟା ମୁଁ ନେଇଗଲେ ମୋ ପିଲା ଛୁଆ ଖୁସି ହେବେ, ଆଉ ସେଇ ଜିନିଷଟାକୁ ଦେଖିକି ଭୟ କରୁଥିବ ନେଇଗଲେ ମୋତେ ଦଣ୍ଡ ମିଳିବ। କିନ୍ତୁ ପିଲା ଛୁଆଙ୍କର ହସ ସୁଖକୁ ଦେଖି ସେ ଜାଣିଶୁଣିକି ଗୃହି ଭୁଲ କର୍ମ କରେ। ସେଥିପାଇଁ ମାତୃଗର୍ଭରେ ଭଗବାନଙ୍କୁ ସ୍ତୁତି କରେ, ମିଥ୍ୟା ଧନ ପୁତ୍ର ରସେ ଗୁଆଇନୁ ଜନମ, ମିଥ୍ୟା ଧନ ପୁତ୍ର ରସେ ଗୁଆଇନୁ ଜନମ, ନା ଭଜିନୁ ତୋର ଦୁଇ ଅମୂଲ୍ୟ ଚରଣ, ଯେ ପୁତ୍ର ପୋଷଣ କହିନୁ ଅଶେଷ ବି ଧର୍ମେ, ଯେ ପୁତ୍ର ପୋଷଣ କହିନୁ ଅଶେଷ ବି ଧର୍ମେ, କୋଥା ବା ସେ ସବ ଗେଲ ମୋର ଏଇ କର୍ମେ, କୋଥା ବା ସେ ସବ ଗେଲ ମୋର ଏଇ କର୍ମେ, ଏଖନ ଦୁଃଖେ ମୋରେ କିଏ କରିବ ପାର, ଏଖନ ଏ ଦୁଃଖେ ମୋରେ କିଏ କରିବ ତୁମି, ସେ ଖନ ବନ୍ଧୁ ଅଟଇ ଆମାର, ତୁମି ସେ ଖନ ବନ୍ଧୁ ଅଟଇ। ଚୈତନ୍ୟ ଭାଗବତରେ ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ ନେବା ପୂର୍ବରୁ ମାଙ୍କୁ ବୁଝାଉଛନ୍, କହିଲେ ମା ମାତୃଗର୍ଭରେ, କପିଳ ଆବେଶରେ ମହାପ୍ରଭୁ କହୁଛନ୍ତି, ମାତୃଗର୍ଭରେ ଜୀବ ସ୍ୱାର୍ଥ ଭଗବାନଙ୍କୁ ଜାଣିଥାଏ, ସେ ପ୍ରାର୍ଥନା କରେ ପ୍ରଭୁ ମିଥ୍ୟା ଧନ ରସେ ଗୁଆଇ, ମିଥ୍ୟା ଧନ ପୁତ୍ର ରସେ ଗୁଆଇନୁ ଜନମ, ନା ଭଜିନୁ ତୋର ଦୁଇ ଅମୂଲ୍ୟ ଚରଣ। ଭଗବାନଙ୍କର ଚରଣ କମଳ ହେଉଛି ଅମୂଲ୍ୟ, ତାର ମୂଲ୍ୟ କେ ଦେଇପାରିବେ, ସବୁ ବସ୍ତୁର ମୂଲ୍ୟ ଅଛି, କିନ୍ତୁ ଭଗବାନଙ୍କ ଚରଣର କ'ଣ ଯିଏ ଆଶ୍ରୟ ନେଇଛି କିଏ କହିପାରିବେ ଭକ୍ତର ମୂଲ୍ୟ କେତେ, ଭକ୍ତିର ମୂଲ୍ୟ କେତେ କିଏ କହିପାରିବେ କି? ଆଜ୍ଞା ଭଗବାନଙ୍କର ମୂଲ୍ୟ କେତେ କହିହବ? ଭଗବାନଙ୍କର ମୂଲ୍ୟ କେତେ କି? ଯଦି ମାପିଓ ଶାସ୍ତ୍ରକୁ ଧରିକି ପ୍ରଭୁ ଏହା ଏହା ଦେଇଛନ୍ତି, ସୁଦାମାଙ୍କୁ ଏହା ଦେଇଛନ୍ତି, ଭକ୍ତର ମୂଲ୍ୟ, ଭକ୍ତିର ମୂଲ୍ୟ ତାଠୁ ଅଧିକା କେମିତି କହିଲେ? ଆଉ ଭଗବାନ ବା ବୈକୁଣ୍ଠ ଛାଡ଼ିକି ଆସିକି ଭକ୍ତ ହୃଦୟରେ ଶୋଉଛନ୍ତି କହୁନାହାନ୍ତି? ଭଗବାନ ନିଜେ ଦୁର୍ବାସର ସିଂ କହିଲେ, ସାଧବ ହୃଦୟମୟହଂ ସାଧୁନା ହୃଦୟ ତୁ ଅହଂ ମଦନ୍ୟତେ ନ ଜାନନ୍ତି ନାହଂ ତେଭ୍ୟାମ ନା ଗୋପୀ। ସାଧୁ ବିନା ମୁଁ ସଂସାରରେ କିଛି ଜାଣେ ନା, ଲକ୍ଷ୍ମୀ ଜାଣେ ନା, କାରଣ ମୁଁ ଲକ୍ଷ୍ମୀ ଜାଣେ ନା, ଦ୍ୱାରକା ଜାଣେ ନା, ସଂସାର କିଛି ବସ୍ତୁ ଜାଣେ ନା। ସାଧୁ ଯେଉଁ ସାଧୁ ମୋ ବିନା ସଂସାରରେ କିଛି ଜାଣେ ନା, ମୁଁ ତା ବିନା ବି ସଂସାରରେ କିଛି ଜାଣେ ନା। ଭଗବାନ କହିବେ ଯଦି ପଚାର ଯଦି ତୁମେ ରହିବ କେଉଁଠି ବୈକୁଣ୍ଠରେ ଦରକାର କରେ, ନା ନା ସାଧବେ ହୃଦୟମୟମ, ମୋ ଘର ମୋ ରେସିଡେନ୍ସ ହେଉଛି ସାଧୁ ହୃଦୟରେ। କାରଣ ଭକ୍ତର ମୂଲ୍ୟ, ଭକ୍ତିର ମୂଲ୍ୟକୁ କି ମାପିପାରିବେ? ପ୍ରଭୁ ଆପଣଙ୍କ ଚରଣ କମଳର ମୂଲ୍ୟ, ଅମୂଲ୍ୟ ରତ୍ନକୁ ମୁଁ ଛାଡ଼ି, ସ୍ୱାର୍ଥକୁ ଛାଡ଼ି ସ୍ତ୍ରୀ ପୁତ୍ର ରସରେ ଗୁଁଇଥିଲି, କିନ୍ତୁ ଆଜି ମାତୃ ଗର୍ଭରେ ପଡ଼ିଛି। ଯେଉଁ ପୁଅକୁ ଅଶେଷ ବିକର୍ମ କରି ଯେଉଁ ପୁଅକୁ ପାଠ ପଢ଼େଇଥିଲି, ସିଏ କୁଆଡ଼େ ଗଲା ବିପଦ ବେଳେ? ମୁଇଁ ମାତୃ ଗର୍ଭରେ ପଡ଼ିଛି, ମୁଣ୍ଡକୁ ଓଲଟା କରିକି ମାତୃ ଗର୍ଭରେ କଫବାହତ ପିତ ମୁଣା ଭିତରେ ପଶିଛି, କୁଆଡ଼େ ଗଲେ ପ୍ରଭୁ? ପ୍ରଭୁ ଏ ବର୍ତ୍ତମାନ ଆପଣ ମୋର ବନ୍ଧୁ, ଏଇଟା ଆମେ ସମସ୍ତେ ମାତୃ ଗର୍ଭରେ ଜାଣିଛେ, ପ୍ରାର୍ଥନା କରିଛେ, କିନ୍ତୁ ବର୍ତ୍ତମାନ ଏଠି ଆସି ବିସ୍ମରଣ। ପ୍ରହ୍ଲାଦ କହୁଛନ୍ତି, ବାବା ଆପଣ ଯେଉଁ ଗୁରୁ ରଖିଛନ୍ତି ସେମାନେ ମୋତେ ଶିକ୍ଷା ଦେଲେ ବି ଆପଣ ଭାବୁଛନ୍ତି ସେ ଶ୍ରେଷ୍ଠ ଶିକ୍ଷା ଦେଉଛନ୍ତି, କିନ୍ତୁ ଇଏ ଶ୍ରେଷ୍ଠ ଶିକ୍ଷା ନୁହେଁ, କାରଣ ଏଥିରେ ହରିଭକ୍ତି ନାହିଁ। ସା ବିଦ୍ୟା ଯା ବିମୁକ୍ତ, ସେ ହେଉଛି ବିଦ୍ୟା, ଯେଉଁ ବିଦ୍ୟାରୁ ଆମେ ସଂସାର ବନ୍ଧନ। ଏଠି ବନ୍ଧନ ଆମେ ପଡ଼ିଛେ ନା ନାହିଁ ଆଜ୍ଞା? କେଉଁଠି ବନ୍ଧନ ପଡ଼ିଛି? ପୋଲିସ ଷ୍ଟେସନକୁ ଗଲେ କହିବେ ଲୋକ ବନ୍ଧନରେ ପଡ଼ିଛି, ନହେଲେ ଜେଲକୁ ଗଲେ କହିବେ ବନ୍ଧନ। ବନ୍ଧନ କେଉଁଠି ପଡ଼ିଛି ଆମେ? କାହାର ତ ହାତରେ ନାହିଁ କିଛି ଆଜ୍ଞା, ବନ୍ଧନରେ ପଡ଼ିଛେ। ଭଗବାନ କହିଲେ, ତ୍ରିଭି ଗୁଣନ ମୈରି ଭାବେ ଏ ଭି ସର୍ବମିଧ ଜଗତ ମୋହିତମ ନାଭି ଜାନନ୍ତି ମାମେବ ପରମବ୍ୟମ। ଆଜ୍ଞା କାହାକୁ, ପ୍ରଭୁପାଦ ଜୀ ଗୋଟେ ସୁନ୍ଦର ଉଦାହରଣ ଦିଅନ୍ତି, କାହାକୁ ସୁନା ଚେନ୍ରେ ବନ୍ଧା ହେଇଛି, କାହାକୁ ରୂପା ଚେନ୍ରେ ବନ୍ଧା ହେଇଛି, କାହାକୁ ଲୁହା ଚେନ୍ରେ ବନ୍ଧା ହେଇଛି। କିନ୍ତୁ ସୁନା ଚେନ୍ର ବନ୍ଧନଟା କ'ଣ ବନ୍ଧନ ନୁହେଁ କି? ଚେନ୍ଟା ଦେଖାହଉଛି ସୁନା ଚେନ୍, କିନ୍ତୁ ବନ୍ଧନ ଏ ତ୍ରିଗୁଣ ଭିତରେ, ସତ୍ତ୍ୱ ରଜ ତମ ତ୍ରିଗୁଣ ଭିତରେ ଥିବା ଲୋକ ତିନିଟା ଚେନ୍ରେ ବନ୍ଧା ହେଇଛି। ଯେ ପୁଣ୍ୟକର୍ମ କରିଛି ବି ସେ ବନ୍ଧା ହେଇକି ପଡ଼ିଛି ସତ୍ୱଗୁଣ ସୁନା ଚେନ୍, ଯେ ରଜଗୁଣର ଅଛି ସେ ରୂପା ଚେନ୍, ଯେ ତମ ଗୁଣର ଅଛି ଲୁହା ଚେନ୍, ଆଉ ଭକ୍ତିରେ ଚେନ୍ ନାହିଁ। ସଦା ମୁକ୍ତୋପି ବଦ୍ଧସ୍ମି ଭକ୍ତେନ ସ୍ନେହରଜ୍ଜୁବି। ଭଗବାନ କହିଲେ, ଭଗବାନ କହିଲେ ମୁଁ ଏଇ ପ୍ରକାର ଲୋକକୁ, ସଂସାର ଲୋକକୁ ବାନ୍ଧେ, କିନ୍ତୁ ମୁଁ ନିଜେ ବନ୍ଧା ପଡ଼େ। କ'ଣ ବୁଝିପାରୁଛନ୍ତି? ଭଗବାନ ଜଗତର ସବୁ ଲୋକକୁ ବାନ୍ଧନ୍ତି, କିନ୍ତୁ ଭଗବାନ ବନ୍ଧା ପଡ଼ନ୍ତି ଜଣଙ୍କ ପାଖରେ, ତାଙ୍କୁ ବାନ୍ଧିକି ଭଗବାନ ପକେଇଦେବେ। କିଏ? ସଦା ମୁକ୍ତ ଅପି, ମୁଁ ସବୁବେଳେ ମୁକ୍ତ ଦେଖ, କିନ୍ତୁ ସଦା ମୁକ୍ତ ଅପି ବଦ୍ଧ ଅସ୍ମିନ ଭକ୍ତେନ ସ୍ନେହ ରଜୁ ବି। ଭକ୍ତ ଗୋଟେ ରଜୁ ରଖିଛି, ଏଇଟା ପ୍ରେମ ରଜୁ, ସ୍ନେହ ରଜୁ, ମୋତେ ବାନ୍ଧିଛି, ଯୋଉଠି ବାନ୍ଧିବ ସେଠି ବନ୍ଧା ହେଇକି ପଡ଼ିବ। ହନୁମାନଙ୍କ ଲୀଳାରେ ଦେଖୁନାହାନ୍ତି କି? ହନୁମାନଙ୍କର ଏ ଯୋଉ ମୁକ୍ତା ମାଳ ପିନ୍ଧିଛନ୍ତି, ମୁକ୍ତା ଯୋଉ ଲୀଳାଟି ଯୋଉ ଦେଖା ହେଲା, ସେଟା କେଉଁଥିରେ କି? ସମୁଦ୍ର ମନ୍ଥନରୁ ସେ ମୁକ୍ତା ବାହାରିଥିଲା ଆଜ୍ଞା, ଛୋଟ ମୁକ୍ତା ନୁହେଁ, ସମୁଦ୍ର ମନ୍ଥନରୁ ସେ ମୁକ୍ତା ବାହାରିଛନ୍ତି। ତାକୁ ନେଇକି ଇନ୍ଦ୍ର ଯେତେବେଳେ ପାଳି ପଡ଼ୁଛି, ଦୁଇ ଜଣଙ୍କର ପାଳି ପଡ଼ୁଛି ନା, ବଳି ମହାରାଜଙ୍କର ପାଳି ପଡ଼ୁଛି, ଇନ୍ଦ୍ରଙ୍କର ପାଳି ପଡ଼ୁଛି, ସମୁଦ୍ର ମନ୍ଥନରେ ଯେତେବେଳେ ଦେଖିଦେଲେ ସୁନ୍ଦର ମୁକ୍ତାମାଳା, ଇନ୍ଦ୍ର କହିଲେ ମୁଁ ନେବି, କହିଲା ହଉ ନିଅ। ଯେତେବେଳେ ରାବଣ ଇନ୍ଦ୍ରପୁରକୁ ଜୟ କଲେ, ସେ ମୁକ୍ତାମାଳା ଆଣିକି ରଖିଥିଲେ, ତା ସେ ମୁକ୍ତାମାଳାକୁ ଯେତେବେଳେ ବିଭୀଷଣ ରାମଚନ୍ଦ୍ର ମହାପ୍ରଭୁ ଯେତେବେଳେ ବିଭୀଷଣକୁ ମାରିଲେ, ରାବଣକୁ ମାରିଲେ, ବିଭୀଷଣକୁ ରାଜା କଲେ, ବିଭୀଷଣ ଯେତେବେଳେ ଆସିଥିଲା ଉପହାର ଦେବା ପାଇଁ, ପରେ ପ୍ରଥମ ତ ରାଜା ହେଇଗଲେ ପ୍ରଭୁ, ପରେ ଆସିଲେ ପ୍ରଭୁଙ୍କୁ ଉପହାର ଦେବି ନା କ'ଣ ଉପହାର ଦେବି, ଦେଖିଲେ ମୋ ଭାଇ ଏ ଯେଉଁ ମୁକ୍ତାମାଳାଟି ରଖିଛନ୍ତି, ସମୁଦ୍ର ମନ୍ଥନ ଯେଉଁ ମୁକ୍ତାମାଳାଟି ବାହାରିଥିଲେ, ଏଇଟାକୁ ମୁଁ ରାମକୁ ଦେବି। ରାମଚନ୍ଦ୍ର ମହାପ୍ରଭୁ ଯେତେବେଳେ ଯାଇକି ପହଞ୍ଚିଲେ, ସଭା ଭିତରେ ସମସ୍ତେ ବସିଛନ୍ତି, କାହାକୁ ଦେବେ ସେ? ପ୍ରଭୁ ନେଲେ, ଏ ବିଭୀଷଣ ନେଲେ, ପ୍ରଭୁଙ୍କ ଦେଖରେ ଦେଲେ। କିନ୍ତୁ ସମସ୍ତେ ଚାହୁଁଛନ୍ତି ସେ ମାଳାଟିକୁ ଦେଖିକି, ସମସ୍ତଙ୍କର ଲୋଭ ହେଉଛି, ଆଜ୍ଞା ବିଭୀଷଣର ବି ଲୋଭ ହେଉଛି, ଭଗବାନଙ୍କ ବେକରେ ଯେଉଁ ଜିନିଷଟା ଲାଗିଯିବ, ଆଉ ଭଗବାନ ସତ୍ମୟ ନା, ଆନନ୍ଦମୟ ନା, ଚିନ୍ମୟ ନା, ସୁନାଟା ଆପଣ ଖାଣ୍ଟି ସୁନାଟାକୁ ଖାଲି ପିନ୍ଧନ୍ତୁ, ଆପଣ ଭଲ ଲାଗିବେ କି? ସୁନା ଭିତରେ ହୀରା ଦିଆ ହେଇଗଲା, ହୀରାର ମୂଲ୍ୟ ବଢ଼ିଲା, ସୁନାର ମୂଲ୍ୟ ବି ବଢ଼ିଲା, ଇଏ ସେଇ ଭଗବାନ ବାହାର କରିଥିଲେ ସମୁଦ୍ର ମନ୍ଥନରୁ, ତାଙ୍କ ଗଳାରେ ଯେତେବେଳେ ଲାଗିଗଲା ସେ ମୁକ୍ତ ମାଳାଟିକୁ ଦେଖି ବିଭୀଷଣ ବି ଲୋଭ କରୁଛନ୍ତି, ପ୍ରଭୁ ମୋତେ ଭଲ ଏଇ ମାଳାଟାକୁ ଫେରେଇ ଦିଅନ୍ତେ, ପ୍ରଭୁ ଯଦି ମୋତେ ଫେରେଇ ଦିଅନ୍ତେ ତାହେଲେ ମୋର ବଢ଼ିଆ ବଡ଼ା ପ୍ରସାଦ ପାଇଯାନ୍ତି, ମୁଁ ସବୁଦିନ ପିନ୍ଧନ୍ତି, ବିଭୀଷଣ ଲୋଭ କରନ୍ତି, ଭଗବାନ ଜାଣିପାରୁଛନ୍ତି ରାମଚନ୍ଦ୍ର ମହାପ୍ରଭୁ କହିଲେ ମୁଁ କାହାକୁ ଦେବି, ବିଭୀଷଣ ଲୋଭ କରୁଛନ୍ତି, ଆଉ ସୁଗ୍ରୀବ ଯେତେ ଜଣ ଅଛନ୍ତି ସମସ୍ତେ ଲୋଭ କରୁଛନ୍ତି, କହିଲେ ମୁଁ ଗୋଟେ କାମ କରିବି, ଅନ୍ୟ କାହାକୁ ଦେଲା ମାନେ ଗୋଟିଏ ଭକ୍ତକୁ ଦେଲା ମାନେ ଆଉ ଗୋଟେ ଭକ୍ତ ମନ ଖରାପ କରିବି, ମୁଁ କହିଲି ସୀତା ମାତାଙ୍କୁ ମୁଁ ଦେଇଦେବି, ମା ଯାହା ବିଚାର କରିବେ, ମା ବିଚାର କଲେ ମୁଁ ଦୋଷଟା ମୋ ଆଡ଼କୁ ଆସିବନି, ମୁଁ ସୀତା ମାତାଙ୍କ ବେକରୁ କାଲେ ସୀତା ମାତାଙ୍କ ହସ୍ତକୁ ଦେଇଦେବି, ସମସ୍ତେ ଚାହିଁଛନ୍ତି କିନ୍ତୁ ଜଣଙ୍କର କାମନା ନାହିଁ, ଚେଲ ହନୁମାନ ତାଙ୍କର କାମନା ନାହିଁ, ସେ କାହିଁ ମୁକ୍ତମାଳ ଚାହିଁବେ, ସେ କିଛି ଚାହୁଁନାହାନ୍ତି, ସଦା ମୁକ୍ତ ଅପି ବଦ୍ଧ ଅସ୍ମିନ୍ ଭକ୍ତେନ ସ୍ନେହର ଜୁଇ, ସମସ୍ତେ ସେଇ ମୁକ୍ତମାଳା ଦେଇଥିବା ଲୋକ କିଏ, ବିଭୀଷଣର ଲୋଭ ହେଲାଣି, ହନୁମାନଙ୍କର ଲୋଭ ନାହିଁ, ଦେଖନ୍ ସଂସାରରେ କିଏ ଭଗବାନ ପାଇବ ଆଉ ଭଗବାନଙ୍କଠାରୁ କୃପା ପାଇବ, ଯେ ନିଷ୍କାମ ଭଗବାନଙ୍କୁ କେବଳ ଚାହେଁ, ଭଗବାନଙ୍କ ଦତ୍ତ ବସ୍ତୁକୁ ବି ଚାହେଁ, କଣ ବୁଝିପାରୁଛନ୍ତି, ଭଗବାନଙ୍କ ଦତ୍ତ ବସ୍ତୁକୁ ଚାହେଁ ନା, ଭଗବାନଙ୍କୁ କେବଳ ଚାହେଁ, ପ୍ରଭୁ ଆପଣ ମୋର ଦରକାର, ପ୍ରେମ ଭକ୍ତି ମୋର ଦରକାର, ଆପଣ ଧନ ଜନ ସ୍ତ୍ରୀ ପୁତ୍ର ଦେଲେ ମୁଁ ନେବି, ଭଗବାନ ଦେଲେ ବି ସେ ନେବନି, ହନୁମାନଙ୍କ ବେକରେ ସୀତା ମା ଦେଇଦେଲେ କହିଲେ ନିଅ ହନୁମାନ ତୁମ ପାଇଁ ଏଇଟା ମୁଁ ଉପହାର ଦେଲି, ସମସ୍ତେ ଚାହୁଁଛନ୍ତି, ସୀତା ମା ତ ହନୁମାନଙ୍କୁ ଦେଇଦେଲେ, ହନୁମାନ ଆଜ୍ଞା ଆଉ ବେକରେ ପକେଇଲେନି, ଦେଖନ୍ ସମସ୍ତେ ଯାହା ଚାହୁଁଛନ୍ତି, ହନୁମାନ ତାକୁ ଦାନ୍ତରେ ଧରିଲେ ଗୋଟେ ଗୋଟେ ଭାଙ୍ଗିଲେ, ଭାଙ୍ଗି ପୁରା ତୀକ୍ଷ୍ଣ ତୀକ୍ଷ୍ଣ ଦୃଷ୍ଟିରେ, ତୀକ୍ଷ୍ଣ ଦୃଷ୍ଟିରେ ଆଉ ଚାହୁଁଛନ୍ତି, ପୁରା ଗଭୀର ଭାବରେ ଅତି ତଲ୍ଲୀନ ଅବସ୍ଥାରେ ଗୋଟେ ଭାଙ୍ଗୁଛନ୍ତି ଫୋପାଡ଼ି ଦେଉଛନ୍ତି ତାକୁ, ପୁଣି ଆଉ ଗୋଟେ, ବିଭୀଷଣଙ୍କର ରକ୍ତ ପୁରା ଜାଗୃତି ଗରମ ହେଇଗଲାଣି, ଆରେ କିରେ ଏଡ଼େ ସୁନ୍ଦର ମୁକ୍ତାମାଳ ଯେ ସମୁଦ୍ର ମନ୍ଥନ ବାହାରିଥିଲେ ପ୍ରଭୁ ଯାହାଙ୍କୁ ପିନ୍ଧି ସାରିଲେଣି, ଯାହା କୁହନ୍ତି ଏଇଟା ମାନର ସ୍ୱଭାବ, ତା ମନରେ ଭାବନା କ୍ରୋଧରେ କହିଲେ ହନୁମନ୍ତ କ'ଣ ଦେଖୁଛ ଏଠି ଏତେ ଗଭୀର ଭାବରେ ନିଷ୍ଠା କରିକି ଦେଖିଲା ଭଳିଆ ଦେଖୁଛ, କ'ଣ ଦାନ୍ତର ଭାଙ୍ଗୁଛ, କହିଲେ ମୁଁ ଏଥିରେ ଦେଖୁଛି ରାମ ଅଛନ୍ତି କି ନାହିଁ, କହିଲେ ଏ ତ କ୍ରୋଧାବେଶରେ ଅଛନ୍ତି ଭଗବାନଙ୍କର ପ୍ରସାଦ ମାଳ କହିଲେ ଭାଙ୍ଗୁଛି, କହିଲେ ତୋ ଅନ୍ତର ତ ରାମ ଥିଲେ ତୁ ତା ଭିତରେ ରାମକୁ ଦେଖିବୁ, ଯାହା ହୃଦୟରେ ଭଗବାନ ନାହାନ୍ତି ସବୁଆଡ଼େ କିନ୍ତୁ ଭଗବାନ ଦେଖିବୁ, କହିଲେ କ'ଣ କହିଲ, ମୋ ହୃଦୟରେ ଭଗବାନ ନାହାନ୍ତି, ରାମ ବସିଛନ୍ତି ସେଠି ସୀତାଙ୍କ ସହିତ ସିଂହାସନ, କହିଲେ ଦେଖ ମୋ ହୃଦୟରେ ରାମ ଅଛନ୍ତି କି ନାହିଁ, ଆଜ୍ଞା ସିଂହାସନରେ ଭଗବାନ ବସିଛନ୍ତି, ସେଣେ ଦେଖିଲା ବେଳକୁ ହନୁମାନର ହୃଦୟ ସିଂହାସନରେ ବସିକି ହସୁଛନ୍ତି, ଇଏ ବିଭୀଷଣ ଦିଆଡ଼ୁ ଚାହୁଁଛି, ଆରେ ଏଠୁ କ'ଣ ପଳେଇକି ପ୍ରଭୁ ସେଠି ବସିଲେ କି, ବିଭୀଷଣ ଦିଆଡ଼କୁ ଚାହୁଁଛନ୍ତି, କହିଲେ କ'ଣ ଏଠି ଅଛନ୍ତି ନା ସେଠି ଅଛନ୍ତି, ବ୍ରହ୍ମା ଯେମିତି ମୋହିତ ହେଇଥିଲେ ସେଭଳିଆ ବର୍ତ୍ତମାନ ଇଏ ମୋହିତ ହେଉଛନ୍ତି, ଏଣେ ଦେଖିଲା ବେଳକୁ ପ୍ରଭୁ ହସୁଛନ୍ତି, ସେଣେ ଦେଖିଲା ବେଳକୁ ପ୍ରଭୁ ହସୁଛନ୍ତି, ପାଦ ତଳେ ପଡ଼ିଗଲେ, ଭକ୍ତ ଭଗବାନଙ୍କୁ ବାନ୍ଧିକି ରଖେ, ଭଗବାନ ସଂସାରର ସମସ୍ତଙ୍କୁ ବାନ୍ଧିକି ରଖିଛନ୍ତି, ତିନି ଗୁଣରେ ସମସ୍ତେ ବନ୍ଧା ହେଇକି ପଡ଼ିଛନ୍ତି, ଦେବତା ପର୍ଯ୍ୟନ୍ତ, ଆଜି ଶୁଣିବା ପ୍ରବଚନ କ୍ରମ ସନ୍ଦର୍ଭରେ ଯିବକୁ ସ୍ୱାମୀ କହିବେ, ଦେବଲୋକର ଦେବତାମାନେ ବନ୍ଧା ହେଇକି ପଡ଼ିଛନ୍ତି ଗୁଣରେ, ପୁଣ୍ୟଫଳ ଭୋଗିବା ପାଇଁ ବାଧ୍ୟ, ଚେନ୍ ପକାଯାଇଛି, ଇଚ୍ଛା ନଥିଲେ ବି ଭୋଗିବେ ଅପ୍ସରାମାନଙ୍କୁ ନେଇ, ଭକ୍ତି ବହୁ ବଡ଼ ଜିନିଷ, ଏଇ କଥାରେ ମୁଁ ପଳେଇଗଲି, ସେଣେ ଭକ୍ତ ଯିଏ ଭଗବାନଙ୍କର ଭକ୍ତ ସେ ଭଗବାନଙ୍କ ହୃଦୟରେ ବାନ୍ଧିଥାଏ, ସମସ୍ତେ ସଂସାରରେ ବନ୍ଧନରେ ପଡ଼ିଛନ୍ତି, ଯେଉଁମାନେ ବୈଅର୍ଥ ମାନେ ନା ସେମାନେ ସବୁ ବନ୍ଧନରେ ପଡ଼ିଛନ୍ତି, ଆଉ ତାଙ୍କୁ ଯିଏ ଉପଦେଶ ଦେଇଛି ସେ କହୁଛନ୍ତି ବାପା ଆପଣ ବି ବନ୍ଧନରେ ଅଛନ୍ତି, କହିଲେ ମୁଁ ସିନା ବନ୍ଧନରେ ଅଛି କିନ୍ତୁ ଷଣ୍ଢ ଅମରକ ତ ବଡ଼ ଜ୍ଞାନୀ ତ ତେତେ ଜ୍ଞାନ ଦେଇଛନ୍ତି, କହିଲେ ଆଜ୍ଞା ସିଏ ଅନ୍ଧ, ଅନ୍ଧ ଯଥା ଅନ୍ଧେଇ ଉପନିୟମାଣ, କହିଲେ କ'ଣ ଅନ୍ଧ କହୁଛୁ, ସେ ଗୁରୁ ତତେ ଏତେ ବେଦବାକ୍ୟ ଶିଖେଇଛନ୍ତି, କହିଲେ ସ୍ତେ ଅପି ସ୍ତନ୍ତ୍ରାମ ଉର୍ଦ୍ଧାମ ନିବଦ୍ଧା, ଭକ୍ତି ଛଡ଼ା ବେଦରେ ଯେଉଁ ପୁଣ୍ୟ ମାନିଗୁଡ଼ା ସବୁ ଦିଆଯାଏନି, ଏ କର୍ମ କଲେ ଏହା ହବ, ଏ କର୍ମ କଲେ ଏହା ହବ, ଇଏ ଗୋଟେ ବନ୍ଧନ, ପାପ ବି ବନ୍ଧନ, ପୁଣ୍ୟ ବି ବନ୍ଧନ। କାରଣ ପୁଣ୍ୟ ଭୋଗି ସାରିଲା ପରେ ପୁଣ୍ୟଟା ଭୋଗିବାକୁ ପଡ଼େ, ସେଟା କ୍ଷୟସ ନୁହଁ। ଯେତିକି ଆପଣ ପୁଣ୍ୟ କରିଛନ୍ତି ପୁଣ୍ୟ ଫଳଟା ଆପଣଙ୍କୁ ମିଳିଯିବ, ମିଳିଗଲା ପରେ ଭୋଗିଦେଲେ, ଭୋଗିଦେଲା ପରେ ପୁଣି କୁଆଡ଼େ ଯିବେ? ପାପି ପାପ କରିକି ନରକକୁ ଯାଇଥିଲା, ପୁଣ୍ୟମାନ ଲୋକ ପୁଣ୍ୟ କରିକି ସ୍ୱର୍ଗକୁ ଯାଇଥିଲା, କିନ୍ତୁ ଭେଟ ପୁଣି ଏକା ଜାଗାରେ ହବ। ତାର ସ୍ୱର୍ଗ ପୁଣ୍ୟଫଳ ସରିଗଲେ ଏଇଠି ଆସିବ, ପାପି ଏଇଠି ଆସିବ, ଯୋଉଠି ଯାଇଥିଲେ ଷ୍ଟାର୍ଟ କରିଥିଲେ ପୁଣି ସେଇଠି ଆସିକି ମିଶିବ। କହିଲେ ବାପା, ବେଦରେ ଯୋଉ ବାଣୀ ଗୁଡ଼ାକ ଦିଆଯାଇଛି, ଏ ଇଷତନ୍ତ୍ରମ ଉରୁଦାମ ନିବଦ୍ଧା, ଗୋଟେ ବଡ଼ ରଜୁ। ଏ ଆପଣ ଭାବୁଛନ୍ତି ଆପଣଙ୍କର ଏଇ ଷଣ୍ଡ ଅମରକ ମୋତେ ଯୋଉ ବେଦ ଶିକ୍ଷା ଦେଉଛନ୍ତି, ଏଥିରେ ମୁଁ ରାଜା ଏମିତି ହବ, ଦଣ୍ଡନୀତି ଜାଣିବ, ଭେଦନୀତି ଜାଣିବ, ଏଥିରେ କ'ଣ ଅଛି ଆଜ୍ଞା? ଆରେ ରାଜା ଦି ରାଜୁ କୃଷ୍ଣ, ମୁଁ ଏଥିରେ ମୋହିତ ହବା ଲୋକ ନୁହେଁ। କହିଲେ ଅନ୍ଧା ଯଥା ଅନ୍ଧି ଉପନିୟମାଣ, ସେ କହୁଛନ୍ତି ଯେଭଳି ଗୋଟିଏ ଅନ୍ଧ ଆଉ ଗୋଟେ ଅନ୍ଧକୁ ଅନ୍ଧା ଅନ୍ଧି ଉପନିୟମାଣ, ଅନ୍ଧା ଯଥା ପନ୍ଥା ନ ବିଦୁ କିନ୍ତୁ ଗର୍ଭେ ପତନ୍ତି ତଥା ତେଅପି ଈଶସ୍ୟ ତନ୍ତ୍ରା ଦୀର୍ଘ ରଜ୍ଜ୍ୱା ବେଦ ଲକ୍ଷଣୟା ଉରୁଣୀ ନାମାନି ବ୍ରାହ୍ମଣାଦି ନାମାନି ଯସ୍ୟ ତସ୍ୟା କାମ୍ୟ କର୍ମାଦି ବଦ୍ଧା। କାମ୍ୟ କର୍ମରେ ସେ ବନ୍ଧା ହେଇକି ପଡ଼ିବେ, ବିଶାଳ ବଡ଼ ରଜୁ, ଆଉ ବେଦରେ ଏଟା କୁହାଯାଇଛି, ଏଟା କୁହାଯାଇଛି, ଏଟା କୁହାଯାଇଛି, ମୁଁ ସେଗୁଡ଼ା ଗ୍ରହଣ କରିବିନି। ହେଲେ ଗୁରୁ ହେଲେ କ'ଣ ହବ ଆଜ୍ଞା? ସେ ଠିକ ଗୁରୁ ନୁହନ୍ତି, ସେ ଠିକ ଗୁରୁ ନୁହନ୍ତି, ସେ ଅନ୍ଧ। ଏଗୁଡ଼ିକ ମର୍ମାଘାତ ହେଉଛି କାହାକୁ? ଅନ୍ୟ ପକ୍ଷରେ ହିରଣ୍ୟକଶିପୁକୁ ସବୁ ମର୍ମାଘାତ ହେଉଛି, କାରଣ ସେ ସେଇଭଳିଆ ଟିଚର ଆଣିକି ରଖିଛି। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ କୁହନ୍ତିନି, ଅନ୍ଧ ଗୋପୁଛ ନ୍ୟାୟ। ଗୋଟେ ଅନ୍ଧ ଲୋକଟେ ଥାଏ, ସେଇଟା ମୁଁ ଶ୍ୱଶୁର ଘରକୁ ଯିବି, ଶ୍ୱଶୁର ଘରକୁ ଯିବା ପାଇଁ ବାଡ଼ି ଧରି ତାର ଆସିଲା, ଆସିକି ପଳେଇଥିଲେ ପଳେଇଥାନ୍ତୁ, ଯିବ ବି କେମିତି ଆକୁ ଅନ୍ଧ ଶ୍ୱଶୁର ଘରକୁ? ଘର କେହି କିଛି କହିନାହାନ୍ତି, ଆସିବି ବାଟରେ ଗୋଟେ ପିଲାକୁ ଭେଟିଗଲା, ଯେତେବେଳେ ଭେଟିଗଲା ସେ ଗାଈ ଚରଉଛି, ଗାଏଳ ହେଲା, ଆରେ ଭାଇ ମୋ ଶ୍ୱଶୁର ଘରକୁ ଟିକେ ନେଇଯିବୁ, ମୋ ଶ୍ୱଶୁର ଘରଟା ଏଇ ଆର ଗାଁରେ ହେଲା, ମୋ ଯଦି ମୁଁ ମୋ ଗାଈକି ଛାଡ଼ି ଦେଇକି ବର୍ତ୍ତମାନ ତୋ ସାଙ୍ଗରେ ଯିବି, ମୋ ଗାଈମାନେ ରହିବେ କି? ଗାଈମାନେ କୁଆଡ଼େ ଡିଆଁ ମାରିକି ପଳେଇବେ? କହିଲେ ନା ନା, ମୋତେ ଟିକେ ସାହାଯ୍ୟ କର। ହେଲା, ଗୋଟେ କାମ କରିପାରିବି, ମୋର ଗୋଟେ ଗାଈ ଅଛି, ସିଏ ତୋ ଶ୍ୱଶୁର ଘର ଯେଉଁ ଗାଁରେ ତା ଘରଟା ସେଇ ଗାଁ, ତୁ ତା ଲାଞ୍ଜକୁ ଧରିବୁ, ସେ ତ ନେଇକି ପହଞ୍ଚିଦେବ। ଇଏ ତ ଅନ୍ଧ ଆଜ୍ଞା, ଇଏ ଅନ୍ଧମାନେ ଯାହାକୁ ଧରିବେ, ଦେଖନ୍ତୁ ଲାଠିଟାକୁ ଧରିବେ, ଚାପୁଡ଼ିକି ଧରିବେ, ପଡ଼ିଯିବା। ଆଉ ଗାଈର ଲାଞ୍ଜକୁ ସିଏ ଗାଈ କାହିଁକି, କେଉଁ ଗାଈର ଲାଞ୍ଜକୁ ଧରିକି କିଏ କୁଆଡ଼େ ପାର ହେଇଗଲାଣି? ଧରିଲା ମୁଠେଇକି, ଆଉ ମୁଠେଇକି ଧରିଲା ଗାଈ ଜାଣିଥିବେ, ଗାଈର ଲାଞ୍ଜ ଧରିଲା ଟାଇଟ୍ କରିକି ସିଏ କ'ଣ ହବ? ହେଠି ହେଇଗଲା ଡେଇଁ ଘୋଷରା ଘୋଷରୀ ଘୋଷରା ଘୋଷରୀ କରି ଆଜ୍ଞା ଚାରିଟା ବାଜିଲାଣି, ପୁରା ଅନ୍ଧାର ହେଇ ଆସିଲାଣି, ସିଏ ବିଲ ବାଡ଼ି ଭିତରେ ନେଇ, ଇଏ ତ ଲଙ୍ଗଳା ମୁକୁଳା ହେଇକି ତୋ ଦେହ ହାତରେ କଣ୍ଟା ଫଣ୍ଟା ଲାଗି ଆଉ ଅଛି, ଧରିଛି ଲାଞ୍ଜକୁ ଆଉ କ'ଣ? ସେ ତାର ଟାଣି ଘୋଷାରିଛି, ଘୋଷାରେ 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 ତା ଶ୍ୱଶୁର ଘର ଯୋଉ ଗାଁ, ୟା ଘର ଗାଈର ଘର ସେଇ ଗାଁରେ, ଗାଈ ମାଲିକ ଘର, ସିଏ ଯାଇ ଗାଈ ମାଲିକ ଘରେ ପହଞ୍ଚିଲା ବେଳକୁ ରାତି, ରାତି ଇଏ କହିଲେ ଇଏ ଖୋଜୁଛନ୍ତି ଗାଈ ଆମର କାହିଁକି ଆସିନି, ଦେଖିଲା ବେଳକୁ ଏ ଲୋକଟା ତ ନାନି ଧରିଛି, ହେଲେ କିରେ ଆମ ଗାଈକୁ ବୋଧେ ଚୋରି କରିବା ପାଇଁ ଇଏ କୁଆଡ଼େ ନେଇଥିଲା, ତାକୁ ଧୁମ ସେ ମାଡ଼ ହେଲା, ଶ୍ୱଶୁର ଘରକୁ ଯାଉଛି ବର୍ତ୍ତମାନ, ହେଲା ମାଡ଼ ପିଠି ପିଠି ସବୁ ଫାଟିଲା, ଫାଟି ଟର୍ଚ୍ଚ ଆଣିକି ଲାଇଟ୍ ଦେଖିଲା, ଇରେ ଆମ ଗାଁ ଜୁଇଁ ହେଲା, ଅବସ୍ଥା କ'ଣ ନା ଆଜ୍ଞା, ମୁଁ ଅନ୍ଧ ଏଇ ଗାଈର ପଛକୁ ଧରିକି ମୋର ଅବସ୍ଥା। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ କୁହନ୍ତି, ଶ୍ୱଶୁର ଘର ମାନେ ବୈକୁଣ୍ଠ, ବୈକୁଣ୍ଠକୁ ଯିବାକୁ ହେଲେ ଏ କା କଥାରେ ଭାସିଗଲେ ହବ ନା କ'ଣ? କିଏ କହିଦେବ ତୁ ଗାଈ ନାଚ ଧରନେ ପାରି ପଳେଇବୁ? ହଁ, ସଦ୍ଗୁରୁ ଚରଣାଶ୍ରୟ ନ କଲେ, ଶୁଦ୍ଧ ଗୁରୁଙ୍କର ଚରଣାଶ୍ରୟ ନ କଲେ ଆମେ ଏଠି ପାରିକି ସଂସାର ଯାଇପାରିବେ, ନହେଲେ ଅନ୍ଧ ଗାଈ ନାଙ୍ଗୁଡ଼ା ଧରିଲା ବେଳେ ମାଡ଼ ଖାଇ ଖାଇ ପିଠି ଫାଟିବ, ଶ୍ୱଶୁର ଘରୁ ଗଲେ ମାଡ଼ ଖାଏ, ମାୟା ପିଟିକି ସେ ପିଠି ଫାଟିବ। ସେଠି ପଚାରିଲେ, କହିଲେ ଆଚ୍ଛା ତୁ ଏକଥା କହିଦେଉଛୁ, ତାଙ୍କୁ ଅନ୍ଧ ବୋଲି କହିଦେଲୁ, ତାହେଲେ ମତି ଯଦି ଚେଷ୍ଟା କଲେ ଲାଗିବନି, ଗୁରୁ ଉପଦେଶରେ ଲାଗିବନି, ଉଭୟ ପ୍ରଚେଷ୍ଟାରେ ଲାଗିବନି, ତାହେଲେ କୃଷ୍ଣ ଭକ୍ତି ଅଛି ବୋଲି ବିଶ୍ୱାସ କର? ସବୁ ଶାସ୍ତ୍ରରେ କୁହାଯାଇଛି ଭଗବାନଙ୍କ ଭକ୍ତି ହେଉଛି ଶ୍ରେଷ୍ଠ, ହିରଣ୍ୟକଶିପୁ କହୁଛି ପ୍ରହ୍ଲାଦ, ଭକ୍ତି ଯଦି ଶ୍ରେଷ୍ଠ, ଯଦି କେହି ଭକ୍ତି କରିପାରିବେନି ତାହେଲେ ଭକ୍ତି ଅଛି ବୋଲି ପ୍ରମାଣ କ'ଣ? ତୁମେ କହୁଛ କୃଷ୍ଣ କେହି ଡାକିପାରିବେନି, କୃଷ୍ଣଙ୍କ ପାଖରେ ମନ ରହିବନି, ତାହେଲେ ଭକ୍ତି ଅଛି ବୋଲି ପ୍ରମାଣ କ'ଣ? କୃଷ୍ଣ ଅଛନ୍ତି ବୋଲି ପ୍ରମାଣ କ'ଣ? କହିଲେ ବାପା ଶୁଣନ୍ତୁ, କିଏ ଭକ୍ତି କରିପାରିବ? ଶୁଣନ୍ତୁ, ଏଇଟା ନୈସାମତି ସ୍ଥାବର ଉରୁ କ୍ରମାଙ୍ଗୀ ସ୍ପୃଶ୍ୟତି ଅନର୍ଥ ଅପଗମ ଗଦର୍ଥ ମହୀୟ ସମ୍ପାଦ ରଜୋଭିଷେକ ନିଷ୍କିଞ୍ଚନାବୃଣୀତ ଯାବତ୍। ବାପା, ଭଗବାନ ସଂସାରରେ ଅଛନ୍ତି, ଭକ୍ତି ଅଛି, କିନ୍ତୁ ସେ ପର୍ଯ୍ୟନ୍ତ କେହି ଭଗବାନଙ୍କୁ ପାଇପାରିବେ ନା, କି ଭଗବାନଙ୍କୁ ଶୁଦ୍ଧ ଭାବରେ ଡାକିପାରିବେ ନା, କି ତାଙ୍କ ମତି ଭଗବାନ ପାଖକୁ ଲାଗିବ ନା, କେ ପର୍ଯ୍ୟନ୍ତ ନୟେ ନୟେ ନୈସାମ ନ ଏସାମ ମତି ସ୍ଥାବତ ଉରୁକ୍ରମାଙ୍ଗୀ। ଭଗବାନ ଉରୁକ୍ରମଙ୍କର ବିକ୍ରମଙ୍କର ଚରଣ କମଳରେ କେତେବେଳେ ପର୍ଯ୍ୟନ୍ତ ମତି ରହିବ ନା, କେବେ ଲାଗିବ ନା, କେ ପର୍ଯ୍ୟନ୍ତ ଲାଗିବ ନା। ମନଟାକୁ ଆମେ ଜବରଦସ୍ତି ଲଗାଉଛେ ନା, ଯେତିକି ସମୟ ଆପଣ ଦେଖିଲେ ଆଜ୍ଞା ପରୀକ୍ଷା କରନ୍ତୁ, ଗୋଟେ ସେ ଭକ୍ତ ହଉ ବା ଯେ ଭଜନ କରିବା ପାଇଁ ଚାହୁଁଛି, ଯେତେବେଳେ ମାଳାଟା ଧରୁଛି ବା ଭଗବାନଙ୍କୁ ଡାକୁଛି, ମନଟା କ'ଣ ଡାକୁଛି ନା ଅଭ୍ୟାସଟା ଆମର କରିଛେ ବୋଲି ସେଇଟା ଡାକୁଛି। ହରେ କୃଷ୍ଣ ଅଭ୍ୟାସଟା କରିଛେ ବୋଲି ଏଇଟା କହୁଛେ, ଯଦି ଏହାର ଫଳ ନାହିଁ ବୋଲି ମୁଁ କହୁନି, ଫଳ ଅଛି ଆଜ୍ଞା, ଜିରୋ ମଡ଼େଇବାର ଫଳ ନାହିଁ। ଶୂନଟା ମଡ଼ଉଥିଲା ଛୁଆଟା, ଶୂନ ଶୂନ ମାଷ୍ଟର ମାଡ଼ ଖାଇଖାଲି ଆଗେ ମାସେ ଶୂନ ଶୂନ ମଡ଼େଇବ ଆଜ୍ଞା, ଶୂନଟା ମଡ଼େଇକି ଅକ୍ଷରଟା ସିଧା ହେଲା, ଅଭ୍ୟାସ ହେଲା, ବସିବା ଅଭ୍ୟାସ ହେଲା, ଗୁରୁଙ୍କୁ ମାନିବା ହେଲା, ତାପରେ ସେ ହାତଟା ବୁଲିଛି ବୋଲି ଶୂନରୁ ଅ ଆସିଛି ନା, ଯେତେ ଅକ୍ଷର ଆସିଛି ଆଗେ କାହିଁକି ଶୂନ ମଡ଼ାଯାଏ, ଯେତେ ଅକ୍ଷର ଆସିଛି ଦେଖୁନ୍ ସବୁ ଶୂନରୁ ଆସିଛି, ସବୁ ଅକ୍ଷର ଅଧ ସେ ଶୂନ ତ, ଅ ଆ ସବୁ ଆଗେ ଶୂନର ଅଧା ଆସିଛି ନା, ସେଠି ବିଲକୁଲ ଶୂନ ନ ମଡ଼େଇଥାନ୍ତା କିନ୍ତୁ ହେଇଥାନ୍ତା। ଅଭ୍ୟାସ କରିବାକୁ ପଡିବ, କିନ୍ତୁ ମତି ଲାଗିବା କୃଷ୍ଣଙ୍କ ନିକଟରେ ଏଇଟା ଅଲଗା ବସ୍ତୁ। ନାମ କରିବାକୁ ପଡିବ, ନାମର ଫଳ ଅଛି, ଧର୍ମ ଅର୍ଥ କାମ ମୋକ୍ଷ ମିଳିବ, କିନ୍ତୁ ଶୁଦ୍ଧ ଭକ୍ତି ପାଇବା ପ୍ରାପ୍ତି ହେବାକୁ ହେଲେ କହିଲେ ବାପା ମନକୁ ଭଗବାନଙ୍କ ଚରଣରେ ନ ଲଗେଇଲେ ଲାଗିଯିବ, କେମିତି ଜାଣିଛନ୍ତି ଶୁଣନ୍ତୁ, ମୟ ସାମ୍ପାଦ ରଜୋଭିଷେକ ନିଷ୍କିଞ୍ଚନାନାମ୍ନ ବୃଣୀତ ଯାବତ୍। ଯେପର୍ଯ୍ୟନ୍ତ ଜଣେ ନିଷ୍କିଞ୍ଚନ ପରମହଂସ ପାଦରଜରେ ଅଭିଷିକ୍ତ ନ ହବ, ତାର ମତି ଭଗବାନଙ୍କ ଚରଣରେ ଲାଗିବ ନା, ଚେଷ୍ଟା କଲେ ବି ଲାଗିବ। ପାଦରଜରେ ଅଭିଷିକ୍ତ ମାନେ କ'ଣ କହିଲେ, ଲୋକମାନେ ସେ ଭାବନ୍ତି ଲୋକମାନେ ବାବାଜୀଙ୍କର ଚରଣ ଯେଉଁଠି ଦେଖିଲେ ବାବାଜୀଙ୍କର ପାଦଧୂଳିଟା ନେଇଯିବେ ନା, କାହାର ପାଦଧୂଳି ନେବାର ଅଧିକାର ନାହିଁ, କିଏ କାହାର ପାଦଧୂଳି ନିଏ, ଯିଏ ଯାହାର ଆଦେଶକୁ ପାଳନ କରିବ ସେ ତାର ପାଦଧୂଳି ନେବ, ସେଥିପାଇଁ ଗୁରୁଙ୍କର ପାଦଧୂଳି କେବଳ ନିଆ। ତୁମେ ଯଦି ଗୁରୁଙ୍କର ଆଦେଶ ପାଳନ କରୁଛ ତାହେଲେ ତାଙ୍କ ପାଦଧୂଳି ନେବ, ପାଦଧୂଳି ଉଚ୍ଚିଷ୍ଟ ଆକୁ ଅନୁମତି ନେଇକି ନିଆଯାଏ। ଶାସ୍ତ୍ର ଯେଉଁ କୁହାଯାଇଛି ମହିଷାମ ପାଦର ଯେଉଁ ଅଭିଷେକ, ତା ମାନେ ନୁହେଁ ଯେ ବୈଷ୍ଣବଙ୍କ ପାଦଧୂଳି ଗୁଡ଼ାକ ନେଇକି ଆମେ ଦେହରେ ବେଳେ ଦେଲେ କୃଷ୍ଣଙ୍କର ମତି ଆମର ଲାଗିଯିବ। ଏହାର ପ୍ରକୃତ କଥା କ'ଣ, ସାଧୁଙ୍କୁ ଅନୁଗମନ କରି ସମର୍ପିତ ହୋଇ କାୟ ମନ ବାକ୍ୟରେ ତାଙ୍କର ବଚନକୁ ତାଙ୍କର ସେବା କରିବାକୁ ପଡ଼ିବ, ତାଙ୍କର କଥାକୁ ମାନିବାକୁ ପଡ଼ିବ, ଅଭିଷିକ୍ତ ହେଲେ କାୟ ମନ ବାକ୍ୟରେ ଗୁରୁଗତ ପ୍ରାଣ ଯିଏ ହବ ଗୁରୁଙ୍କର କଥାକୁ ଆଜ୍ ଇଟ୍ ଇଜ୍ ଫଲୋ କରିବ, କହିଲି ତାର ମତି ଭଗବାନଙ୍କ ଚରଣରେ ଲାଗିବ ନ ଲାଗିବ। କହିଲେ ବାବା କେବେ ଲାଗିବନି, ଚେଷ୍ଟା କଲେ ବି ଲାଗିବନି, ମୟସାମ ପଦ ରଜ ଅଭିଷିକ୍ତମ, ଅଭିଷେକ ଶବ୍ଦଟା ବୁଝିପାରୁଛନ୍ତି, ଠାକୁରଙ୍କୁ କ'ଣ କରାଯାଏ, ଅଭିଷେକ କରାଯାଏ, ପଞ୍ଚଗବ୍ୟ ପଞ୍ଚାମୃତ ଦଧି ଦୁଧ ଘୃତରେ ଅଭିଷେକ କରାହବ। ସେଭଳି ଯିଏ ସମ୍ପୂର୍ଣ୍ଣ ଜୀବନରେ ସାଧୁ ଗୁରୁ ବୈଷ୍ଣବ ଗୁରୁଦେବଙ୍କର କଥାକୁ ଅଭିଷିକ୍ତ କରିଛି, ପୁରା ସେଥିରେ ମଣ୍ଡିତ ହେଇଛି, ସେଥିରେ ବୁଡ଼ିକି ରହିଛି, ସେ କଥା ହିସାବରେ ଜୀବନ ଚାଲୁଛି, ସେଇମାନଙ୍କର ମତି ଭଗବାନଙ୍କ ଚରଣରେ ଲାଗିବ ନ ଲାଗିବନି। ଆଜି ଲାଗିବ ଜବରଦସ୍ତି ଲଗେଇ ଲଗେଇ ଦୁଇ ମିନିଟ୍ ତିନି ମିନିଟ୍ ଦେବ, ପୁଣି ଖସିକି ତାର ଏଣେ ହାତରେ ମାଳା ଚାଲିଥିବ, ଏଣେ ହରେ କୃଷ୍ଣ ହଉଥିବ, ମନ ତାର ବୁଲିକି ବିଲ ଆଡ଼ୁ ସେ ଧାନ ବିଲ ଆଡ଼ୁ ସେ କୁଆଡ଼େ ବୁଲି ବୁଲି ପୁଣି ଆସି ପହଞ୍ଚିବ, ରି କୁଆଡ଼େ ମନ କୁଆଡ଼େ ଯାଇଥିଲା, ମନ ଏମିତି ଲାଗିବନି। ସେ କଥା ସେଥିପାଇଁ କହୁଛନ୍ତି ମୟ ସାମ୍ପାଦ ରଜ ଅଭିଷେକ, ବାପା ଆପଣ କ'ଣ ସଂସାରରେ କାହାର ମନ ଏମିତି ଲାଗିବନି। ପ୍ରହ୍ଲାଦ ଯଦି ପଚାରିବେ ପ୍ରହ୍ଲାଦ ତୁମର ମତେ କେମିତି ଲାଗିଗଲା, ନା ମୁଁ ମୟ ସାମ୍ପାଦ ରଜ ଅଭିଷେକ, ମୁଁ ବା ନିଷ୍କିଞ୍ଚନ ବୈଷ୍ଣବ ନାରଦ ମୁନିଙ୍କ ପଦରଜରେ ଅଭିଷିକ୍ତ ହେଇଛି, ସିଏ ବା ତାଙ୍କ ତରଫରୁ କୃପା କରିକି ମୋତେ ଦେଇଛନ୍ତି ଜ୍ଞାନ, ସେଥିପାଇଁ ମୋର ମତି ଲାଗିଛି ରହିଛି। ଆଉ ଭକ୍ତିମୟ ଠାକୁର ସେୟା କହିଲେ, କି ଯଦି ବ୍ରଜପୁରକୁ ଯିବା ପାଇଁ ଚାହୁଁଛି ସେ ସେଭଳିଆ ବୈଷ୍ଣବଙ୍କର ଦର୍ଶନ ତାଙ୍କର ଆଦେଶ ପାଇଁ ପ୍ରାପ୍ତ କରିଦେଲେ ସେ ପାରିକି ପଳେଇବ,
सर्वभूते सम जे भक्ते रमती सर्वभूते सम सर्वभूते सम जे भक्ते रमती सर्वभूते सम जे ताहार दर्शन मानी ताहार दर्शन अपना के धन्य से संग पाइया अपना के धन्य अपना के धन्य से संग पाइया अपना के धन्य कृतार्थ हईनु जानी आमी कृतार्थ हईनु प्रभु कृतार्थ हईनु जानी कृतार्थ हईनु
भक्तिम ठाकुर लिखले प्रभु यदि सर्वभूत समझने वैष्णव को दर्शन करदेली ତାଙ୍କୁ ଦର୍ଶନ କରିଦେଲେ ସର୍ବଭୂତ ସମ ଯେ ଭକ୍ତର ମତି ତାହାର ଦର୍ଶନ ମାନି ସେଭଳି ଭକ୍ତକୁ ଦର୍ଶନ କରିଦେଲେ ଆପନା କି ଧନ୍ୟ ସେସଙ୍ଗ ପାଇବା କୃତାର୍ଥ ହୋଇଲୁ ଜାଣି ସେଭଳି ଭକ୍ତର ଆଦେଶ ଯିଏ ଯିଏ ସମଦର୍ଶୀ ସାଧୁ ଏଠି ସେ କହିଲେ ମୟସାମ କିଏ ମୟସାମ ପାଦର ଯୋଉ ଅଭିଷେକ ମୟସା କିଏ କିଏ ସେଭଳି ସାଧୁ ବିଶ୍ୱନାଥ ଚକ୍ରଠାରୁ ଟିକାରେ ଲେଖିଲେ ନିଷ୍କିଞ୍ଚନାନାମ ନା ନିବୃଣିତ ଯାବତ ଯେପର୍ଯ୍ୟନ୍ତ ଜଣେ ନିଷ୍କିଞ୍ଚନ ସାଧୁ ନିଷ୍କିଞ୍ଚନ ଶବ୍ଦ ଅର୍ଥ ନିଷ୍କିଞ୍ଚନ ମାନେ ଭଗବାନ ଯାହାଙ୍କର ଧନ ସଂସାରରେ କୌଣସି ବସ୍ତୁ ପ୍ରତି ସେ ଆକୃଷ୍ଟ ନୁହନ୍ତି ନିଷ୍କିଞ୍ଚନ ନା ଭଗବାନ ହେଉଛନ୍ତି କୁନ୍ତୀ ଦେବୀ କ'ଣ ପ୍ରାର୍ଥନା କଲେ ନମୋ କିଞ୍ଚନ ବିତାୟ ନିବୃତ୍ତି ଗୁଣବୃତ୍ତୟେ ଅକିଞ୍ଚନର ବିତ୍ତ ନିଷ୍କିଞ୍ଚନର ବିତ୍ତ ଯେ ସଂସାରରେ ନିଷ୍କିଞ୍ଚନ ହବ ସେ ଭଗବାନ ପାଇବ ନିଷ୍କିଞ୍ଚନ ମାନେ ମୋ ସଂସାରରେ କେହି ନାହାନ୍ତି ମୋର ଭଗବାନ ହିଁ ଅଛନ୍ ବିଶ୍ୱନାଥ ଚକ୍ରଠାରୁ ଦୁଇଟା ଅର୍ଥ କଲେ ଭଗବାନଙ୍କର ବିତ୍ତ କ'ଣ ଭଗବାନଙ୍କର ଧନ ବୈକୁଣ୍ଠ ତାଙ୍କର ଧନ ହେଉଛି ଏଇ ନିଷ୍କିଞ୍ଚନ ଭକ୍ତ ଶୁଣୁଥିଲେ ହନୁମାନଙ୍କର ଲୀଳା ସେଇ ଅଯୋଧ୍ୟାରେ ବସିକି ପ୍ରଭୁ ବସୁଛନ୍ତି ହୃଦୟ ସିଂହାସନ ହନୁମାନଙ୍କର ସ୍ନେହ ରଜରେ ବାନ୍ଧିଛି ନିଷ୍କିଞ୍ଚନ ସମସ୍ତେ ଲୋଭାୟିତ ହେଉଛନ୍ତି ଭଗବାନଙ୍କର ମାଳ ଟିକେ ନେବା ପାଇଁ କିନ୍ତୁ ହନୁମାନ ନାହିଁ ନିଷ୍କିଞ୍ଚନ ଭକ୍ତର ପ୍ରାଣ ଭଗବାନ ସେଇଭଳି ଭକ୍ତଙ୍କର ପଦରଜରେ ଅଭିଷିକ୍ତ ହେଲେ ଜଣଙ୍କର ମତି ବାପା ଜଣଙ୍କର ମତି ଭଗବାନଙ୍କ ଚରଣରେ ଲାଗିଯିବ ନିଷ୍କିଞ୍ଚନାନାମ ଉଦାହରଣ ଦେଲେ କିଏ ନିଷ୍କିଞ୍ଚନ ଭକ୍ତ ଲକ୍ଷଣ କ'ଣ ମୟି ଅନନ୍ୟ ଭାବେନ ଭକ୍ତି କୁର୍ବନ୍ତି ଯେ ଦୃଢ଼ ମତ୍କୃତେ ତ୍ୟକ୍ତ କର୍ମାଣ ତ୍ୟକ୍ତେ ସ୍ୱଜନ ବାନ୍ଧବା ମା ଏଇଭଳି ସାଧୁର ସଙ୍ଗ କରିବ ଭଗବାନ କପିଳାଦେବ କହୁଛନ୍ତି ମୟି ଅନନ୍ୟ ଭାବେନ ଭକ୍ତି କୁର୍ବନ୍ତି ଯେ ଦୃଢ଼ ଯେ ଦୃଢ଼ ଭକ୍ତି କରୁଛି ଅନନ୍ୟ ଭାବରେ ଆଉ କିଛି କର୍ମ ଜ୍ଞାନ କୌଣସି ବସ୍ତୁକୁ ଆଶ୍ରୟ କରିବନି କେବଳ ଶୁଦ୍ଧ ଭକ୍ତି ଆଉ ମତ୍କୃତେ ତ୍ୟକ୍ତ କର୍ମାଣ ତ୍ୟକ୍ତ ସ୍ୱଜନ ବାନ୍ଧବା ସ୍ତ୍ରୀ ପୁତ୍ର କନ୍ୟା ସବୁ ତ୍ୟାଗ କରିଦେଇଛି କେବଳ ଭଗବାନଙ୍କ ପାଇଁ ସେଇଭଳି ଭକ୍ତ ଇତି ଭଗବତ ବାକ୍ୟ ବିଶ୍ୱାସାତ୍ ତ୍ୟକ୍ତ ବ୍ୟବହାରିକ ବୀତ ପୁତ୍ର କଳତ୍ର ଭିଳାସୀ କର୍ମଜ୍ଞାନାଦି ନାମ ଭକ୍ତି ମାତ୍ରେ ବାସନତ୍ୱେନ ମୟସା ପାଦର ଅଭିଷେକ ଯାହାର କୌଣସି ବାସନ ନାହିଁ ସବୁକିଛି ତ୍ୟାଗ କରିଛି ସେଇଭଳି ସାଧୁଙ୍କର ପଦରଜରେ ଅଭିଷିକ୍ତ ହେଲେ ମତି ଭଗବାନଙ୍କ ଚରଣରେ ଲାଗିଯିବ
निष्कपट मति वैष्णवेर प्रति निष्कपट मति निष्कपट मति वैष्णवेर प्रति निष्कपट मति वैष्णवेर ଏଇ ଧର୍ମ କବେ ପାବ ଏଇ ଧର୍ମ କବେ କବେ ସଂସାର ସିନ୍ଧୁ ପାର ହୋଇ କବେ ସଂସାର
प्रभु तब ब्रज पूरे जाओ प्रभु तब ब्रज पूरे
এইভাবে নিষ্কিঞ্চন পরমহংস বৈষ্ণবঙ্কর চরণরে মতে রক্ষা পড়ব অভিষিক্ত হওয়া পড়ব কিভাবে শর্ত গোটে রা ভক্তিম ঠাকুর আজ্ঞা গুরুদেব কুহতি প্রভুপাজী মহারাজ সে সপ্তম গোস্বামী বেদ বেদান্তর সিদ্ধান্ত বৈষ্ণব সিদ্ধান্ত সে গীত আকার লিখে দিয়েছেন নিষ্কপট মতি বৈষ্ণবের প্রতি কবে এই ধর্ম পাব এই ধর্মটা হচ্ছে এইটা বৈষ্ণব নিষ্কপট মতি এইটা লভিলে ব্রজপুরকে যা আমার গুরুদেব কুহতি সেই কথা বৈষ্ণব আজ্ঞা টিকি দয়া করুন দেখলে সমস্ত কুহ দয়া করুন দয়াটা কোণ এমতি কাহ করা যায় ভগবানঙ্কর করুণা বৈষ্ণব নিকটর করুণা মগা যায় না করুণা তো যার পাত্রতা আছে যার দয়া যে চাহিবা লোক তা নিকটক পলাইব মাগি জনে ভগবান উপদেশ দেছেন সাধু উপদেশ দেখ সেটাকে আমি গ্রহণ করি না আমি কেউ কে আমি আজ্ঞা টিকি আশীর্বাদ করুন করুণা করুন এদের কোণ করুণা যাব যে ভগবানকর কর্ম করিও ভগবত কর্ম করিও যে নিষ্কাম চিত্তরে ভগবত শরণাগত তা কি কৃপা স্বাভাবিক আসবে তাকে মাগিয়া পড়বে সে কথা কে নিষ্কপট মতি বৈষ্ণবের প্রতি কবে এই ধর্ম পাব নিষ্কপট চিত্তরে কালি শুনুলে না ঘটমর কথা নিষ্কপট লোক কে আজ্ঞা দীক্ষা নেবি কিন্তু আজ্ঞা চোরি ছাড়বি চোরি ছাড়বি এ জাণিদেলে এটা নিষ্কপট লোকটা সরল লোকটা পার হয়ে এটি সিয়াণিয়া মরবে যে সিয়াণিয়া সব থাকে বেশি চালাকিয়া বুদ্ধিয়া যে বুদ্ধিয়াঙ্কর বুদ্ধিকে এটি কৃষ্ণ পণ্ড করি আজ্ঞা সরল লোক নিষ্কপট লোক এটি পারিকি পড়ে যা এটা নিষ্কপট লোক মানে রাস্তাটা কৃষ্ণ পাখে কপড়ি চলবে না রামচন্দ্র মহাপ্রভুর কপড়ি চলবে কারণ সে সিধা লোক কৃষ্ণ বাহার কপড়ি চলবে না কপড়ি সুপর্ণেখা আসলে দেখুন তাকে উদ্ধার করেদেলে কেমন ভগবান কৃষ্ণ পাখে বঙ্কা তিনিআড়িয়া বঙ্কা দেখুছেন তিনিআড়িয়া বঙ্কা তাঁর পাখে বঙ্কা আমি দেখলে সে সিধা করেদেবে নিষ্কপট হওয়া পড়ে আর এই নিষ্কপট ভাবে মহিষা পাদর যে অভিষেক নিষ্কিঞ্চন নাম নিবৃণীত যাবত বাবা আপনার মতি কেবে হলে লাগবে না কি কাহার মতি আজ পর্যন্ত লাগি নাই জন নিষ্কিঞ্চন পরমহংস বৈষ্ণবঙ্কর পদ রজরে অভিষিক্ত নহেলে আপনার জাঁচান ভগবান পাইলা পরে বি অপূর্ণতা রয়েছে যে জন বৈষ্ণব আপনার স্বীকার করু না জন নিষ্কিঞ্চন বৈষ্ণব স্বীকার করু না ভগব দর্শন করে থাকুন পাই আপনার অদ্ভুত কথা কুচন কে হ ভগবান দর্শন জ্ঞানী পাওনি যোগী পাচ্ছি ভক্তই পাচ্ছি কিন্তু পূর্ণতা ভগবান আপনার পাখে 100% আপনার হাতের কন্ডে হয়ে নাচবে না যে পর্যন্ত আপন জনে নিষ্কিঞ্চন বৈষ্ণবঙ্কর পদরজরে অভিষিক্ত নহেছেন প্রমাণ আছে আজ্ঞা যমুনাচার্যঙ্কর শিষ্য কাঞ্চিপূর্ণ দাক্ষিণাত্যরে বরদরাজ অছন্তি আজ্ঞা বরদরাজ তাঙ্ক সাথে খেলন্তি বিগ্রহ কোডি এ শুনিলে যে আশ্চর্য বিগ্রহ তাঙ্ক সাথে খেলিবে বাড়া কী তাঁর খেলবে যুদ্ধ সব লাগবে খেলা খেলি হস খুশি কথাবার্তা সব হবে বরদরাজ রঙ্গনাথ পাখে অনেক বরদরাজ অলগা মন্দির যাই নি শুনেছি এ কাঞ্চিপূর্ণ সব খেলবে সখ্য রসরে সব খেলতে কিন্তু যেটা আলিঙ্গন করা যে বরদরাজ নাম তো আলিঙ্গন করে পারে কী প্রভু মো সার কথা কৌছেন খেলুছেন সব করছেন আলিঙ্গন না করে না বাপা মোর এ ভক্ত সর্বস্ব বিগ্রহ রূপ মোর যে রূপটা না ভক্ত সর্বস্ব ভক্ত যাকে আত্মসাৎ করব ভক্ত যাকে গ্রহণ করব তাপরে মতো গ্রহণ করি কে প্রভু মতো যদি ভক্ত গ্রহণ করুন আপনার দর্শন দেলে কে সম্পূর্ণ ভাবে তুমি ভক্ত দ্বারা স্বীকৃত হইল যেত পরসেন্ট স্বীকৃত হচ্ছ সেতিক পরসেন্ট পাইছ যথা মা পর্যন্ত তাঙ্কে জানিও আজ্ঞা 80% পাস কুয়া যায় নি 30% পাস কুয়া হচ্ছে 80% পাস কুয়া যাচ্ছে কিন্তু 100% কে বেস্ট স্ট্রেংথ দশ জনক ভিতরে বেস্ট স্ট্রেংথ তাঁর রক্ষা যাচ্ছে ভগবান পূর্ণ ভাবে পাইয়া গেলে 100% মার রক্ষা পড়ব 100% মার রক্ষা গেলে বৈষ্ণব 100% স্বীকার করতে ভক্ত যে 100% পাইছি সি 100% তুমি গ্রহণ করি সাইন মারা পরে কৃষ্ণ পাইব না আপনার মধ্যে ভক্ত বড় করি কুচ না আজ্ঞা ମୁଁ ପ୍ରମାଣ ଦେଇଦେବି, ସଂସାରରେ କେହି ବିନା ମିଡ଼ିଆରେ କୁଆଡ଼େ କେବେ ଭାୟା ମିଡ଼ିଆରେ କେବେ କିଛି କାମ କରିପାରିବେନି। ଆପଣଙ୍କର କେସ୍ ଲାଗିଛି, ଆପଣ ଭୁଲ କରନ୍ତୁ ବା ଠିକ୍ କରନ୍ତୁ, ଦୁଇ ଜଣଙ୍କର ଓକିଲ ଦରକାର ନା ନାହିଁ କୁହନ୍ତୁ। ଚୋରି ଚୋରି କରିକି ବି, ଚୋର ଚୋରି କରିକି ବି ଓକିଲ ଦରକାର, ଯାହା ଘରେ ଚୋରି ହେଇଛି ତାର ବି ଓକିଲ ଦରକାର, ବିନା ଓକିଲରେ ପାର ହେଇପାରିବେନି କେସ୍ରେ। ଆପଣଙ୍କ ମୋର ଦୋଷ ନାହିଁ, ତ ଦୋଷ ନଥାଉ, ତୋ ନାଁ କେସ୍ ଲାଗି, ତୁ କହୁଛ ତୋ ଘରେ ଚୋରି ହେଇଛି ବୋଲି, ଆଉ ବାବା ଓକିଲ ଧର, ଓକିଲ ଧରିଲା ପରେ ବିଚାର କରିବ କିଏ ଜଜ୍, ତା ପୂର୍ବରୁ ଆପଣ କହିପାରିବେନି ମୋର କୋର୍ଟରେ କେସ୍ ଅଛି, ଆଜ୍ଞା ମୋ କେସ୍ ବିଚାର କରିବ, ସେ କହ ତୁମେ କିଏ ଶୁଣ, ଓକିଲ କାହିଁ, ଓକିଲକୁ ଡାକ। ସେଭଳି ଆଜ୍ଞା ବୈକୁଣ୍ଠ ଯିବା ପୂର୍ବରୁ ଆଗେ ସାଇନ୍ ଦରକାର, ମାନେ ତୁ ଓକିଲ କିଏ କିରେ, ତୁ ତ ହଜାର ଜନ୍ମର କେସ୍ କରିକି ଆସୁଛୁ, ତୋ ଓକିଲ କିଏ, ତୋ କେସ୍ ବାସ ସବୁ ଅଛି, ମାଛ ମାଂସ ପିଆଜ ରସୁଣ ଖାଇ କେତେ ମୌଜ ମଜଲିସ୍ କରି କେତେ ଜନ୍ମରେ କେତେ ସବୁ କରୁଛୁ, ତୋ ଓକିଲ କାହିଁ, ଓକିଲ କାହିଁ, ଓକିଲ ଦେଖା ପକା ଓକିଲ ଅଛି, ତୋ କେସ୍ ସବୁ ଉଠେଇଛି କି ନାହିଁ, ତାପରେ ବିଚାର ବୈକୁଣ୍ଠକୁ ବସିବୁ ନା, ଦ୍ୱାରପାଳ ତ ମାରିକି ଭଗେଇଦେବେ ବୈକୁଣ୍ଠକୁ ପାଳିବେ, ଓକିଲ ଦରକାର ସବୁ କାମରେ, ଭାୟା ମିଡ଼ିଆ ନହେଲେ ଆପଣ କୁଆଡ଼େ ଯାଇପାରିବେନି। ଆଜ୍ଞା ଏଇ ପ୍ରଧାନମନ୍ତ୍ରୀ, ଆପଣ ଏମ୍ଏଲ୍ଏକୁ ଦେଖା କରିବାକୁ ହେଲେ ବା ସରପଞ୍ଚ ଦରକାର, ଆଉ ଭଗବାନଙ୍କୁ ଦର୍ଶନ କରିବେ, ଜଣେ ନିଷ୍କିଞ୍ଚନ ପରମହଂସ ବୈଷ୍ଣବ ଯିଏ ଭଗବାନଙ୍କୁ ଦେଖିଛନ୍ତି, ଯିଏ ଭଗବାନଙ୍କୁ ପାଇଛନ୍, କୃଷ୍ଣ ଯେ ତୁମାର କୃଷ୍ଣ ଦିତେ ପାର ତୁମାର ଶକ୍ତି ଅଛି, କୃଷ୍ଣ ଯାହାଙ୍କର ସେ କୃଷ୍ଣଙ୍କୁ ଦେଇପାରିବେ, କୃଷ୍ଣ ଯାହାଙ୍କର ନାହାନ୍ତି ସେ କେମିତି ଦେବେ, କହିଲେ ତୁ ମୋତେ ଯେତିକି ତୋ ଭକ୍ତ ସ୍ୱୀକାର କରିଛୁ ସେତିକି ପାଇଛୁ, ଆଲିଙ୍ଗନ ପାଇପାରିବୁ, କହିଲେ ଆଜ୍ଞା କ'ଣ କରିବୁ ଉପାୟ କୁହନ୍ତୁ, କହିଲେ ଯା ଗୋଟେ ଭକ୍ତ ସ୍ୱୀକାର କରୁ, ବରଦରାଜ କହୁଛନ୍ତି ମହାପୂର୍ଣ୍ଣଙ୍କୁ, ଭକ୍ତ ତ ପୂର୍ଣ୍ଣ ସ୍ୱୀକାର କରିବେ ମୁଁ ତ ଆଲିଙ୍ଗନ ଦେବି, ଇଏ ଚିନ୍ତାରେ ପଡ଼ିଲେ ଏ କାଞ୍ଚିପୂର୍ଣ୍ଣ, କାଞ୍ଚିପୂର୍ଣ୍ଣ କହିଲେ ମୋର ଗୁରୁ ଭାଇ ଜଣେ ଅଛନ୍ତି, ସେ ବଡ଼ ପ୍ରେମିକ ଭକ୍ତ, ତାଙ୍କ ଗୁରୁ ଭାଇ ପାଖକୁ ଗଲେ, ଆଜ୍ଞା ଗୁରୁ ଭାଇ ପାଖକୁ କେଉଁ ଗୁରୁ ଭାଇ ଗଲେ ସେ ତାଙ୍କୁ ରଖିବେ ସେବକ କରିକି, ଇଏ କହିଲେ ମୁଁ ଏ ବାବାଜୀ ବିଷୟରେ ଯିବି, ସବୁ ଦାଢ଼ି ଫାଡ଼ି ସବୁ ସବୁ ଲଣ୍ଡା ମୁଣ୍ଡ ହେଇକି ପୁରା କର୍ମୀ ବେଶରେ ଚାଲ ମହାପୂର୍ଣ୍ଣଙ୍କ, ଏ କାଞ୍ଚିପୂର୍ଣ୍ଣ ଯାଇକି ମହାପୂର୍ଣ୍ଣଙ୍କ ପାଖରେ ପହଞ୍ଚିଲେ, ଗୋଟେ ତଳେ ପଡ଼ିଲେ, ଆଜ୍ଞା ଆଉ ମୁଁ ଟିକେ ଦୁଃଖୀ ଲୋକ, ଆଜ୍ଞା ମୋତେ ଟିକେ ଗୋଟେ ସେବାର କିଛି ରଖନ୍, କହିଲେ କ'ଣ ସେବାର ରହିବ, ତୁମେ କ'ଣ କରିପାରିବ, ଆଜ୍ଞା ଆପଣ ଯେଉଁ ସେବା ଦେବେ, କହିଲେ ମୋର ଗାଈ ଚରିବା ଲୋକ ଟିକେ ପଳେଇ ଯାଇଛି, ତୁମେ ଗାଈ ଚରିବ ନା, କହିଲେ ହଁ ଆଜ୍ଞା ଚରିବ। ଦେଖନ୍ତୁ ଆଜ୍ଞା ଭଗବାନଙ୍କୁ ପାଇବାକୁ ହେଲେ ଯେ ଭଗବାନଙ୍କୁ ଦେଖିକି ଆସୁଛନ୍, ଖାଲି ଭଗବାନଙ୍କର ଆଲିଙ୍ଗନ ବାକି ଅଛି, ତାଙ୍କୁ କ'ଣ କରିବାକୁ ପଡ଼ିଲା, ଗାଈ ଚରିବାକୁ ପଡ଼ିଲା, ଆଜିକାଲି ଯିଏ ମଠକୁ ଯିବ ତାକୁ ଏଇଠି କହିବ ଝାଡ଼ୁ ମାରେ ଗାଈ ଚରା, ହଁ ମୁଁ ବିଏ ପଢ଼ିଛି ଗାଈ ଚରେଇବି, ମୁଁ ଇଞ୍ଜିନିୟର ହେଇଛି ଗାଈ ଚରେଇବି, କିରେ କି ଇଞ୍ଜିନିୟର, ତୋ ଇଞ୍ଜିନିୟର ପାଠ ତୋ ପାଖରେ, ଏଠି ସେ ପାଠ ନାହିଁ, ଏଠି ସେ ପାଠ ନାହିଁ, ଦୀକ୍ଷା ନେବା ପୂର୍ବରୁ ଆଗେ ଗୋସେବା କରିବାକୁ ପଡ଼ିବ, ପୂର୍ବ କାଳରେ ଗୁରୁମାନେ ଆଗେ ଗାଈ ରଖୁଥିଲେ, ଗୋଟିଏ ଗାଈକି ଦେବେ, କହିବେ ବାପା ତତେ ଟଙ୍କା ପଇସା କିଛି ଦେବନି, ଏ ଗାଈକି ନା ନେ ବଣରେ ଚରେଇବୁ, ଇଏ ଯେତେବେଳେ ପିଲା ଛୁଆ ଦେଇ ଗୋଷ୍ଠୀ ବର୍ଦ୍ଧନ କରିକି ଆଣିଲା ପରେ ଗୋମାତା ପ୍ରସନ୍ନ ହେଲା ପରେ ଦୀକ୍ଷା ଦିଆ ଦୀକ୍ଷା ଦିଆ ହବ, ଆଗରୁ ଏତେ କଡ଼ା ଶାସନ ଥିଲା ସବୁ, ଆଜିକାଲି କିଭଳି ମୁଁ ବିଏ ପଢ଼ିଛି ମୁଁ ଧନୀ ଲୋକ, ଆରେ ତୁ ଧନୀ ଅମାନ୍ୟ, ତୋ ଟଙ୍କା ତୋ ପାଖରେ, ଏ ବିଦ୍ୟା ପାଖରେ ସମସ୍ତେ ଅବନତ ହବାକୁ ପଡ଼ିବ, ଯେ ଭଗବାନଙ୍କୁ ଦେଖିଛନ୍ତି ଯେ ବରଦରାଜକୁ କାଞ୍ଚିପୂର୍ଣ୍ଣ ଯାଇକି ଗାଈ ଚରୁଛନ୍ତି, ଆଜ୍ଞା କହିଲା ଆଜ୍ଞା ଆପଣଙ୍କ ଯଦି ଗାଈ ଚରିବା ସେବା ଦେବେ ମୁଁ କରିବି, ଗାଈ ନେଇକି ଗୋଡ଼ିବାକୁ, ଗାଈ ନେଇକି ଗୋଡ଼େଇକି ଆଣିବେ, ଗୁରୁଦେବ ଦେଖିବେ ମହାପୂର୍ଣ୍ଣ ଦେଖିବେ ନିଜ ଗୁରୁ ଭାଇ ଦେଖିବ, ହଁ ଗାଈମାନେ ଠିକ୍ ପ୍ରସନ୍ନ ରହୁଛନ୍ତି, ଆଜ୍ଞା ଗୋଟେ ଦିନର ଘଟଣା ଆଉ ଆସିପାରୁନାହାନ୍ତି, ଗାଈ ନେଇ ସନ୍ଧ୍ୟା ହେଇଯାଇଛି, ଗାଈମାନେ କୁଆଡ଼େ ପଳେଇଛନ୍ତି ବଣକୁ, ଗୋଡ଼େ ଗୋଡ଼ୁ ଡେରି ହେଇଯାଇଛି, ଏଣେ ମହାପୂର୍ଣ୍ଣ କାଞ୍ଚିପୂର୍ଣ୍ଣ କଥା ଚିନ୍ତା କରୁଛନ୍ତି, କହିଲେ ସେ ମୋର ଗାୟାଳିଟା କାହିଁକି ଆସିଲାନି, ଏତେ ଡେରି ହେଇଗଲା, ମୋ ଗୋମାତା କୁଆଡ଼େ ରହିଲେ, ଚାଲ ବଣ ଭିତରେ ଯାହାକୁ ସନ୍ଧ୍ୟା ହେଇଗଲାଣି, ବଣ ଭିତରେ ଯାହାକୁ ଦେଖୁଛନ୍ତି ପଚାରୁଛନ୍ତି, ଏ ମୋ ଗାୟାଳକୁ ଦେଖିଛ କି, ମୋ ଗୟାଳକୁ ଦେଖିଛ କି, ମୋ ଗାଈ କିଣି ଯାଇଥିଲା କୁଆଡ଼େ ଆସିଲାନି, ଆଜ୍ଞା କାଞ୍ଚିପୂର୍ଣ୍ଣ ଦୂରରୁ ଶୁଣୁଛନ୍ତି, ଦୂରରୁ ଶୁଣୁଛନ୍ତି, ଆଗରୁ ପରିଚୟ ଦେଇନାହାନ୍ତି ଗୁରୁ ଭାଇ ବୋଲି, ଗୁରୁ ଭାଇ ବୋଲି ଦେଲେ ସେବା ଦେବେ କି, ମହାନ ବିଦ୍ୱାନ କାଞ୍ଚିପୂର୍ଣ୍ଣ ଗାଈ ସେବା କରିକି ଆସୁଛନ୍ତି, ଗୁରୁଦେବ ଡାକୁଛନ୍ତି, ଏ ମୋ ମହାପୂର୍ଣ୍ଣ କହୁଛନ୍ତି, ଗୁରୁ ଭାଇ ମୋ ଗାୟାଳକୁ କେହି ଦେଖିଛୁ କି, ଇଏ ଶୁଣିଦେଲେ ଆସିକି ପାତଳ ପଡ଼ିଗଲେ, ପାତଳ ପଡ଼ିଗଲେ, କହିଲା ଆଜ୍ଞା ଆପଣଙ୍କର କୃପା ଆଜି ମୁଁ ପାଇଲି ନା କାହିଁକି, ମୋ ଗାୟାଳ ବୋଲି କହିଲେ ବା ଆପଣ ମୋତେ ସ୍ୱୀକାର କରିନେଲେ ଆଉ ମୋର ବୋଲି କହିଦେଲେ ଆଉ ମୁଁ ଆପଣଙ୍କର ଗାଈ ଚରିବା ଲୋକ ବୋଲି ଆପଣ ସ୍ୱୀକାର କରିନେଲେ ମୋର କୃତାର୍ଥ ନା ତୁମେ କିଏ କହିଲେ ଆଜ୍ଞା ମୁଁ ଆପଣଙ୍କର ଅଧମ ଗୁରୁ ଭାଇ ମୁଁ କାଞ୍ଚିପୂର୍ଣ୍ଣ କହିଲେ ତୁମେ ଗାଈ ଚରିବା ପାଇଁ ଆସିଲ ଏ କାମ କଲ ତୁମେ ମୋର ବରିଷ୍ଠ ଗୁରୁ ଭାଇ ଏ କାମ କି କଲ କହିଲେ ଆଜ୍ଞା ମୁଁ ବରଦରାଜ ମୋତେ ଆଲିଙ୍ଗନ ଦେଉନାହାନ୍ତି ସେ ମନା କଲେ କହିଲେ ନା ଭକ୍ତ ସ୍ୱୀକାର ନ କଲେ ମୁଁ କେବେ ଆଲିଙ୍ଗନ ଦେବିନି ଆଉ ମୁଁ ତ ଆଜି କୃତାର୍ଥ ହେଇଗଲି ଆପଣ ସ୍ୱୀକାର କରିନେଲେ ମୋ ଗାୟାଳ ବୋଲି କହିଦେଲେ ଆଜ୍ଞା ମୁଁ ଆପଣଙ୍କର ଗାୟାଳ ହେଲି ମାନେ ଭଗବାନ ମୋତେ ନିଶ୍ଚିତ ଆଲିଙ୍ଗନ ଦେବେ ମହାପୂର୍ଣ୍ଣଙ୍କୁ ଏ ମହାପୂର୍ଣ୍ଣ କାଞ୍ଚିପୂର୍ଣ୍ଣଙ୍କୁ କଣ୍ଢେଇ ପକେଇଲେ କହିଲେ ବାବା ମୋର ପୂର୍ଣ୍ଣ ବିଶ୍ୱାସ ତୋତେ ବରଦରାଜ ଗ୍ରହଣ କରିବେ ଆସିଲେ ବରଦରାଜ ପାଖ କହିଲେ ପ୍ରଭୁ ଏବେ ଖେଳ କସରତ ହବ ଏବେ ଆଲିଙ୍ଗନ କରିବେ ନା ନାହିଁ କୁହନ୍ତୁ କହିଲେ ହଁ ଆଉ ବାକି ନାହିଁ ଭକ୍ତ ତୋତେ ସ୍ୱୀକାର କରିନେଲା ତୁ ମହିଷ ପାଦର ଯୋଉ ଅଭିଷେକ ଜଣେ ମହାତ୍ମାଙ୍କ ପଦରାଜରେ ଅଭିଷିକ୍ତ ହେଇ ଚାଲି ଆସିବୁ ତାଙ୍କର ନିଜ ଲୋକ ହେଇ ଚାଲି ଆସିବୁ ସଂସାରରେ ଆଜ୍ଞା ବଡ଼ ହେବାକୁ ଚାହିଁବା କେବେ ଉଚିତ ନାହିଁ ଯିଏ ବଡ଼ ହେଇଛି ସେଭଳି ସାଧୁଙ୍କର ଦୃଷ୍ଟିପଥକୁ ଆସିକି ତାଙ୍କର ପ୍ରିୟ ପାଇଁ କିଛି କାମ ଆମେ କରିନେବା ଦରକାର ସିଏ ଏମିତି ଖୁସି ହେବ ସେତିକି ଜୀବନର କୃତାର୍ଥତା ସେଥିପାଇଁ ଆମେ କ'ଣ ପଢ଼ୁଛେ ଯସ୍ୟା ପ୍ରସାଦାତ୍ ଭଗବତ୍ ପ୍ରସାଦ କହୁଛେ ନା ଯାହାଙ୍କର ପ୍ରସାଦରୁ ଭଗବାନଙ୍କର ପ୍ରସାଦ ମିଳେ ପ୍ରହ୍ଲାଦ କହୁଛନ୍ତି ବାପା ଏଭଳି ମହାତ୍ମାଙ୍କର ମୟସାମ ପାଦର ଯୋଉ ବିଷେକ ନିଷ୍କିଞ୍ଚନାନାମ ନ ବୃଣିତ ଯାବତ୍ ଯେପର୍ଯ୍ୟନ୍ତ ଏଭଳି ନିଷ୍କିଞ୍ଚନ କେବଳ ଭଗବାନଙ୍କୁ ଧନ କରିଥିବା ଜଣେ ସାଧୁଙ୍କର ଚରଣ କମଳରେ ଅଭିଷିକ୍ତ ନ ହେବେ ତାଙ୍କର ମତି କେବେ କୃଷ୍ଣଙ୍କ ପାଖରେ ଲାଗିବନି କାହାକୁ କହୁଛନ୍ତି ପ୍ରହ୍ଲାଦ ମହାରାଜ ଚିନ୍ତା କରନ୍ତୁ ବିଷୟ ଶକ୍ତ ରାଜାଦି ରାଜ ଅସୁର ରାଜ ହିରଣ୍ୟକଶିପୁକୁ ଆଜ୍ଞା ଶୁଣିଦେ ହିରଣ୍ୟକଶିପୁ କ'ଣ କଲେ ଜାଣିଛନ୍ତି ବସିଛନ୍ତି କେଉଁଠି କୋଳରେ କୋଳରେ ବସିକି ପ୍ରବଚନ ଦେଉଥିଲେ ପ୍ରହ୍ଲାଦ ଏତେ ନିର୍ଭୀକ ଆଜ୍ଞା କୋଳରୁ ତଳକୁ ଫୋପାଡ଼ି ଦେଲେ ଆରମ୍ଭ ହେଲା ଅତ୍ୟାଚାର ହେଲେ କ'ଣ ତୁ ମୋତେ କହୁଛୁ ମୁଁ ସାଧୁ ଚରଣରେ ଯାଇକି ଅଭିଷିକ୍ତ ହେବି ମୁଁ କ'ଣ ଭୀରୁ ଇତି ଉକ୍ତ୍ୱା ଉପରତମ ପୁତ୍ର ହିରଣ୍ୟକଶିପୁରୁଷା ଅନ୍ଧୀକୃତାତ୍ମା ସୋତ୍ସଙ୍ଗାତ୍ ନିରସ୍ୟତ୍ୟମହି ତଳେ ଆଜ୍ଞା ହିରଣ୍ୟକଶିପୁର ସିଂହାସନ ବିଶାଳ ବଡ଼ ସିଂହାସନ ସେ ବା ଇନ୍ଦ୍ରଙ୍କର ପୁରକୁ ନେଇଯାଇଛି ସବୁ ବସ୍ତୁ ଲୁଟ୍ କରିକି ନେଇ ଆସିଛି ଅମରାବତୀପୁରରୁ ଆଉ ସିଧା ଧରିଲା ଉତ୍ସଙ୍ଗାତ୍ ମହିଷ୍ୟତେ ଉତ୍ସଙ୍ଗାତ୍ ମହି ତଳେ ଉତ୍ସଙ୍ଗରୁ କୋଡ଼ରୁ କାଢ଼ିଲା ନିରସ୍ୟତ ମହି ତଳେ ତଳେ କଚିଆଡ଼ି ଦେଲା ପ୍ରହ୍ଲାଦ ଆରମ୍ଭ କଲା ବର୍ତ୍ତମାନ କହିଲା ଏ ଅସମାନ ଡାକିଲା ଆହ ମର୍ଷୟାରୁଷା ଆହ ମର୍ଷୟାରୁଷାବିଷ୍ଟ କଷୟାଭୂତ ଲୋଚନା ବଧ୍ୟତାମା ସ୍ୱୟଂ ବଧ୍ୟୋ ନିସରାୟତ ନୈରୁତା ହେ ନୈରୁତ ଗଣ ହେ ଅସୁରଗଣ ଆସ ଡାକିଲା କହିଲା ଆକୁ ଶୀଘ୍ର ବଦ୍ଧ କର ଆସୁ ଅୟମ ବଧ୍ୟ ଯେତେ ଶୀଘ୍ର ପାରୁଛୁ ପ୍ରହ୍ଲାଦ କୁମାର ଆଜ୍ଞା ଏଭଳି ସୁନ୍ଦର କଥା କହୁଥିବା ସାଧୁତ୍ୱ ବ୍ୟକ୍ତି ଯାହାଙ୍କର ଦୋଷ କ'ଣ ସେ ହରିଭକ୍ତି କଥା କହୁଛନ୍ତି ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହେଇକି ପଚାରିଥିଲା ନାରଦ ମୁନିକି ଆଜ୍ଞା ବାପା ପୁଅକୁ ପୁଣି କ୍ରୋଧ କରିବ କ୍ରୋଧ କରିବ ପୁଣି ପ୍ରହ୍ଲାଦ ଭଳି ସୁଗୁଣ ପୁତ୍ରକୁ ୟାର କିଛି କାରଣ ଥିବ ଆପଣ କୁହନ୍ତୁ ସିଦ୍ଧ ସ୍ୱାମୀ କ'ଣ ଆରମ୍ଭ କଲେ ନା ଭଗବତ ଭକ୍ତି ଦ୍ୱେଷ ଏବ ହି କାରଣ ପ୍ରହ୍ଲାଦ ନିଷ୍କାମ ଶୁଦ୍ଧ ଭଗବତ ଭକ୍ତି କରୁଛି ସେଥିପାଇଁ ହିରଣ୍ୟକଶିପୁର ଦ୍ୱେଷ ହେବ କହିଲେ ଆକୁ ବଧ କରିଦିଅ ନା ବଧତ୍ୱ ହେତୁ କାହିଁକି ବଧ କରାଯିବ ସିଦ୍ଧ ସ୍ୱାମୀ ପ୍ରଶ୍ନ ଉଠାଉଛନ୍ତି ଯଦି କିଏ ପ୍ରଶ୍ନ ଉଠାନ୍ତି ପ୍ରହ୍ଲାଦ ବଧର କାରଣ କାହିଁକି ନୈରୁତ ମାନେ ରାକ୍ଷସ ମାନେ ପଚାରୁଛନ୍ତି ଆଜ୍ଞା ଅସୁରରାଜ ପ୍ରହ୍ଲାଦକୁ କାହିଁକି ବଧ କରାଯିବ ନା ଇଏ ବିଷ୍ଣୁ ହେଡ଼ୁ ଦେଖନ୍ତୁ କେମିତି କହୁଛନ୍ତି ଅୟମେ ଭାତୃ ଆସୋୟମ ହିତ୍ୱାତ୍ମାନ ସୁହୃଦମ ଅଧମ ପିତୃବ୍ୟ ହନ୍ତୁ ପାଦୋ ବିଷ୍ଣୁ ଦାସବତ ଅର୍ଚ୍ଚତି ଆରେ ଇଏ ମୋ ଭାତୃ ହା ମୋ ଭାଇକି ଇଏ ହତ୍ୟା କରିଛି ଆରେ ହିରଣ୍ୟାକ୍ଷକୁ କ'ଣ ପ୍ରହ୍ଲାଦ ହତ୍ୟା କରିଥିଲେ କି ଆଜ୍ଞା ଭଗବାନ ବଧ କରିଥିଲେ ବରାଦେବ ବଧ କରିଥିଲେ କହୁଛି ନାଇଁ ନାଇଁ ଅୟଂ ହି ଭାତୃଆ, ଏ ପ୍ରହ୍ଲାଦ ହଉଛି ମୋର ଭାତୃହତ୍ୟାକାରୀ। କାହିଁକି ବୁଝିପାରୁଛନ୍ତି କି, ଅନ୍ୟ ଦୃଷ୍ଟିରେ ତାଙ୍କର ଯେଉଁ ନିଷ୍କାମ ଭକ୍ତି, ଭଗବାନ ପ୍ରହ୍ଲାଦଙ୍କ ହିରଣ୍ୟକଶିପୁ ମୁଖରେ ପ୍ରହ୍ଲାଦଙ୍କ ସ୍ଥିତିଟାକୁ ଜଣେଇ ଦେଉଛି। ବିଷ୍ଣୁ ଚକ୍ର ଠାକୁର ଲେଖିଲେ ହଁ, ଭଗବାନ ତ ଭକ୍ତକୁ ସାରୁପ୍ୟ ମୁକ୍ତି ଦେଇଥାନ୍ତି, ସମାନ ରୂପ ଦେଇଥାନ୍ତି, ହିରଣ୍ୟକଶିପୁ ଦେଖାଯାଉଛି ବୋଧେ ପ୍ରହ୍ଲାଦ ବିଷ୍ଣୁ। ଭକ୍ତ ବଞ୍ଚିଥିଲା ବେଳେ ଜୀବନ ମୁକ୍ତ, ଯେ ଶୁଦ୍ଧ ଭକ୍ତ ସେ ଜୀବନ ମୁକ୍ତ କୁହାଯାଏ, ମାନେ ବଞ୍ଚିକି ମୁକ୍ତ, ସବ ସିଦ୍ଧି ସବ ମୁକ୍ତି ତା ନିକଟରେ ଅଛି। ହେଲେ ଅୟମ୍ୟ ଭାତୃଆ ନନୁ ବିଷ୍ଣୁସ୍ତେ ଭାତୃଆ ପ୍ରସିଦ୍ଧମ। ଆଚ୍ଛା ବିଷ୍ଣୁ ବା ତୁମର ଭାଇକି ମାରିଛନ୍ତି, ଇଏ କେମିତି ଭାଇ ମାରିବେ ପ୍ରହ୍ଲାଦ? କହିଲେ ସ ବିଷ୍ଣୁ ଅୟମ୍ ପ୍ରହ୍ଲାଦ, ଏଇ ତ ସେଇ ବିଷ୍ଣୁ। ପ୍ରହ୍ଲାଦ ଦେଖିକି କହୁଛନ୍ତି ଏଇ ସେ ବିଷ୍ଣୁ ଆକୁ ମାର ନା, କାହିଁକି ମରାଯିବ ଆଜ୍ଞା, ୟାର ଦୋଷ କଣ ନା, ଇଏ ରାଜା ଆଦି ରାଜ ମୋର ଭାଇକି ଯିଏ ବଦ୍ଧ କରିଛନ୍ତି ଯେ ବିଷ୍ଣୁ ତାର ପିତୃବ୍ୟ, ତାକୁ ହତ କରିଥିବା ବିଷ୍ଣୁଙ୍କୁ ଇଏ ଦାସ ଭଳି, ରାଜାର କୁମାର ହେଇକି ଦାସ ଭଳି ସେବା କରୁଛି, ମାରିଦେ ଦାସ ବା ତର୍ଚ୍ଛତି। କହିଲେ ଆଜ୍ଞା ଆକୁ ମାରିକି କଣ ଲାଭ ଅଛି, ଯଦି ଏ ବିଷ୍ଣୁଙ୍କ ଭଜନ କରୁ ତାହେଲେ ବିଷ୍ଣୁ ବାବୁ ପଠେଇଦେବା। ସେଥିରେ ସବୁ ତାଙ୍କ ଟିକାରେ ଉଠାଉଛନ୍ତି, ଓହୋ ବିଷ୍ଣୁ ଅପି ଅବିଶ୍ୱସନୀୟ କି ମତ ସ୍ୱୀକୃତ ମାନେ ତ୍ୟାହ, ଯଦି କୁହାଯିବ ତାହେଲେ ବିଷ୍ଣୁ ପାଖକୁ ପଠେଇ ଦିଅ, ସେ ବିଷ୍ଣୁଙ୍କୁ ଭଜନ କରୁଛି ବିଷ୍ଣୁ ପାଖକୁ ପଠେଇ ଦିଅ। କହିଲେ ନା 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 ନା, ବିଷ୍ଣୁ ବି ଆକୁ ଗ୍ରହଣ କରିବେନି, ହିରଣ୍ୟକଶିପୁ କହୁଛି ଆରେ ମୁଁ ଆକୁ ଜନ୍ମ ଦେଇଛି, ମୋ ଭଳିଆ ଥାର୍ଡ କ୍ଲାସ ଲୋକର ସେବାରେ ଇଏ ଲାଗିଲେ ନା, ବିଷ୍ଣୁ ତ ଫାର୍ଷ୍ଟ କ୍ଲାସ ଲୋକ, ବିଷ୍ଣୁ ଭଳିଆ ଉତ୍ତମ ବ୍ୟକ୍ତିଙ୍କର ସେବାରେ ଇଏ ଲାଗିବ ପ୍ରହ୍ଲାଦ, ଏଇଟା କୃତଜ୍ଞ ମୁଁ ତାକୁ ଜନ୍ମ ଦେଇଛି ମୋ କାମରେ ଲାଗୁନି। ତାହେଲେ ଏ ବିଷ୍ଣୁ ବି ଆକୁ ବିଶ୍ୱାସ କରିବେନି, ଆକୁ ମାରିବା ଦରକାର। ବିଷ୍ଣୁ ବୋ ସାଧୁ ଅସୌକିନ କରିଷ୍ୟତି ଅସମଞ୍ଜସ ସୌହୃଦମ ଦୁସ୍ତଜ୍ୟ ପିତୁର ଅହୋ ପଞ୍ଚାୟନମ ଅହାତ ପଞ୍ଚାୟନମ। ଏ ପାଞ୍ଚ ବର୍ଷର ବାଳକ ହେଇକି ଏ ବାପାର ସ୍ନେହକୁ ଭୁଲି ଯାଉଛି, କିଏ କହୁଛି ହିରଣ୍ୟକଶିପୁ? ଆରେ ଅସୁରଗଣ ତୁମେ ଦେଖିଛ ନା, ମୁଁ କୋଳରେ ଆଗକୁ ବସେଇଲା ବେଳେ ମୁଁ କେମିତି ପ୍ରେମାଶ୍ରୁ ମୋ ଆଖିରୁ ଧାରଧାର ବୋହୁଛି, ଇ ସତ୍ୟ ଆଜ୍ଞା। ପ୍ରହ୍ଲାଦକୁ ବସେଇ ଦେଲା ପରେ ହିରଣ୍ୟକଶିପୁର ହୃଦୟ ନବନୀତ ଭଳି କୋମଳ ହେଇଯାଏ, ସାଧୁ ହୃଦୟ ହେଇଯାଏ। କାହିଁକି ପ୍ରହ୍ଲାଦ ଭଗବାନଙ୍କର ବିଭୂତି ଭକ୍ତ, ତୁମେ ଦେଖିଛ ନା, ମୁଁ ଆକୁ ବସେଇଲେ ମୋ ଚକ୍ଷୁରୁ ପ୍ରେମାଶ୍ରୁ ଚାଲି ଆସୁଛି, ସ୍ନେହାଶ୍ରୁ ଚାଲି ଆସୁଛି, କିନ୍ତୁ ଇଏ ମୋ ପାଞ୍ଚ ବର୍ଷର ବାଳକ ହେଇକି ମୋର ସ୍ନେହକୁ ଭୁଲିକି ବିଷ୍ଣୁଙ୍କୁ ଭଜନ କରୁଛି। ଆରେ ଇଏ ବିଷ୍ଣୁଙ୍କର କେଉଁ କାମରେ ଲାଗିବ, ଯେ ପାଞ୍ଚ ବର୍ଷର ବାଳକ ହେଇ ବାପାକୁ ଭୁଲି ଯାଉଛି, ସେ ବିଷ୍ଣୁଙ୍କ କାମରେ ଲାଗିବ ନା, ଆକୁ ମାରିଦିଅ। ନନୁ ଅୟମ୍ ତବ ଅପତ୍ୟମ୍, ଅସୁରମାନେ କହୁଛନ୍ତି ଆଜ୍ଞା ଇଏ ପ୍ରହ୍ଲାଦ ଅସୁର ବୋଲି, ଇଏ ଆପଣ ଅଲଗା ଅସୁର ବୋଲି ଭାବୁଛନ୍ତି, ଇଏ ବା ଆପଣଙ୍କର ପୁଅ ବୋଲି, ଇଏ ଆପଣଙ୍କର ପୁଅ, ପୁଅ କେମିତି ମାରିବ? କହିଲେ ଦେଖ ପୁଅ ହେଲେ ବି ବଦ୍ଧ ହେବା ଦରକାର, ହିରଣ୍ୟକଶିପୁ କହୁଛନ୍ତି ଏତିକି ଶୁଣୁଛନ୍ତି କିଏ, ପ୍ରହ୍ଲାଦ ପଳେଇଛନ୍ତି କି? ନା ନା, ପ୍ରହ୍ଲାଦ ଯାଇନାହାନ୍ତି, ଭୂମିରେ ପଡ଼ିକି ଠିଆ ହେଇକି ଶୁଣୁଛନ୍ତି ବାପା କ'ଣ କହୁଛନ୍ତି, ବାପା ଏଇଆ ଏଇଆ କହୁଛନ୍ତି। କହିଲେ ଆକୁ ମାରିଦିଅ। ପରୋପି ଅପତ୍ୟମ୍ ହିତ କୃତମ୍ ଯଥା ଔଷଧମ୍ ସୋ ଦେହଜପି ଆମୟତମ୍ ସୁତୋ ହିତ। ଗୋଟେ ସୁନ୍ଦର ଉଦାହରଣ ଦେଉଛନ୍ତି, କହିଲେ ମୋ ପୁଅ, ତୁମେ କହୁଛ ପ୍ରହ୍ଲାଦ ମୋର ପୁଅ, ପୁଅ ହେଲେ କ'ଣ ହବ, ଯଦି ପୁଅ ଅହିତ ହୁଏ ତାକୁ ମାରିଦେବା ଦରକାର, ଆଉ ପର ପୁଅ ଯଦି ହିତ କରୁଏ ତାକୁ ଆଣି ପୁଅକୁ ରଖିବା ଦରକାର। ପ୍ରହ୍ଲାଦ ଭଳି ପୁତ୍ରଙ୍କ ଏଭଳି କଥା କହୁଛନ୍ତି ନା, କେମିତି ଗୋଟେ ଉଦାହରଣ ଦେଉଛନ୍ତି, ବଡ଼ ନୀତିଜ୍ଞ ତ କହୁଛନ୍ତି, ନିଜ ଦେହରେ ଯଦି ରୋଗ ତିଆରି ହୁଏ ଲୋକ ନିଜ ଅଙ୍ଗଟାକୁ କାଟି ଦେଉଛି, କାଟୁନି, ଆଖିଟା ଯଦି ଆମର କଣା ହେଇଗଲା ଆମେ କ'ଣ କହୁଛୁ, ଆଖିଟାକୁ କାଟିକି ଫୋପାଡ଼ି ଦେଉଛି, ଆଉ ଗୋଟେ ଆଖି ଲଗାଉଛି, ଗୋଡ଼ କଟିଗଲା ଗୋଡ଼ଟାକୁ କାଟିଦେଇକି ପ୍ଲାଷ୍ଟିକ ଗୋଡ଼ ଲଗାଉଛି। ଆରେ ପ୍ଲାଷ୍ଟିକ ହାତ ପ୍ଲାଷ୍ଟିକ ଗୋଡ଼ ସେ ବାହାର ଜିନିଷ, କିନ୍ତୁ ଆମକୁ ସାହାଯ୍ୟ କରୁଛି ସୁଖ ଦେଉଛି, କିନ୍ତୁ ନିଜ ଅଙ୍ଗକୁ ଆମେ କାଢ଼ିକି ଫୋପାଡ଼ି ଦେଉଛି। ସେ କହିଲା, ସେ ଉଦାହରଣ ଦେଲେ, ହିରଣ୍ୟକଶିପୁ ନିଜ ପୁଅ ହେଲେ କ'ଣ ହବ, ଇଏ ରୋଗ ଭଳି ଔଷଧ ବାହାର ଜିନିଷରେ ନାହିଁ, ଔଷଧ ଆମେ ଖାଉଛେ ଏଇଟା ବାହାର ଜିନିଷ, ରୋଗ ଶରୀର ତିଆରି ହେଉଛି, କିନ୍ତୁ ଔଷଧଟା ଶରୀର ପାଇଁ ହିତକର ହେଉଛି। ସେ କହିଲେ ବାହାର ଜିନିଷ ହିତକର ହେଲେ ବି ସେଇଟା ଗ୍ରହଣ କରିବା ଦରକାର, ଆଉ ନିଜ ଜିନିଷ ପ୍ରତିବନ୍ଧକ ହେଲେ ତ କାଟିଦେବା ଦରକାର। ଏ ପୁତ୍ର ହେଇକି ମୋତେ ବିରୋଧ କରୁଛି, କାଟିଦେବ ଆଜ୍ଞା। ଏତିକି କହିଲା ପରେ ପ୍ରହଲାଦ ଠିଆ ହେଇଛନ୍ତି। ଅସୁରବାଳକ ଅସୁରମାନେ କହୁଛନ୍ତି, ଆଜ୍ଞା କେମିତି ମରାଯିବ ଆଙ୍କୁ, ଇଏ ଆପଣଙ୍କର କ'ଣ କ୍ଷତି କରିଛନ୍ତି? କହିଲେ ମୋର ଇଏ ସବୁଠୁ ବଡ଼ କ୍ଷତି କରିଛି। ହିରଣ୍ୟକଶିପୁ କହୁଛି, କେମିତି ଉପାୟରେ ମରା ହବ ଆଙ୍କୁ କୁହନ୍ତୁ ଆପଣ। କହିଲେ ସର୍ବ ଉପାୟ ହନ୍ତବ୍ୟାମ ସମ୍ଭୋଜ ସେନାସନେ ସୃହୃତ ଲିଙ୍ଗଧର ଶତ୍ରୁ ମୁନେ ଦୃଷ୍ଟମିବ ଇନ୍ଦ୍ରିୟମ। ମୁନିମାନଙ୍କର ଇନ୍ଦ୍ରିୟ ଯେଭଳି ଶତ୍ରୁ, ସାଧୁଙ୍କର ଶତ୍ରୁ କେବଳ କିଏ? ସାଧୁଙ୍କର ଶତ୍ରୁ ହେଲା ଇନ୍ଦ୍ରିୟ। କହିଲେ ମୁନିଙ୍କର ମନନଶୀଳଙ୍କର ଇନ୍ଦ୍ରିୟ ମାନେ ଯେଭଳି ଶତ୍ରୁ, ଆଉ ମନନଶୀଳ ସାଧୁମାନେ, ବିଶ୍ୱନାଥ ଚକ୍ର ଠାକୁର ଲେଖୁଛନ୍ତି, ମନନଶୀଳ ସାଧୁମାନେ ଭୋଜନ ଅବସ୍ଥାରେ, ଶୟନ ଅବସ୍ଥାରେ, ସବୁ ଅବସ୍ଥାରେ ଇନ୍ଦ୍ରିୟମାନଙ୍କୁ ସଂଯମ କରନ୍ତି। ଠିକ୍ ସେଇଭଳି ପ୍ରହ୍ଲାଦଙ୍କୁ, କାରଣ ଇନ୍ଦ୍ରିୟମାନେ ତାଙ୍କର ଶତ୍ରୁ, ପ୍ରହ୍ଲାଦଙ୍କୁ ତିନି ଅବସ୍ଥାରେ ତୁମେ ମାରିଦିଅ ଏଠି କହୁଛନ୍ତି। କ'ଣ କ'ଣ? ସମ୍ଭୋଜ ଶୟନ ଆସନ, ସାଧୁ ଆସନରେ ବସିକି ମନକୁ ସଂଯମ କରେ, ଭୋଜନ କଲାବେଳେ ମନକୁ ସଂଯମ କରିବ, ଶୟନ କଲାବେଳେ ମନକୁ ସଂଯମ କରିବ, ତାହେଲେ ଇନ୍ଦ୍ରିୟ ସେ ସଂଯମ କରିପାରିବ ନା କରିପାରିବେ? ସାଧୁ ବେଶୀ ଶୋଇଲେ ଇନ୍ଦ୍ରିୟ ସଂଯମ କରିପାରିବେନି, ସାଧୁ ବେଶୀ ଖାଇଲେ ଇନ୍ଦ୍ରିୟ ସଂଯମ କରିପାରିବେନି, ଆଉ ସାଧୁ ଗୋଟେ ଆସନରେ ବସିକି ନାମ ଜପନ କଲେ ସଂଯମ କରିପାରିବେ। ସେ ଯେମିତି ବସିକି ଭୋଜନ ଶୟନ ଆଉ ଆସନରେ ଇନ୍ଦ୍ରିୟ ସଂଯମ କରେ, ତା ଇନ୍ଦ୍ରିୟମାନେ ଶତ୍ରୁ ହେତୁ ପ୍ରହ୍ଲାଦକୁ ସେଭଳି ଭାବେ ମାରିଦିଅ। କେମିତି ମରାଯିବ କହୁଛନ୍ତି, ଭୋଜନାଦିଶୁ ବିଷାଦି ପ୍ରୟୋଗମ। ଶୁଣୁଛନ୍ତି ଆଜ୍ଞା ପ୍ରହ୍ଲାଦ ଠିଆ ହେଇକି, ଭକ୍ତ ସଂସାରରେ ଅଛନ୍ତି, ପ୍ରହ୍ଲାଦ ଭଳିଆ ଭକ୍ତ କେହି ନା, କେହି ନା। କହିଲେ ଆପଣ କେମିତି ଏ କଥା କହୁଛନ୍ତି? ଆଜ୍ଞା, ଯିଏ ବାପାଙ୍କ ନିକଟରୁ ଏ କଥା ଶୁଣିଛନ୍ତି ଆଉ ଦେଖିଛନ୍ତି ଆଖରେ ବାପା କେମିତି ଅତ୍ୟାଚାର କରୁଛନ୍ତି, ସଂସାରରେ ପୁତ୍ରର ଆଦର୍ଶତା କେବଳ ପ୍ରହ୍ଲାଦ ଦେଖେଇଲେ, ବାପା କିଭଳି ପୂଜ୍ୟ, ବାବା କିଭଳି ପୂଜ୍ୟ, ଭଗବାନ ନୃସିଂହଦେବଙ୍କ ନିକଟରେ ବର ମାଗିଲେ, କହିଲେ ପ୍ରଭୁ ଏ ଦୁଷ୍ଟ ପିତା ଆପଣଙ୍କୁ କଷ୍ଟ ଦେଇ ତାକୁ ଟିକେ ଉଦ୍ଧାର କରିଦିଅନ୍ତୁ, ଭଗବାନ ଉଗ୍ର ନୃସିଂହ କ୍ରୋଧ କରିଥିଲେ, ତାଙ୍କ ଆଖିରୁ ଧାର ଧାର ଲୁହ ପଡ଼ିଗଲା। କହିଲେ ପ୍ରହ୍ଲାଦ ମୋର ଅବତାରଟା ବେକାର ହେଇଗଲା, ବେକାର ହେଇଗଲା, ମୁଁ ଭକ୍ତର ଆନନ୍ଦ ପାଇଁ ଅବତାର ନିଏ, କିନ୍ତୁ ତୁମେ ତୁମର ପିତାଙ୍କର ଉଦ୍ଧାର ପାଇଁ ଟିକେ ମନ ଦୁଃଖ କରିଦେଲ ନା, ମୋର ଅବତାରର କ'ଣ ମୂଲ୍ୟ ରହିଲା? ତୁମକୁ ଆନନ୍ଦ ଦେବା ପାଇଁ ଆସିଥିଲି, ତୁମେ ତୁମ ପିତାଙ୍କ ପାଇଁ ଉଦ୍ଧାର ପାଇଁ କହୁଛ, ତୁମ ପିତାକୁ ମୁଁ ସ୍ପର୍ଶ କରି ତାଙ୍କର ଉଦ୍ଧାର ହେଇନି, କିନ୍ତୁ ଦେଖ ତୁମେ ଯେହେତୁ ଏ କଥା କହିଲ, ଆଜିଠାରୁ ମୁଁ ପ୍ରତିଜ୍ଞା କରୁଛୁ ତୁମ ବଂଶରେ ଆଉ କୌଣସି ଅସୁରକୁ ମୁଁ ମାରିବି। ଦେଖ ଯେ ଯେଉଁ ବାପା ମୁହଁରେ କହିଛି ପ୍ରହ୍ଲାଦଙ୍କୁ କ'ଣ ଦିଅ, ସର୍ବ ଉପାୟ ହନ୍ତବ୍ୟମ ସମ୍ଭୋଜ ସେନାସନେ ଭୋଜନାଦିଶୁ ବିଷ ପ୍ରୟୋଗ। ପ୍ରହ୍ଲାଦ ଶୁଣୁଛନ୍ତି, ବାହାରେ ବାପା ପୁଅ ଶୁଣୁଛନ୍ତି, ବାପା ମୋତେ ବିଷ ଦେବା ପାଇଁ କହୁଛନ୍ତି, ଅସୁରମାନେ ଠିଆ ହେଇଛନ୍ତି, ସବୁ ଆରମ୍ଭ କରିଦେବେ ସାଙ୍ଗେ ସାଙ୍ଗେ ଦେଖିବେ। ଆଉ ସ୍ୱୟମେ କହିଲେ, ଯଦି ବିଷରେ ନ ମରୁଛି ବଞ୍ଚିଥିଲା ଅବସ୍ଥାରେ ହାତୀ ଚଢ଼େଇବନି, ଶୋଇଥିବା ଅବସ୍ଥାରେ ହାତୀ କାଣି ଚଢ଼େଇଦେବ। ସ୍ୱୟମେ ହସ୍ତିପଦ ତଳା ଆଦିଶୁ, ଆଉ ପ୍ରହ୍ଲାଦ ମହାରାଜ ଆସନରେ ବସି ପଡ଼ନ୍ତି ନା, ବହୁତ ସମୟ ଭଗବାନଙ୍କ ଚିନ୍ତନ ସ୍ମରଣ ତ, ସ୍ମରଣଙ୍ଗ ତ, ବହୁତ ସମୟ ସ୍ମରଣ ରହିଯାନ୍ତି। କହିଲେ ଯେତେବେଳେ ଆସନରେ ବସୁଛନ୍ତି ତପ୍ତ ତୈଳ ଆଣି ତାପରେ ଢାଳିଦେବ। କିଏ କହୁଛନ୍ତି? ବାବା ପୁତ୍ର ହିରଣ୍ୟକଶିପ, ଏ ବାବା ହିରଣ୍ୟକଶିପ କହୁଛନ୍ତି, ପୁତ୍ର ପ୍ରହ୍ଲାଦ ଶୁଣୁଛନ୍ତି, ସେ ହରିଙ୍କୁ ସ୍ମରଣ କରୁଛନ୍ତି, ଏଭଳିଆ ବାପା ସେ ନିଷ୍ଠୁର ବାବା। ଆଜ୍ଞା ଏତିକି ମାତ୍ରେ ଉଗ୍ର ଉଗ୍ର ଅସୁରମାନେ ଯାହାଙ୍କର ସବୁ ଶରୀରର ଚୂଳ ଗୁଡ଼ିକ ତମ୍ବାବଳି ଅସ୍ତ୍ର ଧରି ଚାଲି ଆସିଲେ, ଆସିକି ପ୍ରହ୍ଲାଦଙ୍କ ଆଗରେ ହିରଣ୍ୟକଶିପୁ ଠିଆ ହେଇଛନ୍ତି। ପ୍ରହ୍ଲାଦ ଶୁଣିଛନ୍ତି, ପ୍ରହ୍ଲାଦଙ୍କୁ ଚାରିକରେ ଘେରିଗଲେ, ଘେରି ମାରୁଛନ୍ତି ବର୍ତ୍ତମାନ ସ୍ୱର। ନଦନ୍ତ ଭୈରବମ୍ ନାଦମ
ছিনি ভিনি দিবাদিনম আসিনম চাহ আহনন সুলে প্রহ্লাদম সর্বমর্মেষু।
কেউঠি মারুছন দেখ সবু মর্মস্থল, মর্মস্থল কম বুঝিপার না মনিষর কতটি স্থান আছে যেটি পিটিদে মানে সাথে সাথে মরিযে, সে যেটি কি গোটে আঘাত করেদেলে ব্যক্তি মরিয মর্মস্থল এটি এটি অছি হৃদয় বিধা মারিদেল ফটকি মরি
সর্বর মর্মস্থল এসে সর্ব অর্থ কোণ বুঝিপার শরীরের যে মর্মস্থল আছে প্রহ্লাদ দেহে নদন্ত ভৈরব মনাদম ভৈরব ভালো অতি ভয়ঙ্কর নৃত্য করি খুশি আনন্দরে প্রহ্লাদ মারা হিরণ্যকশিপ আদেশ দিয়ে সব শূল আনলে শূল মারুচান আজ্ঞা প্রহ্লাদ সব মর্মস্থল সব আড়ে শরীরের মর্মস্থল কিন্তু প্রহ্লাদ আজ্ঞা শূল গুড়ি শরীরের লাগুনি কিছু কাম করুন কী আজ্ঞা সে ভগবান শরণাগত হয়েছেন ভগবান যে শরণাগত হয়েছেন
আত্মা সমর্পণে গেল মম অভিমান 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 নাই করিব নিজ রক্ষা বিধান নাই করিব নিজ রক্ষা বিধান আত্মা সমর্পণে গেল মম অভিমান আত্মা সমর্পণে গেল মম অভিমান।
আজ্ঞা পর নিন্দা পর চর্চা পরর প্রশংসা শরীর প্রতি যেকোন প্রকার কষ্ট সুখ দুঃখ কতবে আসে যেত শরীর অভিনিবেশটা থাকে। বাইশ বজারে হরিদাস ঠাকুর যমন মানে প্রহার করছেন বাইশটা বজার বুলেই বুলেই কাজী আদেশ দিয়েছে বাইশটা বজার বাড়াও হরিদাস ঠাকুর সে প্রহার গুড়িক হরিদাস ঠাকুর শরীর লাগিনি কেন যে আত্মসমর্পণ করে দেছি তাকে সুখ দুঃখ কিছু লাগবে কিছু লাগবে। জনে মহাপুরুষ চরিত্র সে জনে বড় বিজ্ঞান লোক তাঙ্ক জীবন চরিত্র শুনুলি জনে কুলে দেখ ব্যক্তি গোটিয়ে চিন্তার ডুবিগলে তার শরীর সুখ দুঃখটা তাকে লাগে আর যে আত্মসমর্পণ করে দেবে তার কোণ চিন্তা আছে শরীর প্রহ্লাদর সর্বমর্মকে মারিলে বি সে শরীরটা বিকি দিয়েছে সমর্পণ করে দিয়েছে ভগবান নিকটে তা কিছু না তা মনটা ভগবান পাখে রয়ে যাইছে গোটে ভীষণ কঙ্কড়া বিছা আসি কামুড়ছে সে ব্যক্তি কমড়া কঙ্কড়া বিছাটা কামুড়ছে কঙ্কড়া বিছা কামুড়ে জানিথে কত ভয়ঙ্কর কিন্তু সে সেতবে খোলিক বইটা পড়ুছেন কঙ্কড়া বিছা যে কামুড়ি দিয়েছে সে কিছু গোটে এসিড কি পা পকাই সে গোড়টা বুড়াইছেন তা পচারা যাচ্ছে আজ্ঞা আপন কঙ্কড়া বিছা কামুড়ছে ভয়ঙ্কর ভাবে আপনার এটি পড়ুছেন সে কে বিছাটা কামুড়ছে মো পাদক মুন্ডক তো কামুড়ি বিছাটা মোট পাদ কামুড়ছে কারণ পাদ কামুড়লে কোনো মুন্ডু কষ্ট হয়নি কিন্তু সে অধ্যয়নের এত আনন্দ পাচ্ছেন সে কে হ্যাঁ সে কষ্ট হয়েছে পাদক টিকিয়ে কষ্ট হয়েছে কিন্তু মুন্ডুক মর আসে গোটে সংসার লোক কিছু পড়িবার অভ্যাস থাকা লোক সে গোটে রস পাইছি তাকে কঙ্কড়া বিছা কামুড়া পরে বি সেটি বসিক নিশ্চয় নিশ্চল চিত্র অধ্যয়ন করে পড়ছে যে আত্মসমর্পণ করে দিয়েছি সেতরে মম অভিমানটা পড়ে গেল শরীরটা মোর নুহে নাহি করিব নিজ রক্ষা বিধান যদি কিছু বিপদ আসছে ভক্ত যদি নিজ তরফর কিছু চেষ্টা কলা তাহলে তার ভক্তির অঙ্গ আজ্ঞা সিদ্ধ হল তার নিজ উপরে চেষ্টা আছে, কিন্তু ভক্তি সিদ্ধান্ত কণ নিজ চেষ্টা বল প্রতি ভরসা ছাড়িয়া, নিজ বল চেষ্টা প্রতি ভরসা ছাড়িয়া, তোমার ইচ্ছায় আছে নির্ভর করিয়া, তোমার ইচ্ছায় আছে নির্ভর করিয়া। ভক্তিমান ঠাকুর লেখিলে আজ্ঞা সমর্পণ অঙ্গটা এতে পূর্ণ হই প্রহ্লাদ সমর্পণ, নিজ বল চেষ্টা প্রতি। ছোট কথা কি, ছোট কথা কি আজ্ঞা, বাইশ বাজারে হরিদাস ঠাকুর মাড়া হচ্ছে কিন্তু আখিরু সে ক্রন্দন আসুনি, ক্রন্দন করছেন কাহা পাই প্রভু, এই জীব গুড়া টিকে বঞ্চান, এমনি বুঝিপার না কি ভুল কর্ম করছেন, কিন্তু শরীর কষ্ট তাঁর নাই কারণ আত্মসমর্পণ করে দিয়েছেন না। ভক্তিমন ঠাকুর লেখলে সেই কথা, তোয়া ধন জানি তুই রাখিবু নাথ পাল্য গোধন জ্ঞানে করি তোয়া সাথ। আজ্ঞা গাই চরেলা বেড়ে গাই যেত যাচ্ছি বণকু চরিয়া পাই বা নদীকে চরিয়া পাই, গাই গায়াড়ু চাহুচি না গায়াল গাইকি চাহুচি, গাই তার যুয়াড়ে ঘাস দেখি পা দেখি ডিয়া পড়ে সেটা দায়িত্ব কার, গায়ালর, গায়াল গাইকি চাহিব। ভক্তিম ঠাকুর কু বা প্রভু সমর্পণ করে দিয়েছি, মু হলে গাই আপন হলে গায়াল, মোর তো অভিমান নাই আঘ হয়ে মতো আটাক করব, আপন দাই গায়াল গাইকি চাহিব, আপন হলে গায়াল মু হলে গাই, মু শরণাগতি আপনার রয়েছে, মু কদাপি মোর চিন্তা মু করবি, মু কদাপি মোর চিন্তা করিনি প্রভু, আপন মোর চিন্তা করি, আপন মোর চিন্তা করি, দেখি না দেখি গায়াল সবাই গাই করুথ, দেখি এটি ঘাস নাই খালি মুহ মারিকি শুঙ্গিকি পড়াও কন করব, দেখ ঘাস কুয়াড় সিয়াড়ু গোড়াইকি নিয়ে যাচ্ছে, এইভাবে সমর্পিত হওয়া পড়ে প্রহ্লাদ সেইভাবে, আর সব মর্মস্থল মারুছেন কিন্তু আজ্ঞা কিছু প্রহার লাগুনি, কাহিকি লাগুনি প্রশ্ন যদি কি করবে, শুনি পূর্ব কন কৃষ্ণ গ্রহ গ্রহিতাত্মা, কৃষ্ণ তাঙ্কু সে সববে কৃষ্ণ তাঁকু আলিঙ্গন করে, এক বর্ষর বাড়ক যেমি এক বর্ষর শিশুক যেমি মা আলিঙ্গন করে রক্ষে কোলের রক্ষে, প্রহ্লাদ ভগবান কোলের রক্ষিছেন, তাহলে প্রশ্ন আসছে প্রহারটা কাপরে বাজুথ কৃষ্ণঙ্ উপরে না, কাহিঁ কৃষ্ণঙ্ উপরে শর বাজি শস্ত্র বাজবনি, পরে ব্রাহ্মণীয় নির্দেশ্য ভগবতী অখিলাত্মন যুক্তাত্মনি অফলাসন অপুণ্য সেব সৎক্রিয়া, গোটে উদাহরণ দৌরান এমানে প্রহ্লাদ মারিয়া চাহিলে বি প্রহ্লাদঙ্কর কিছু ক্ষতি হলানি, আঙ্কর সব উদ্যম গুড়ি সব বিফল হয়ে গেল, কিভাবে না পাপি লোক যেতে প্রকার পুণ্যকর্ম করিয়া বাহারলে তার পুণ্যকর্ম যেভাবে সফল হয়ে পড়ে না এমানঙ্কর উদ্যম সব বিফল হয়ে গেল, প্রহ্লাদ মারি পার না, তাহলে প্রহারটা ভগবান উপরে বাধ্য হয়ে কলে না 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 না, পরে ব্রাহ্মণী আত্মার সম্বন্ধে ভগবান দিলে গীতা গীতার প্রবচন দেলে কন কে নৈন ছিন্দন্তি শস্ত্রাণী নৈন দহতি পাবক, অস্ত্রশস্ত্র ভগবান শরীর লাগবেনি, সে নিয়ন্তা অস্ত্রশস্ত্র নিয়ন্তা জীবর নিয়ন্তা, আ পরে ব্রহ্মণী ব্রহ্ম পাখে জড় বস্তু কিছু লাগবে না, সচেনন্দময় শরীর না লাগবে, আ অনির্দেশ্য ভগবতী অখিলাত্মনি এ শব্দ সব অর্থ করছেন বিশ্বনাথ চক্রবর্তী ঠাকুর, প্রহ্লাদ দেহরে বাজু নেই কি ভগবান দেহরে বাজু নেই, এই অস্ত্র গুড়ি নিষ্ফল হয়ে যাচ্ছে কিভাবে না, যেভাবে গোটিয়ে পাপির বারম্বার প্রচেষ্টা করি পুণ্যকর্ম করা উদ্যম যেভাবে নিষ্ফল হুয়ে নিষ্ফল হয়ে গেল, হিরণ্যকশিপ চিন্তা কাল আচ্ছা প্রহ্লাদ অস্ত্রশস্ত্র দ্বারা মরুনি তাকে মারিয়া বর্তমান প্রহ্লাদ সবু দেবতা মানুষ শক্তি রক্ষলে না নাই, দিগ্গজ মানুষ ডাকিলা, দিগ্গজ কোণ জাঁচি ପଞ୍ଚମ ସ୍କନ୍ଦ ଭାଗବତ ପଢ଼ିଲେ ଆପଣ ଜାଣିପାରିବେ ଏ ବ୍ରହ୍ମାଣ୍ଡକୁ ଚାରିଟା ଦିଗ୍ଗଜ ଧରିକି ରଖିଛନ୍ତି, ବିଶାଳ ବିଶାଳ ହସ୍ତି, ତାଙ୍କର ବର୍ଣ୍ଣନା ସବୁ ଅଛି, ତାଙ୍କର ନାମ ଖାଲି ଶୁଣ, ଋଷଭ, ପୁଷ୍କରଚୂଡ଼, ବାମନ, ଅପରାଜିତ, ଏ ଚାରି ଜଣ ଦିଗ୍ଗଜ, ତିନି ଜଣଙ୍କୁ ରଖିବ, ଜଣଙ୍କୁ ଡାକିବ ପାଳି କରି, ତମେ ତିନି ଜଣ ବ୍ରହ୍ମାଣ୍ଡ ଟେକିକି ରଖ, କାରଣ ଏ ସବୁ କହି କ'ଣ କହିଥିଲା, ମୁଁ ସବୁ ଦେବତାଙ୍କର ଐଶ୍ୱର୍ଯ୍ୟକୁ ଏକା ସାଙ୍ଗରେ ରଖିବି, ରଖିଛି, ଡାକିଲା ଦିଗ୍ଗଜ ମାନଙ୍କୁ, ଦିଗ୍ଗଜେଇ ଦନ୍ଦ ସୁକନ୍ଦେଇ ଅଭିଚାର ଅବପାତ ନେଇ ମାୟାବୀ ସନ୍ନିରୋଧଶ୍ଚ ଗରଦାନ ବୋଝ ନେଇ, ଏତିକି ଉପାୟ ଚେଷ୍ଟା କଲା ମାରିବା ପାଇଁ, ଦିଗ୍ଗଜକୁ ଡାକିଲା, ଦିଗ୍ଗଜକୁ ଡାକି ପ୍ରହ୍ଲାଦକୁ ପେଶିବା ପାଇଁ ଚାହିଁଲା, ପ୍ରହ୍ଲାଦଙ୍କର କିଛି କିଛି କ'ଣ ହବ ଆଜ୍ଞା, ଦିଗ୍ଗଜ ମାନେ କେତେ ଶକ୍ତିମାନ ହେଇଥିଲେ, ସେ ପ୍ରହ୍ଲାଦଙ୍କ ଉପରେ ଯେତେବେଳେ ପାଦ ଦଉଛନ୍ତି ତାଙ୍କର ପାଦକୁ ଲୌହ ତପ୍ତରେ, ତପ୍ତ ଲୌହରେ ପାଦ ଦେଲେ ଯେମିତି ପୀଡ଼ା ହୁଏ, ଅଗ୍ନିଙ୍କୁ ହସ୍ତିମାନେ ବହୁତ ଭୟ କର, ସେଥିପାଇଁ ହସ୍ତିକି ଘୋଡ଼େଇବାକୁ ହେଲେ ଅଗ୍ନି ଦରକାର, ପ୍ରହ୍ଲାଦଙ୍କର ସେ ପେଷଣ କ'ଣ କରିବେ, ତାଙ୍କ ପାଦକୁ ସବୁ ଯନ୍ତ୍ରଣା, ଦିଗ୍ଗଜ ମାନେ ଯନ୍ତ୍ରଣା କରି ପଳାଉଛନ୍ତି, ଆଉ ଦନ୍ଦ ସୁକେଇ ବିଶାଳ ବିଶାଳ ତକ୍ଷକ, ତକ୍ଷକ ବଡ଼ ବଡ଼ ସର୍ପମାନଙ୍କୁ ସୁତଳ ଲୋକରୁ ଡାକୁଛି, ପାତାଳ ଲୋକରୁ ହିରଣ୍ୟ କଶିପୁ, ଆସ ପ୍ରହ୍ଲାଦଙ୍କୁ ମାର, ମାରିପାରୁ, କହିଲେ ଏଥିରେ ମରୁନି, ମନ୍ତ୍ର ବଡ଼ ବଡ଼ ଗୁଣିଆମାନଙ୍କୁ ଡାକୁଛି, ଅଭିଚାରଣ, ଏଠି କହୁଛନ୍ତି ଅଭିଚାରା କୃତାଦ୍ୱୟ ମରଣ ନିମିତ୍ତ ମନ୍ତ୍ରାଦି ପ୍ରେରିତମ ଅସ୍ତ୍ରମ, ମନ୍ତ୍ର ଦ୍ୱାରା ଅସ୍ତ୍ର ପଠାଉଛି ପ୍ରହ୍ଲାଦଙ୍କୁ ମାରିବା ପାଇଁ, ସେଥିରେ ମଲେନି, କହିଲେ ଆଚ୍ଛା ଏମିତି ମରୁନି, ଅବପାତ ନେଇ ଗିରିଶୃଙ୍ଗ ଉପରକୁ ନେଇଯାଇକି ତଳକୁ ପକେଇ ଦେଉଛନ୍ତି, ସେଥିରେ ମରୁନି ପ୍ରହ୍ଲାଦ, ଆଜ୍ଞା କିଏ ତାଙ୍କୁ ମାରିବ, ସଦା ଶୁଦ୍ଧ ସିଦ୍ଧ କାମ ଭକତ ସଲନାମ, ସଦା ଶୁଦ୍ଧ ସିଦ୍ଧ ଭକତ ଭକତ ଜନେର ନିତ୍ୟ ସ୍ୱାମୀ, ତୁମି ତ ରଖିବ ଯାରେ କେ ତାରେ ମାରିତେ ପାରେ, ତୁମି ତ ରଖିବ ଯାରେ କେ ତାରେ ସକାଳ ବି ସକଳ ବିଧିର ବିଧି ସିଏ, ସଦା ଶୁଦ୍ଧ ସିଦ୍ଧ କାମ ଭକତ ବତ୍ସଳ ନାମ, ଭଗବାନଙ୍କର ଗୋଟେ ନାମ କ'ଣ କି ଆଜ୍ଞା, ଜ୍ଞାନୀ ବତ୍ସଳ ନାହିଁ, ଯୋଗୀ ବତ୍ସଳ ନାହିଁ, କର୍ମୀ ବତ୍ସଳ ନାହିଁ, କି ବତ୍ସଳ, ଭକତ ବତ୍ସଳ ନାମ, ପ୍ରହ୍ଲାଦଙ୍କ ପ୍ରତି କିଛି ଅତ୍ୟାଚାର ହେଇଯିବ ତାହେଲେ ଭକ୍ତ ବତ୍ସଳ ନାମରେ କଳଙ୍କ ଆସିବନି ଆଜ୍ଞା, କଳଙ୍କ ପ୍ରହ୍ଲାଦଙ୍କ ଚରିତ୍ରରେ ଆସିବନି, କଳଙ୍କ ଭଗବାନଙ୍କ ଚରିତ୍ରରେ ଚାଲି ଆସିବ, ଭକ୍ତ ବତ୍ସଳ ନାମରେ କଳଙ୍କ ଲାଗିଯିବ, ସଦା ଶୁଦ୍ଧ ସିଦ୍ଧ କାମ ଭକତ ବତ୍ସଳ ନାମ ଭକତ ଜନେର ନିତ୍ୟ ସ୍ୱାମୀ, ଆଜ୍ଞା ସ୍ୱାମୀ ଥାଉ ଥାଉ କିଏ ସ୍ତ୍ରୀ ଉପରେ ଆକ୍ରମଣ କରିପାରିବ, ସ୍ୱାମୀ ଆଗେ ପ୍ରତିରୋଧ କରିବ ନା, ଆଉ ଭକ୍ତ ପା ପୁଣିପାତ ହେଇଛି ସ୍ୱାମୀଙ୍କ ନିକଟରେ, ଜଗନ୍ନାଥ ସ୍ୱାମୀଙ୍କ ନିକଟରେ, ସେ ବଳବନ୍ତ ଠାକୁର ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ, ରେ କେତେ ବଳବାନ ଲୋକ ହେଲେ କ'ଣ ଅନନ୍ତ ତାକୁ ରକ୍ଷା କରୁଛନ୍ତି ନା, ସେ ଆମର ଗାଆନ୍ତି ନି ସାଲବେଙ୍କର ଲେଖା ବୋଧେ, ନାହିଁ ନାହିଁ ତ ଦିନ ବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ ଚଉଦ ଭୁବନ ବାରତା ଜାଣନ୍ତି ଚକ୍ରରେ ପେଡ଼ନ୍ତି ଆରତ, ଏଭଳି ସାମନ୍ତ କିଏ ଅଛି, ସାମନ୍ତ ମାନେ କ'ଣ କୁହନ୍ତି, ରାଜା, ରାଜା ଆଜି ରାଜ, ଆଉ ପ୍ରହ୍ଲାଦଙ୍କୁ କିଏ ମାରିବ, ଭକତ ଭକତ ଜନର ନିତ୍ୟ ସ୍ୱାମୀ ସିଏ, ତୁମି ତ ରାଖିବ ଯାରେ କେତାର ମାରିତେ ପାରେ,
ସକଳ ବିଧିର ବିଧି ତୁମେ ଭଗବାନ ଯାହାଙ୍କୁ ରକ୍ଷା କରିବା ପାଇଁ ଇଚ୍ଛା କରିବେ ତାକୁ ଆଜ୍ଞା କେହି ମାରିପାରିବେନି। ଏଇଟା ମୋର ଆଖି ଆଗରେ ଦେଖିବାର କଥା ମୁଁ ଆପଣଙ୍କୁ କହୁଛି। ପ୍ରହ୍ଲାଦଙ୍କ କଥା ତ ଶୁଣି କିଏ ବିଶ୍ୱାସ କରିବ ନ କରିବ, ମୁଁ ଏବେ କେମିତି ଗୋଟେ କହୁଥିଲି ସେ କଥା। ବୁଗୁଡ଼ା କି ବୁଗୁଡ଼ାର ଘଟଣା, ଗଞ୍ଜାମର ବୁଗୁଡ଼ାର ଘଟଣା, ଗୋଟେ ଗରିବ ଘରର ପିଲାଟିଏ, ପିଲା ନାହିଁ ଆଜ୍ଞା, ବିବାହ ହେଇଛି, କିନ୍ତୁ ତାର ଘରେ ଟଙ୍କା ପଇସା ନାହିଁ, ଜମିବାଡ଼ି ବେଶୀ ନାହିଁ। ସେ ପ୍ରତିଦିନ ଯାଏ 6-7 କିଲୋମିଟର ସାଇକେଲ ନେଇ। ମୁଁ ଆଗରୁ ଯେତେବେଳେ ସେଠି ରହୁଥିଲି କିଛି ସମୟ ପାଇଁ ରୁହେ ପଢ଼ାପଢ଼ି କରେ ଗଞ୍ଜାମରେ, ସେଠି ଗୋଟେ ଘଟଣା ଦେଖନ୍, ସେ ଗଲାବେଳେ ରଘୁନାଥ ମନ୍ଦିର ବାଟରେ ଗଲାବେଳେ ରଘୁନାଥ ମନ୍ଦିର ଅଛନ୍ତି, ରଘୁନାଥଙ୍କୁ ସେ ଦର୍ଶନ କରେ। ସବୁଦିନ ଓହ୍ଲେଇବ ସାଇକେଲ, ଗରିବ ଲୋକଟିଏ ଲୁଙ୍ଗିଟାକୁ କଛା ମାରିବ, ରଘୁନାଥଙ୍କୁ ପ୍ରଣାମ କରିବ। ମୁଁ ଦେଖେ ସେ ଲୋକଟି ପ୍ରଣାମ କରିକି ଯାଏ, ଆସିଲି ରଘୁନାଥ ତାଙ୍କର ମହାନ ଲୀଳା ଅଛି। ସେ ଓଡ଼ ଗାଁର ପାଖରେ ଜଣେ ବାବାଜୀ ତାଙ୍କୁ ରଖି ପୂଜା କରୁଥିଲେ, ଦାରୁର ବିଗ୍ରହ ଆଜ୍ଞା, ତିନି ଠାକୁର। ସିଏ ରଘୁନାଥ ଯେତେବେଳେ ବାବାଜୀ ଯେତେବେଳେ ବୁଢ଼ା ହେଇଗଲେ, ଜଣେ ଗୃହସ୍ଥ ରଖିଥିଲେ, ସେ ଯେତେବେଳେ ବୁଢ଼ା ହେଇଗଲେ ତାଙ୍କୁ ଆଦେଶ ହେଲା, ରଘୁନାଥ କହିଲେ ଇଏ ସବୁବେଳେ ଜଣାନ୍ତି ରଘୁନାଥ ମୁଁ ତ ବୁଢ଼ା ହେଇଗଲିଣି, ମୁଁ କାହାକୁ ସେବା ଦେବି, କହିଲେ ତୁମେ ଯାଅ ଆସ୍କା ରାସ୍ତାରେ ଯିବ, ସେଠି ଗୋଟେ ବାଟରେ ଗଲାବେଳେ ଦେଖି ଗୋଟେ ବାବାଜୀ ମଠ କରିଛି, ମଠ ମାନେ ସେତେବେଳେ କିଛି ନଥିଲା, ଖାଲି ଛୋଟିଆ କ'ଣ କହିଲେ ଚାଳ ଘରଟେ ଥିଲା, ବାବାଜୀ ଜଣେ ରହୁଥିଲେ। କହିଲେ ସେଠି ଦେଖିବା ଗୋଟିଏ ନଡ଼ିଆରୁ ଦୁଇଟା ଗଛ ବାହାରିଛି, ଆପଣ ଶୁଣିଛନ୍ତି କେମିତି, ଗୋଟିଏ ନଡ଼ିଆ ତା ଦେହରେ ଦୁଇଟା ଗଛ, ଆଜି ବି ସେ ଗଛ ଦୁଇଟା ଅଛି। ଇଏ କହିଲେ ଆଜ୍ଞା ବଣ ଜଙ୍ଗଲ ରାସ୍ତା, ଇଏ ଗୃହସ୍ଥ କହିଲେ ବଣ ଜଙ୍ଗଲ ରାସ୍ତା କେଉଁଠି ବାବାଜୀ ମଠ କରିଛି ମୁଁ କେମିତି ଜାଣିବି, କହିଲେ ତୁ ଦେଖିବୁ ଉପରକୁ ଅନେଇ ଅନେଇ ଯାଉଥିବୁ, ଯେଉଁଠି ଦେଖିବୁ ଗୋଟିଏ ଦୁଇଟା ନଡ଼ିଆ ଗଛ ଏକା ସାଙ୍ଗରେ ଦେଖାହେଉଛି, ଗୋଟିଏ ନଡ଼ିଆ ଗଛ, ଗୋଟିଏ ନଡ଼ିଆରୁ ବାହାରି ଦୁଇଟା ଗଛ, ସେଇଠି ମୋତେ ରଖିଦେଇ ଆସିବି ସେ ବାବାଜୀଙ୍କ ପାଖରେ। ଆଜ୍ଞା ଇଏ ଗରିବ ଲୋକ, ଇଏ ତାର ଯାଏ ପ୍ରତିଦିନ, ଆଉ ପ୍ରତିଦିନ ଯାଇକି ପ୍ରଣାମ କରି ରଘୁନାଥ ସାଇକେଲରେ, ରଘୁନାଥଙ୍କୁ ପ୍ରଣାମ, ସାଇକେଲ ରଖି ପ୍ରଣାମ କରିକି ଯାଏ କାମ କରିବା ପାଇଁ। ଯେତେବେଳେ ଯାଏ ସେ ଯେଉଁଦିନ ଯାଉଛି ସେଦିନ ଘଟଣା ଦେଖନ୍ତୁ କେମିତି ଭଗବାନ କେମିତି ରକ୍ଷା କରନ୍ତି। ପ୍ରହ୍ଲାଦଙ୍କ କଥା କ'ଣ କହିବା, ସାଧାରଣ ଲୋକ ଭଗବାନ କେମିତି ସୁରକ୍ଷା ଦେଉଛନ୍ତି। ତୁମେ ତ ରଖିବ ଯାରେ କେତାରେ ମାରିତେ ପାରେ ସକଲ ବିଧିର ବିଧି ତୁମେ। ଆଜ୍ଞା ସେ ଲେବର କାମ କରେ କ'ଣ କଲେ, ସିମେଣ୍ଟ ଗୋଳେଇକି ଦିଏ, ସିମେଣ୍ଟ ଗୋଳେଇକି ଦିଏ ଉପରେ ଛାତ ଉପରେ, ତିନି ତାଲା ଉପରେ କାମ ଚାଲିଛି, ମିସ୍ତ୍ରୀ ତାର କହିଲା ଗୋଳେଇକି ଆଣେ, ସେ ଗୋଳେଇକି ଆଣ ମାନ କରୁକୁ ଯେଉଁ ସାଇଡ଼ରେ ଛାତ ଦିଆହେଉଛି ସେ ପକେଇବ ଏମିତି, ସେ ସିମେଣ୍ଟ ପକଉ ପକଉ ଆଜ୍ଞା ଅଲଖି ହେଇକି ଓଲଟି ପଇଲା, ଓଲଟି ପଇଲା ବେଳକୁ ଏ ଯେଉଁ ବଡ଼ ବଡ଼ ଭୋଲ୍ଟେଜ କ'ଣ ଯାଉଛି, ତାକୁ କ'ଣ କହୁଛି, ହାଇ ଭୋଲ୍ଟେଜ ଯେଉଁ ବଡ଼ ତାର ଯେଉଁ ନାହିଁ, ହଁ କେବୁଲ ତାର ଯେଉଁ ବଡ଼ 11 କେବୁଲ 11,000 ନା କ'ଣ 11,000 କେବୁଲ ଯେଉଁ ତାର ତାରି ଉପରେ ପଇଲା ଆଜ୍ଞା, ତାପରେ ପଡ଼ିକି ତଳୁ ଖସିଲା, ତଳୁ ଖସିଲା କେଉଁଠି ପଡ଼ିଲା ଜାଣିଛନ୍ତି, ପୁଣି 4-phase line 4 ତାର, ତା ଦେହରୁ ପଡ଼ିଲା ତା ତଳକୁ, ତା ତଳୁ ପଡ଼ିଲା କେଉଁଠିକି, ସେ ଘରର ଯେଉଁ ପଥର ସବୁ କରୁକୁ ପଥର ସେଠି ପଥର ପେଚ ହେବା ପାଇଁ ଯେଉଁ ବଡ଼ ବଡ଼ ବୋଲ୍ଡର ପଡ଼ିଛି ତା ଉପରେ ପଡ଼ିଲା, ତିନି ତାଲା ଉପରୁ ପଡ଼ିଲା 11 KV କି, ତାପରେ ପଡ଼ିଲା 4 phase କୁ, ତାପରେ ପଡ଼ିଲା ପଥର ଉପରୁ ଆଜ୍ଞା। ତାପରେ ଦେଖିଲା ବେଳକୁ ମୁଣ୍ଡ ଫୁଣ୍ଡ ଟିକେ ଫାଟିଛି, କିଛି ନାହିଁ, 5 ଦିନ ପରେ ପୁଣି କାମକୁ ବାହାରିଲା। ମୁଁ ଦେଖିଲେ ମୁଁ କାଲି ଶୁଣିଲି କ'ଣ ଲୋକ କହିଲେ ତୁ ମରିଯିବ କଥା, ହେଲା ବାବା ପ୍ରଭୁଙ୍କ ଦୟାରୁ ଭଲ ହେଇ ନା। ମୁଁ କହିଲି ବାପା ତୁ ଏଇ ରଘୁନାଥଙ୍କୁ ପ୍ରଣାମ କରୁଥିଲୁ ବୋଲି ଭଗବାନ ତତେ ବଞ୍ଚେଇ ଦେଲେ ରେ, ଗରିବ ଛୁଆଟି 8-10 କିଲୋମିଟର ସାଇକେଲ ମାରିକି ଯିବ, ଛୋଟିଆ ବଜାର ସେଠି କାମ କରେ, ଆଖି ଆଗରେ ଭଗବାନ ଗୋଟେ ପ୍ରଣାମର ମୂଲ୍ୟ ଏତିକି ଯେ ସମର୍ପଣ ହବ, ତା କଥା କ'ଣ କୁହ, ଭଗବାନ ଯାହାକୁ ମାରିବା ପାଇଁ ଇଚ୍ଛା କରିବେ ତାକୁ କେହି ରଖିପାରିବେନି, ଆଉ ଯାହାକୁ ରଖିବା ପାଇଁ ଇଚ୍ଛା କରିବେ ତାଙ୍କୁ କେହି ମାରିପାରିବେନି। ବେଶୀ ଉଦାହରଣ ଦିଆଯିବନି, ବେଶୀ ଉଦାହରଣ ତ ଆଖି ଉଦାହରଣ ଥୁଆ ହେଇଛି ମହାଭାରତରେ, ମୂଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ବା କଳି, ଯେମିତି ଓଡ଼ିଆରେ କୁହନ୍ତି ଦୁର୍ଯ୍ୟୋଧନର ପ୍ରଥମ ଯୋଜନା ପାଣ୍ଡବମାନଙ୍କୁ ବିଦାୟ କରିଦେବ, କିନ୍ତୁ ବିଦାୟ କିଏ ହେଲା,
ବଳବନ୍ତ ବିଦାୟ କଲେ ବଳବନ୍ତ ଚାଲିଗଲା, ଅନନ୍ତ ବଳବନ୍ତକୁ ବିଦା କରିଦେଲେ, ବଳବନ୍ତ ଦେଖାଉଥିଲା। ସଂସାରରେ ବଳବାନ ଲୋକଙ୍କର କାମ ଚାଲିବନି। ବଳବାନ କିଏ ଆଜ୍ଞା? କିଏ ବଳବାନ? ଯେ ଭଗବାନଙ୍କୁ ଆଶ୍ରୟ କରିଛି ବଳବାନ। ଏ ଥାନା ଛକରେ ପଡ଼ିଥିଲା ସେ କଥା, ଆପଣ ଯାହା ନ କରିପାରିବେ ଗୋଟେ ଛୋଟ ପିଲାଟା ତାହା କରିପାରିବେ। ଆପଣଙ୍କୁ ମୁଁ ଚାପଡ଼ ମାରିଦେଲେ ଆପଣ ଟିକେ ଭୟ କରିବେ ହାତ ଉଠେଇବା ପାଇଁ। ଛୋଟ ପିଲାଟେ ତା ମା କୋଳକୁ ପଳେଇଗଲେ, ତାକୁ ଚାପଡ଼ ଆପଣ ମାରିଦେବେ, ସେ ମା କୋଳକୁ ପଳେଇଗଲେ ଆପଣଙ୍କୁ ହାତ ଦେଖିବ ପିଟିବି। ବାପାକୁ ବେଳେବେଳେ ଛୋଟ ପିଲାଟା ମାରେ ମା କୋଳରେ ରହିକି, କାହିଁକି ଆଜ୍ଞା? ତା ଆଶ୍ରୟଟା ଦୃଢ଼ ହେଇଯାଏ, ମୁଁ ମା କୋଳରେ ରହିଛି, ତାର ବଳ ନାହିଁ ବାପାକୁ ମାରିବା। ମାକୁ ଧରିଲା ପରେ ତାର ଆଶ୍ରୟଟା ଦୃଢ଼ ହେଇଯାଉ। ସେ ସଂସାର ବଳବାନ କିଏ ହେବେ? ଯେ ଭଗବାନଙ୍କୁ ଧରିବେ, ଆଶ୍ରୟ ପାଇଗଲେ ସେ। ଏଠି ବଡି ବିଲ୍ଡରଙ୍କର କାମ ଲାଗିବନି କି ଟଙ୍କା ପଇସା ଧନ ଥିବା ଲୋକର କାମ ଲାଗିବନି। ପ୍ରହ୍ଲାଦ ଦେଖନ୍ତୁ, ସବୁ ପ୍ରକାର ଚେଷ୍ଟା କଲେ ପ୍ରହ୍ଲାଦଙ୍କୁ ମାରିବା ପାଇଁ, ମାୟା ବି ଶେଷରେ କହିଲା ମୁଁ ମାୟା ଦ୍ୱାରା ମାରି। ମାୟା କ'ଣ ଜାଣିଛନ୍ତି? ଅକସ୍ମାତ ଉତ୍ପାତ କେହି ସିଂହ ବ୍ୟାଘ୍ରାଦି, କିଛି ନଥିବ। ପ୍ରହ୍ଲାଦ ଠିଆ ହେଇଯିବ, ଭଗବତ ଚିନ୍ତନ କରୁଥିବେ, ଗୋଟେ ସିଂହ ଆସିକି ଠିଆ ହେଇଯିବ, ବାଘ ଆସିକି ଠିଆ ହେଇଯିବ। ମାୟା ଦ୍ୱାରା ସୃଷ୍ଟି କରିକି ସିଂହ ବାଘ ଅସୁର ଏଭଳି ସୃଷ୍ଟି କରି ପ୍ରହ୍ଲାଦ ମାରିବା ପାଇଁ ଚେଷ୍ଟା କଲେ, ପାରିଲେ ଶେଷରେ କହିଲେ ପ୍ରହ୍ଲାଦ କୌଣସି ଉପାୟରେ ମରିନି, ସନ୍ନିରୋଧନ ଗୁମ୍ଫା ଭିତରେ ପ୍ରହ୍ଲାଦକୁ ଭରି କରି ପଥର ରଖିଦେଲେ, ପ୍ରହ୍ଲାଦ ମରିଲେ। ଶେଷରେ ଗରଦାନେ ବିଷ ପ୍ରୟୋଗ କଲେ, ବିଷ ପ୍ରୟୋଗ ବି କଲେନି, କହିଲେ ଆଚ୍ଛା ପ୍ରହ୍ଲାଦଙ୍କୁ କିଛି ଖାଇବାକୁ ଦିଅନି, ପ୍ରାଣ ରହିଛି ବୋଲି ତ ଭୋଜନ ଚାଲିଛି ବୋଲି ତ ପ୍ରାଣ ରହିଛି, ଖାଇବାକୁ ବି ଦିଆଗଲା ଆଜ୍ଞା। କୌଣସି ଉପାୟରେ ପ୍ରହ୍ଲାଦଙ୍କର, କୌଣସି ଉପାୟରେ ପ୍ରହ୍ଲାଦଙ୍କର କୌଣସି କ୍ଷତି ହେଲାନି। ବଡ଼ ଚିନ୍ତାରେ ପଡ଼ିଗଲେ କିଏ? ହିରଣ୍ୟକଶିପୁ। ହିମ ବାୟୁ ଅଗ୍ନି ସଲିଲେ ପର୍ବତ ଆକ୍ରମଣେ ଅପି ନଶଶାକ ଯଦାହନ୍ତୁମ୍ ଅପାପ ଅସୁରମ୍ ସୁତମ୍ ଚିନ୍ତ ଦୀର୍ଘ ଚିନ୍ତା ଦୀର୍ଘତମା ପ୍ରାପ୍ତ ସତ୍କର୍ତ୍ତୁମ୍ ନଭ୍ୟପଦ୍ୟତେ। ହିରଣ୍ୟକଶିପୁ ଗୋଟେ ବଡ଼ ଚିନ୍ତା ଆସିଗଲା, କ'ଣ? ପ୍ରହ୍ଲାଦର ମରଣ କାହିଁକି ହେଉନି ଆଜ୍ଞା? ଏତିକି ପରେ କ'ଣ କ'ଣ ପ୍ରୟୋଗ କରିଛି? ହିମ ବରଫ ଉପରେ ନେଇକି ପକେଇବ ପ୍ରହ୍ଲାଦ, ଆଉ ବାୟୁ ପ୍ରଚଣ୍ଡ ବାୟୁ ଯେଉଁଠି ବହୁଛି ବାୟୁ ଦେହରେ ଯାକୁ ଉପରେ ଫିଙ୍ଗିବା, ଅଗ୍ନି ଦେହରେ ପକେଇଲେ, ସଲିଲେ ଜଳ ଭିତରେ ବୁଡ଼େଇଲେ, ପର୍ବତ ଆକ୍ରମଣ ହେବ, ବିଶାଳ ବିଶାଳ ମାୟା ବି ଅସୁରମାନେ ସବୁ ବଡ଼ ବଡ଼ ପର୍ବତ ଧରଣୀ ପ୍ରହ୍ଲାଦ ଉପରେ ପକେଇଲେ, ନ ଶସା କଜଦା ହନ୍ତୁ, ପ୍ରହ୍ଲାଦଙ୍କୁ ମାରିବାକୁ ସକ୍ଷମ ହେଲେନି। କାହିଁକି? ସେ ସମର୍ପଣ ଭଗବାନଙ୍କ ନିକଟରେ ହେଇଛନ୍, ଭଗବାନ ତାଙ୍କୁ ଯାହା ସୁରକ୍ଷା ଦେଉଛନ୍, ନିଜେ ପ୍ରଣିପାତ ଦେଇଯିବ, ପ୍ରହ୍ଲାଦ ନାହିଁ। ପ୍ରହ୍ଲାଦ ଯେଭଳି ସୁରକ୍ଷା ପାଇଥିଲେ, ଆଜି ଯିଏ ପ୍ରହ୍ଲାଦଙ୍କ ଭଳି ସୁରକ୍ଷା ସ୍ମରଣ କରିବ, ଭଗବାନଙ୍କ ନିକଟରେ ସମର୍ପଣ ହେବ, ତାକୁ ହିଁ ସୁରକ୍ଷା ମିଳିବ, ତାକୁ ହିଁ ସୁରକ୍ଷା ମିଳିବ। ଇଏ ଅଙ୍ଗେ ଲିଭେଇବା କଥା, ଅଙ୍ଗେ ଲିଭେଇବା କଥା ସବୁ ଅଛି, କ'ଣ କହିବା? ଭଗବାନଙ୍କର ଯେଉଁମାନେ ଅନୁଭବ ନ, ଭକ୍ତି ଯୋଗରେ ଅନୁଭବ ହେଉଛି ବଡ଼ କଥା। ତୁମାର ଚରଣେ ନାଥ କରିଆଛେ ପ୍ରଣିପାତ, ତୁମାର ଚରଣେ ନାଥ କରିଆଛେ ପ୍ରଣିପାତ, ତାହାରେ ତୁମି ବିପଦ ହରିତେ ସ୍ୱାମୀ, ଅବଶ୍ୟ ତାହାରେ ତୁମି ରାଖିବେ ତାହାର ଏ ବିଶ୍ୱାସ, ଚରଣନାଥ କରିଅଛି ପ୍ରଣିପାତ ଭକତି ବିନୋଦ ତବ ଦାସ ପ୍ରଣିପାତ ଆତ୍ମସମର୍ପଣ କରିଦେବେ ଆତ୍ମସମର୍ପଣ ଗେଲ ତୟା ଅଭିମାନ ନାହିଁ କରିବ ନିଜ ରକ୍ଷା ବିଧା ପ୍ରାଣଟାକୁ ବିକିଦେବା କଥା ଭଗବାନ ଚରଣରେ ଆଉ ଆଜ୍ଞା ଶେଷରେ ଆଉ କିଛି ପାରିଲେନି ମାୟାରେ ହୋଲିକା ହୋଲି ଯେଉଁ ଯାତ୍ରାଟା ହେଉଛି କେଉଁଠିକି ଏ ପ୍ରହ୍ଲାଦଙ୍କର ଉତ୍ସବ ବିଜୟ ଉତ୍ସବ ପ୍ରହ୍ଲାଦଙ୍କର ବିଜୟ ଉତ୍ସବକୁ ହୋଲି ହୋଲିକା ଅସୁର ସ୍ତ୍ରୀ ସିଏ ମାୟାବୀ ହିରଣ୍ୟକେଶୁ ଦେଖିଲା ପ୍ରହ୍ଲାଦ ମୃତ୍ୟୁବରଣ କରୁନି ଡାକ ହୋଲିକାକୁ ଡାକ ସେ ଏମିତି ମାୟାବୀ ନାରୀ ଅସୁର କୂଳରେ ଥାଇକି ଏମିତି ସିଦ୍ଧି କରିଥିଲା ସେ ଯାହାକୁ ବସେଇଦେବ ଶରୀରରୁ ଅଗ୍ନି କତୁରୁ ଆରମ୍ଭ କରି ବରଫ କତୁରୁ ଆରମ୍ଭ କରି ବାୟୁ କତୁରୁ ଆରମ୍ଭ କରି ସବୁ ବିଦ୍ୟା ଜାଣିଛି କହିଲା ପ୍ରହ୍ଲାଦଙ୍କୁ ନେଇ ତା କୂଳରେ ବସାଅ ସିଏ ତାର ମାତୃସ୍ନେହ ଦେଲେ କହିଲା ପ୍ରହ୍ଲାଦ ଆସ ମୋ କୂଳରେ ବସ ସିଏ ଅଗ୍ନି ପ୍ରକଟ କରି ପ୍ରହ୍ଲାଦକୁ ମାରିବା ପାଇଁ ଚାହୁଁଥିଲେ କିନ୍ତୁ ପ୍ରହ୍ଲାଦ ତାଙ୍କ କୂଳରେ ବସିଲା ପରେ ଆଜ୍ଞା ସିଏ ନିଜେ ଧ୍ୱଂସ ହେଇଗଲେ ତେଣୁ ଅସୁର ବାଳକମାନେ ପ୍ରହ୍ଲାଦ ଯେଉଁ ସାଙ୍ଗମାନେ ଥିଲେ ସେମାନେ ସେଇ ହୋଲିକାର ପାଉଁଶକୁ ନେଇ ସବୁ ନାଚିଲେ କହିଲେ ଦେଖରେ ପ୍ରହ୍ଲାଦ ଆମର ଜୟ ହେଇଗଲା ସେଇଠୁ ଆସିଲା ହୋଲି ଉତ୍ସବ ହୋଲି ହୋଲି ଶବ୍ଦ ଯେଉଁ ଆସିଛି ହୋଲିକା ପାଖରୁ ହୋଲି ଆଉ ଆଜ୍ଞା ପ୍ରହ୍ଲାଦଙ୍କ କଥା କ'ଣ କହିବା ଜଗନ୍ନାଥ ସାକ୍ଷୀ ଅଛନ୍ତି ଗୋଟେ ଜଗନ୍ନାଥଙ୍କ ଲୀଳା କହିବି ଜଗନ୍ନାଥ ଲୀଳା ତ ବହୁତ ଦିନ ହେଲା କହି ହେଉନି ବିଷ ଖାଇକି ଶସ୍ତ୍ର ମାରିକି ଜଗନ୍ନାଥ ସାକ୍ଷୀ ରଖିଛନ୍ତି ଓଡ଼ିଆର ଜଣେ ଲୋକଙ୍କୁ ସୈନ୍ୟଗଡ଼ ବୋଲି ଗୋଟେ ଜାଗା ଥିଲା ଓଡ଼ିଶାର ସବୁ ଆଗରୁ ସବୁ ଗଡ଼ ଥିଲା ଯେମିତି ଦେବଗଡ଼ ଛୋଟ ଜାଗା ଗୋଟେ ଗଡ଼ ଜାଗା ଆଜିକାଲି ତ ସବୁ ନାଁ ବଦଳି ଗଲାଣି ସେ ସୈନ୍ୟଗଡ଼ରେ ରାଜା ଯିଏ ଥିଲେ ତାଙ୍କର ଦାଦା ପୁତୁରା ହେଉଛନ୍ତି ଅନ୍ଦତ ସିଂ ଯେତେବେଳେ ମୁସଲମାନମାନେ ଆକ୍ରମଣ କରନ୍ତି ତ ବଡ଼ ନିଷ୍ଠୁର ଜାତି ସେମାନେ ବଡ଼ ନିଷ୍ଠୁର ହୃଦୟ ସେମାନଙ୍କର ବଡ଼ ନିଷ୍ଠୁର ହୃଦୟ ଏବେ ବା କ'ଣ ଗୋଟେ ମୁଁ ଶୁଣିଛି କେଉଁଠି ଭାରତ ପାକିସ୍ତାନ ଭିତରେ ଚାଲିଛି ଘମାଘମ କ'ଣ କିଏ କହିଲେ ତା ମୁଣ୍ଡ କାଟିକି ନେଇ ପଳେଇଛି ସୈନ୍ୟମାନଙ୍କର ଆଉ ବଡ଼ ନିଷ୍ଠୁର ଜାତି ସେମାନେ କାରଣ ଯେଉଁମାନେ ଗୋମାତାଙ୍କ ପ୍ରତି ଦୟା ନାହିଁ ଯେଉଁମାନେ ଗୋମାତାଙ୍କ ଭୋଜନ କରୁଛନ୍ତି ସେମାନଙ୍କର ଶରୀର କ'ଣ ହବ ପାପ ସବୁ ଆସିବ ନା ତାଙ୍କ ବୁଦ୍ଧି ସୁଖର ରୁହ ବୋର୍ଡର ପୁଣି କ'ଣ ସବୁ ଚୁକ୍ତି ହେଇଯାଇଛି ଭାରତ ଏଇଠି ରହିବ ପାକିସ୍ତାନ ଏଇଠି ରହିବ ସୈନ୍ୟମାନେ ଜଗିଛନ୍ତି କ'ଣ ଦରକାର ସବୁ ତୁମେ ଚାକିରି କରିଛ ସିଏ ବି ଚାକିରି କରିଛ ବଡ଼ ହିଂସ ଜାତି ସେମାନେ ଋଣ ଆମେ କରୁନ ବହୁତ ଭଲ ଲୋକ ବି ଅଛନ୍ତି କିନ୍ତୁ ପ୍ରାୟ ଯେହେତୁ ସେମାନେ ଗୋବଦ୍ଧ କରୁଛନ୍ତି ଗୋମାତାଙ୍କ ମାରୁଛନ୍ ତାଙ୍କର ବୁଦ୍ଧି ଗୁଡ଼ା ଏଇଭଳି ନିଷ୍ଠୁର ବଡ଼ ଆଜ୍ଞା କ'ଣ ନ କରିଛନ୍ତି ଭାରତ ଭୂମିର ସଂସ୍କୃତିକୁ ନଷ୍ଟ କରିବା ପାଇଁ ସେମାନେ କ'ଣ ନ କରିଛନ୍ତି ଶହ ଶହ ଦେବ ମନ୍ଦିରକୁ ଚୁର୍ମାର କରିଦେଇଛନ୍ତି ଦେଖୁନାହାନ୍ତି ଆପଣ ପ୍ରମାଣ ଆଜି ଯିବେ କିଏ ଯଦି ହିନ୍ଦୁ ହେଇଥିବ କି କ୍ଷତ୍ରିୟ ହେଇଥିବ ସେ କେବେ ଧୈର୍ଯ୍ୟ ଧରିପାରିବେନି ମଥୁରାର ଭଗବାନଙ୍କର ଜନ୍ମସ୍ଥାନ ଦେଖିଦେଲେ ଆଜ୍ଞା ଆମେ ସାଧୁ ବେଶ ପିନ୍ଧିଦେଲୁ ଆଉ ଭକ୍ତିଧାରାଟା ଜାଣିଦେଲୁ ନହେଲେ ତ କିଛି ଯୁବକମାନଙ୍କୁ ତୟାରି କରିବାକୁ ପଡ଼ିଥାନ୍ତା ଭାରତବର୍ଷର ରାଜନୀତି ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଯେଉଁଠି ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଛନ୍ତି ଯେଉଁଠି ଭଗବାନ ରାମଚନ୍ଦ୍ର ମହାପ୍ରଭୁ ଜନ୍ମ ନେଇଛନ୍ତି ସେଠି କୋର୍ଟ କେସ୍ କ'ଣ ହବ ଭଗବାନଙ୍କର ସ୍ଥାନ ଭାରତଭୂମିରେ ସମସ୍ତେ ରୁହନ୍ତୁ ସେଠି କୋର୍ଟ କେସ୍ ହବ ହଜାର ହଜାର ବର୍ଷ ଚାଲିବ ଜନ୍ମଭୂମି ଉପରେ ଭଗବାନଙ୍କର ଜନ୍ମସ୍ଥାନ ପ୍ରମାଣ ଅଛି ତାପରେ ଭଗବାନଙ୍କ ଜନ୍ମସ୍ଥାନ ଉପରେ ଭାଙ୍ଗି ଦିଆଗଲା ସେ ସ୍ଥାନ ମୁସଲମାନମାନେ କାମ କରିଛନ୍ତି ଆଉ ଭାରତରେ ଭୋଟ ନେବା ପାଇଁ କୋର୍ଟରେ କେସ୍ ଚାଲିଛି ହଜାର ଶହ ଶହ ବର୍ଷ କାଶୀ ବିଶ୍ୱନାଥ କଥା କୁହା ଠାକୁର ଆଜ୍ଞା ତାଙ୍କ ମନ୍ଦିର ସେଇଟା ନୁହେଁ ବର୍ତ୍ତମାନ ଯେଉଁଠି କାଶୀ ବିଶ୍ୱନାଥ ଦେଖୁଛନ୍ତି ସେଇଟା ତାଙ୍କ ମନ୍ଦିର ନୁହେଁ ହିନ୍ଦୁମାନେ ଭୟ କରିକି ଉଠେଇକି ଆଣିଛନ୍ ହିଂସ୍ର ଜାତି ଆଉ ଭାରତବର୍ଷର ତ ଗୋଟେ କ'ଣ ହେଇଗଲା ଆମର କ'ଣ ଏଇଟା ଧର୍ମ ନିରପେକ୍ଷ ରାଷ୍ଟ୍ର ଧର୍ମ ନାମରେ ଯେତେ ପ୍ରକାର ଧର୍ମ କରିପାରିବ ଧର୍ମ ନାମରେ ଯେ ଯାହା ବି କରିପାରିବ ସରକାର କିଛି କହିବେ ଧର୍ମ ଏଇଟା ଧର୍ମ ଗୋଟେ ଜୀବକୁ ହିଂସା କରିବା ଧର୍ମ କେଉଁଠି ହିନ୍ଦୁ ହିନ୍ଦୁ ଶାସ୍ତ୍ରରେ ଲେଖା ହେଇଛି କେଉଁଠି ବାଇବଲରେ ଲେଖା ହେଇଛି କେଉଁଠି କୋରାନରେ ଲେଖା ହେଇଛି ଆଣିକି ଦେଖେଇଲେ କିଏ କୌଣସି ଜୀବକୁ ହିଂସା କରାଯାଇପାରିବ ନା ଆପଣ ମୁସଲମାନ ନୁହନ୍ତୁ ଆଲ୍ଲାଙ୍କୁ ଡାକନ୍ତୁ କ୍ଷତି ନାହିଁ ହିନ୍ଦୁ ହିନ୍ଦୁ ସ୍ଥିତିରେ ରୁହନ୍ତୁ ମୁସଲମାନ ସମସ୍ତେ ନିଜ ନିଜ ଧର୍ମକୁ ପାଳନ କଲେ ଗଣ୍ଡଗୋଳ କାହିଁକି ହବ ଆଜ୍ଞା ବଡ଼ ନିଷ୍ଠୁର ସେମାନେ, ଏଇଟା କହିବାକୁ ପଡ଼ୁଛି, ଘୃଣା କରିକି ଆମେ କହୁନୁ, ବଡ଼ ବିଷାଦରେ ଏ ଜିନିଷ କହିବାକୁ ପଡ଼ୁଛି। ଭାରତୀୟ ସଂସ୍କୃତିକୁ ସେମାନେ ବହୁ ନଷ୍ଟ କରିଛନ୍ତି, ବହୁ ନଷ୍ଟ କରିଛନ୍ତି। ଆଜି ପର୍ଯ୍ୟନ୍ତ ଆପଣ ଶ୍ରୀକୃଷ୍ଣ ଜନ୍ମଭୂମିକୁ ଗଲେ ମୋତେ ଦୁଃଖ ଲାଗାରେ, ପ୍ରଭୁଙ୍କର ଜନ୍ମସ୍ଥାନ ଦେଖ ଦୟା କଲା ଭଳି ଗୋଟେ ଜାଗା ଦିଆହେଇଛି, ତା ଉପରେ ମସଜିଦ, କ'ଣ କହିବି। ଭାରତ ସରକାର, ଭାରତବର୍ଷର ଉନ୍ନତି ହବ, ଯେଉଁଠି ଭଗବାନଙ୍କର ଜନ୍ମସ୍ଥାନ, ଯେଉଁ ପାଦରଜରେ ଠିଆ ହେଲେ ବ୍ୟକ୍ତି ପବିତ୍ର ହେଇଯାଏ, ଦେବତାମାନେ ଆସି ଯେଉଁଠି ସ୍ତୁତି କରିଥିଲେ ଯେଉଁ କାରାଗାରରେ, ସିଏ ବର୍ତ୍ତମାନ ଆମର ଆରାଧ୍ୟ ପ୍ରଭୁ, ଆମେ ସେଠି ପ୍ରାର୍ଥନା କରି ଠିଆ ହେବାକୁ ଆମ ଅଧିକାର ନାହିଁ। କ'ଣ କରାଯିବ, ଇଏ ମୁସଲମାନ ଯେତେବେଳେ ଆକ୍ରମଣ କଲେ, ଅଙ୍ଗଦ ସିଂ ବଡ଼ ଏଇ ସୈନ୍ୟଗଡ଼ର ବଡ଼ ପ୍ରତାପୀ ଥିଲେ, ସେ କିନ୍ତୁ ଜଗନ୍ନାଥଙ୍କର କଥା ଶୁଣିଥିଲା। ଆଜ୍ଞା ଜଗନ୍ନାଥଙ୍କୁ ଭଲ ପାଆନ୍ତି, ଆଉ ସେ ସେ ସମୟରେ ଯେଉଁ କ୍ରୁର ଯେଉଁ ଯବାନ ଥିଲେ, ମୁସଲମାନ ଥିଲେ ସେନାପତି ଫତେ ଖାନ, ବଡ଼ ଭୟଙ୍କର, ଅତି ନୃଶଂସ ସିଏ। ଓଡ଼ିଆର ଝିଅ ବୋହୁ ଦେବ ମନ୍ଦିର ତାର ଖେଳର ଖେଳ ଥିଲା। ଫତେ ଖାଁର ହିଷ୍ଟ୍ରି ଯଦି ଆପଣ ଓଡ଼ିଶା ହିଷ୍ଟ୍ରି ପଢ଼ିବେ, ଫତେ ଖାଁ ବହୁ ନଷ୍ଟ କରିଛି, ଆଉରଙ୍ଗଜେବଙ୍କର ସୈନିକ ବହୁ ନଷ୍ଟ କରିଛି ଭାରତର, ଓଡ଼ିଶାର ବହୁ ଜିନିଷକୁ। କିନ୍ତୁ ଆଜ୍ଞା ଅଙ୍ଗଦ ସିଂ ଯେତେବେଳେ ତାଙ୍କ ସାଙ୍ଗରେ ଯୁଦ୍ଧ କଲେ, ଆଉରଙ୍ଗଜେବର ସୈନ୍ୟମାନଙ୍କୁ ଇଏ ଅଙ୍ଗଦ ସିଂ ଫୁଙ୍କେ ଫୁଙ୍କାରେ ଉଡ଼େଇଦେଲେ, ଫୁତକାରରେ ଉଡ଼େଇଦେଲେ, ସମସ୍ତେ ପରାସ୍ତ କରିଦେଲେ। ଏମିତି ଯୁଦ୍ଧ କଲେ ଆଉରଙ୍ଗଜେବ ଖବର ପାଇଲେ ଯେ ମୋ ସୈନ୍ୟମାନଙ୍କୁ ଜଣେ ଯୋଦ୍ଧା ଓଡ଼ିଶାର ପରାସ୍ତ କରିଦେଉଛି, ସେ ପଠେଇଲେ ଗୋଟେ ହୀରା, ସେ ହୀରା ଜଗନ୍ନାଥ ଆଜି ପିନ୍ଧୁଛନ୍ତି, ଗୋଟେ ହୀରା ପଠେଇଲେ, ବୋଲେ ଏଇଟା ନେଇକି ଅଙ୍ଗଦ ସିଂଙ୍କୁ ଉପହାର ଦିଅ। ଆଜ୍ଞା ଅଙ୍ଗଦ ସିଂ ଯେତେବେଳେ ପାଇଗଲେ, ସେ ଜଗନ୍ନାଥ କଥା ଶୁଣିଥିଲେ, କିନ୍ତୁ ସିଏ ହେଉଛନ୍ତି ସେନାପତି, ସେନାପତି କି ଜିନିଷର ଉପହାର ରଖିପାରିବେନି, ସେ ରାଜାଙ୍କୁ ଦେବେ, ସିଏ ଆଉ ଦାଦାଙ୍କ ପୁତୁରା ଦାଦାଙ୍କୁ ଆଉ ଦେଲେନି, ଲୁଚେଇକି ରଖିଦେଲେ। କିନ୍ତୁ ଏ ଖବରଟା ପାଇଗଲେ କିଏ, ରାଜା ଅଙ୍ଗଦ ସିଂଙ୍କୁ ଧମକେଇଲେ, ଅଙ୍ଗଦ ସିଂ ଦିଅ, ଆଜ୍ଞା ମୁଁ ଦେବିନି, ମୋ ଜୀବନରେ ଆଜି ଯୁଦ୍ଧ କୌଶଳତାର ସଫଳତା ମୁଁ ପ୍ରାପ୍ତ ହେଇଛି, ଆଉରଙ୍ଗଜେବ ମୋ ପାଇଁ ହୀରା ପଠେଇଛନ୍, ଏଇଟା ମୁଁ ରଖିବିନି କି ଆପଣଙ୍କୁ ଦେବିନି, ଦେବି କାହାକୁ, ମୋର ଆରାଧ୍ୟ, ମୋର ପୂଜ୍ୟ, ମୋର ସେବ୍ୟ ଜଗନ୍ନାଥଙ୍କୁ ଦେବି। ପିଲାରେ ଯେତେ ଜିତ କଲେ ଦେଲେନି, ଭଉଣୀକି ଡାକିଲେ, କାର ଅଙ୍ଗଦ ସିଂର ଭଉଣୀ, କହିଲେ ତୁ ବିଷ ଦେବାକୁ ପଡ଼ିବ, ତୋ ଭାଇ କି ଭୋଜନ ଦେଲାବେଳେ ତୁ ବିଷ ଦେବେ, ତୁ ବିଷ ନେବୁ ତୋ ବେଗ କାଟିଦେବି। ଭଉଣୀ ପ୍ରାଣ ଭୟରେ ଅଙ୍ଗଦ ସିଂ ଆଜ୍ଞା ବିଷ ଗୋଳେଇକି ଦେବେ, କିନ୍ତୁ ଭୋଜନ ଦେଉଛନ୍ତି ଏ କାନ୍ଦୁଛନ୍ତି, କିଏ କେଉଁ ଭାଇ, ଭାଇକୁ ଭଉଣୀ ବିଷ ଦେବ ସିଏ ସ୍ଥିର ହେଇ ରହିପାରିବ। ଆଜ୍ଞା ଭକ୍ତିର ମହିମା ଦେଖନ୍ତୁ, କେଉଁଠି ପ୍ରହ୍ଲାଦ ଚରିତ ଆପଣ ଶୁଣିଥିବେ, ଶୁଣୁଛନ୍ତି, ଆପଣ ଦେଖିନାହାନ୍ତି ପ୍ରହ୍ଲାଦଙ୍କୁ, ଏଇ ଓଡ଼ିଶା ଭୂମି ପ୍ରମାଣ, ଆଉ ଶାସ୍ତ୍ର ଚକ୍ଷୁରେ ଦେଖନ୍ତୁ, ଭଉଣୀ ତାହେଲେ ଦେଉଛନ୍ତି କାନ୍ଦୁଛନ୍ତି, ଆଉ ପାଖରେ ମନ୍ତ୍ରୀ ପାଖରେ ସୈନ୍ୟକୁ ଜଗେଇଛି, କାଳେ ଭଉଣୀ ଖାଦ୍ୟ ଦେଲାବେଳେ କହିଦେବ ଅଙ୍ଗଦ ସିଂ ବିଷ ଅଛି ବୋଲି, କାଳେ ଅଙ୍ଗଦ ସିଂ ନ ଖାଇବ। ଅଙ୍ଗଦ ସିଂ ଜୟ ଜଗନ୍ନାଥ କହିଲେ, ଭୋଜନ କଲେ, ଭୋଜନ କରିସାରିଲେ ଭଉଣୀ କହିଲା, ଭାଇ ତୁମର ତ ମୃତ୍ୟୁ ହେଇଯିବ, ଆଉ ମୁଁ ତୁମକୁ କହିଦେଉଛି ମୁଁ ତୁମକୁ ବିଷ ଦେଇଛି, ମୃତ୍ୟୁ କାହିଁକି ହବ, ବିଷଟା ଅମୃତ ହେଇଗଲା, ତୁମାର ଚରଣନାଥ କରିଅଛି ପ୍ରଣିପାତ, ଭକତି ବିନୋଦ ତବ ଦାସ, ବିପଦ ହୋଇତେ ସ୍ୱାମୀ ଅବଶ୍ୟ ରାଖିବେ ତୁମି, ତାହାର ଏହି ବିଶ୍ୱାସ, ବିପଦ ଆସିଲେ ପ୍ରଭୁ ରକ୍ଷା କରିବେ, ମୁଁ ସମର୍ପଣ ହେଇଛି ଆଉ, ମୁଁ ଗାଈ ଆଉ ବାଛୁରୀ ମୋ ଏ ଗାୟାଳ ତାର ମୋ ଦାୟିତ୍ୱ ନେବ, ମୁଁ କାହିଁକି ଚିନ୍ତା କରିବି। ଆଜ୍ଞା କିଛି ହେଲାନି, ପୁଣି ରାଜା ଚିନ୍ତାରେ ପଡ଼ିଲେ, ଇଏ ଦେଖିଲା ମୁଁ ଯଦି ରହିବି ବିପଦ ପରେ ବିପଦ ଆସିବ, ଇଏ ହୀରା ଟିକି ଧରିକି ଚାଲିଲେ ଜଗନ୍ନାଥଙ୍କୁ, ମୁଁ ଶୀଘ୍ର ନେଇ ଜଗନ୍ନାଥଙ୍କୁ ଦେଇଦେବି, ଅସ୍ତ୍ର କିଛି ଧରିକି ଆଣିନାହାନ୍ତି, ଚାରିକରେ ଘେରିଗଲେ ସୈନ୍ୟମାନେ ବାଟରେ, ଅଙ୍ଗଦ ସିଂ ହୀରାଟି ନେଇକି ପଳେଇ ଯାଉଛି, ଏ ଖବର ପାଇବା ମାତ୍ରେ ରାଜା ସୈନ୍ୟମାନଙ୍କୁ ପଠେଇଦେଲେ, ଚାରିକରେ ଘେରିଗଲେ। ଭଗବାନ ଯାହାକୁ ରଖି ତାକୁ କିଏ କ'ଣ କରିପାରିବ, ଅଙ୍ଗଦ ସିଂ ଦେଖିଲା ଗୋଟେ ବିଶାଳ ଗଭୀର ପୁଷ୍କରଣୀ ଅଛି, ମୋର ତ ଅସ୍ତ୍ରଶସ୍ତ୍ର ଥିଲା ଆମକୁ ସଫା କରିଦିଅନ୍ତି, ଅସ୍ତ୍ର ନାହିଁ, ମୁଁ ଜଗନ୍ନାଥ ପାଖକୁ ଯାଉଛି କ'ଣ କରିବି, ହେଲେ ମୁଁ ରଖିଲା ମାନେ ତୁମେ ଛଡ଼େଇନି ଚାଲିବି, ମୋତେ ସିନା ନ ମାରିବେ, କିନ୍ତୁ ହୀରାଟା ରାଜାଙ୍କ ପ୍ରତି ପଡ଼ିଲେ ସେ ଭୋଗୀ ରାଜା, ମୋ ଦାଦା କ'ଣ ମୋତେ ଦେବ ନା ଭଗବାନ ସେବାରେ ଲାଗିବ? ସେ ପୁଷ୍କରିଣୀଙ୍କୁ ଜୟ ଜଗନ୍ନାଥ କହି ଫୋପାଡ଼ି ଦେଲେ, ହୀରାଟା ଜୟ ଜଗନ୍ନାଥ କହି ଫୋପାଡ଼ି ଦେଲେ, ଆସିଲେ ଜଗନ୍ନାଥ ପାଖକୁ। ଆଜ୍ଞା ଶ୍ରୀକ୍ଷେତ୍ରରେ ପହଞ୍ଚି ଜଗନ୍ନାଥ ମନ୍ଦିର ଯାଇକି ପହଞ୍ଚିଲା ବେଳକୁ ଜଗନ୍ନାଥଙ୍କ ବେକରେ ହୀରାଟି ଝୁଲୁଛି, ଦେଖିଦେଲେ ହେଲେ ପ୍ରଭୁ ଆପଣ ଏତେ ଦୟାମୟ, ମୋ ଜୀବନର ସବୁଠୁ କୃତି ଏଇଟା, ମୁଁ ଏତେ ବଡ଼ ଯୋଦ୍ଧା ବୋଲି ମୋତେ ଆଉରଙ୍ଗଜେବ ପ୍ରସନ୍ନ ହେଇକି ଦେଇଥିଲେ। ସେ ହୀରା ନାମ କ'ଣ ଜାଣିଛନ୍ତି? ଅନମୋଲ ହୀରା। ଆଜି ବି ଜଗନ୍ନାଥଙ୍କର ଅନମୋଲ ହୀରା ପିନ୍ଧନ୍ତି, ନିର୍ଦ୍ଦିଷ୍ଟ ତିଥିରେ ଅନମୋଲ ହୀରା ତା ନାଁ। ହରେ ଜଗନ୍ନାଥ ନିର୍ଦ୍ଦିଷ୍ଟ ତିଥିରେ ସେଇ ହୀରାକୁ ପିନ୍ଧନ୍ତି, ଅନମୋଲ ହୀରାକୁ। ଆଜ୍ଞା ଭକ୍ତିର ପ୍ରଭାବ ଦେଖନ୍ତୁ ଆଜ୍ଞା, ହିରଣ୍ୟକଶିପୁ ପରିବର୍ତ୍ତନ ହେଲା କି? ମୃତ୍ୟୁବରଣ କଲା, କିନ୍ତୁ ରାଜା ପରିବର୍ତ୍ତନ ହେଇଗଲେ। କେମିତି ଜାଣିଛନ୍ତି? ଅଙ୍ଗଦ ସିଂ ଯେତେବେଳେ ଆସିକି ଜଗନ୍ନାଥ ଯାହାକୁ ସ୍ୱୀକାର କରିନେବେ, ତାର ଅକଲ୍ୟାଣ କ'ଣ ରହିବ? ସିଏ ଆସିଥିଲା ଭେଟ ଦେଇକି ପଳେଇ ଯିବା ପାଇଁ, କି ଅଙ୍ଗଦ ସିଂ ଦେଖିଦେଲେ ଜଗନ୍ନାଥ ଗ୍ରହଣ କରିନେଇଛନ୍ତି। ସେଣେ ରାଜା କ'ଣ କହୁଥିଲା? ପୋଖରୀ ଶୁଖେଇଲାଣି, ପୋଖରୀ ଶୁଖେଇକି ହଦକୁ ହଦକୁ ଅଣ୍ଡାଳୁଛି, ଅନମୋଲ ହୀରା ପାଇବ, ଏଣେ ଜଗନ୍ନାଥ ବେକରେ ଝୁଲୁଛି। ଅଙ୍ଗଦ ସିଂ ଦେଖିଦେଇ କହିଲା, ଆଉ ଜୀବନରେ ମୋର କି ଦରକାର ନାହିଁ, ଭଗବାନ ମୋର ଶ୍ରମକୁ ଗ୍ରହଣ କରିନେଲେ, ମୁଁ ସାଧୁ ହେଇଛି। ଅଙ୍ଗଦ ସିଂ ଶ୍ରୀକ୍ଷେତ୍ରରେ ରହିଗଲେ। କିନ୍ତୁ ରାଜାଙ୍କର କ'ଣ ହେଲା ଜାଣିଛନ୍ତି? ରାଜା ସୈନ୍ୟ ସାମନ୍ତ ନେଇକି ଆସିଲେ ଅଙ୍ଗଦ ସିଂକୁ ଫେରିବା ପାଇଁ, ଦାଦା କୁତୁରାକୁ ଏଭଳିଆ ଯୋଦ୍ଧା ଆଉ କେଉଁଠି ମିଳିବେ? ଅଙ୍ଗଦ ସିଂ କହିଲେ, ମୁଁ ଆଉ କେବେ ଯିବିନି, ମୁଁ କଦାପି ଯିବି, କିନ୍ତୁ ଦାଦା ଆପଣ ଗୋଟେ କାମ କରନ୍ତୁ, ଆପଣ ସେ ରାଜ୍ୟକୁ ଛାଡ଼ି ଦେଇକି ଆସିକି ଆପଣ ବାବା ଯିବେ, ଆପଣ ଜଗନ୍ନାଥଙ୍କ ଶରଣାଙ୍ଗତ ହୁଅନ୍ତୁ, ଆପଣଙ୍କୁ ଆନନ୍ଦ ମିଳିବ। କ'ଣ ମିଳିବ ରାଜ୍ୟରେ? ତାଙ୍କ ଜୀବନ ଚରିତ୍ରରେ ବର୍ଣ୍ଣନା ଅଛି, ଅଙ୍ଗଦ ସିଂଙ୍କର ପରିବର୍ତ୍ତନ ଦେଖି ତାଙ୍କ ଦାଦାଙ୍କର ଏଭଳି, ତାଙ୍କ ନାଁଟା ଭୁଲି ଯାଉଛି, ତାଙ୍କର ଏତେ ବଡ଼ ପରିବର୍ତ୍ତନ ଆସିଲା, ସେ ବି ପଳେଇ ଆସିଲେ ସେ ଜଗନ୍ନାଥ ପାଖରେ। ମୋର କହିବାର ତାତ୍ପର୍ଯ୍ୟ ଥିଲା, ପ୍ରହ୍ଲାଦଙ୍କୁ ଯେଭଳି ଭାବରେ ଆକ୍ରମଣ କରାଯାଇଥିଲା ତାଙ୍କର କିଛି ହେଇନି, ଓଡ଼ିଶାରେ ବି ସେଇଭଳି ହେଇଛି, ଜଗନ୍ନାଥ ସୁରକ୍ଷା ଦେଇଛନ୍ତି, ଏବେ ବି ସେ ହୀରା ପିନ୍ଧୁଛନ୍ତି ପ୍ରଭୁ। ତେଣୁ ଯେଉଁମାନେ ସମର୍ପଣ ଆତ୍ମା, ଯେଉଁମାନେ ଭଗବାନଙ୍କ ନିକଟରେ ସମର୍ପଣ ହେଇଥାନ୍ତି, ସମର୍ପିତ ଆତ୍ମା, ସେମାନଙ୍କର ବିପଦରୁ ଭଗବାନ ସୁରକ୍ଷା ଦେବେ। ବଡ଼ ଚିନ୍ତାରେ ପଡ଼ିଗଲା ହିରଣ୍ୟକଶିପୁ, କହିଲା, ଆଚ୍ଛା ଏ ସମେ ବହୁ ଅସାଧୁକ୍ତ ବଧ ଉପାୟ ନିର୍ମିତା ତେଇ ତେଇ ଦ୍ରୋହେ ଅସଧର୍ମେ ମୁକ୍ତ ସୁନେବ ତେଜସା। ବଡ଼ ଚିନ୍ତାରେ ହିରଣ୍ୟକଶିପୁ ପଡ଼ୁଥିଲା, ଆରେ ମୁଁ ଆକୁ ବହୁତ ଖରାପ ଭାଷା କହିଲି, ମାରିବା ପାଇଁ ବହୁ ଉପାୟ କଲି, କିନ୍ତୁ ପ୍ରହ୍ଲାଦ କାହାର ସହାୟତା ବିନା ନିଜ ତେଜରେ ନିଜ ଶକ୍ତିରେ ରକ୍ଷା ପାଇଯାଉଛି। ହିରଣ୍ୟକଶିପୁକୁ ଡରିବାର କାରଣ କ'ଣ ଜାଣିଛନ୍ତି? ଚାରିଟା ଜିନିଷ ହିରଣ୍ୟକଶିପୁ କହୁଛି, ବିନା ସହାୟତାରେ ପ୍ରହ୍ଲାଦ ବିପଦରୁ ରକ୍ଷା ପାଇଯାଉଛି, ଦ୍ୱିତୀୟରେ ହରିଭଜନ ଛାଡ଼ୁନି, ସ୍ୱଭାବକୁ ଛାଡ଼ୁନି, ତୃତୀୟରେ ନିର୍ଭୀକ ହେଇକି ରହୁଛି, ଭୟ ବି ଟିକେ ନାହିଁ ତାର, ଚତୁର୍ଥରେ ଜାଗା ଛାଡ଼ିକି ଯାଉନି। ଏତିକି ଆକ୍ରମଣ ହେଲା ପରେ ସେ ପଳେଇଯିବା କଥା, ପ୍ରହ୍ଲାଦ ଜାଗା ଛାଡ଼ୁନାହାନ୍ତି କି ଭଜନ ଛାଡ଼ୁନାହାନ୍ତି, ସ୍ୱଭାବ ଛାଡ଼ୁନାହାନ୍ତି, କିମ୍ବା ଭୟ ବି କରୁନାହାନ୍ତି, ନିର୍ଭୀକ ଭାବରେ ରହିଛନ୍ତି, ଆଉ ମୃତ୍ୟୁ ବି ହେଉନି, ଆଉ କାହାର ସହାୟତା ନାହିଁ। ହରି ଭଜନରେ ପ୍ରଭୁଙ୍କ ଭଜନର ଶକ୍ତି ଏହା, ଯେତେ ଯେତେ ପ୍ରକାର ବିପଦ ଆସିବ ଭକ୍ତ ଏଥିରୁ ତରିକି ଯିବ। ଚୈତନ୍ୟ ମହାପ୍ରଭୁ ଏ ଚୈତନ୍ୟ ଚରିତାମୃତରେ, ଚୈତନ୍ୟ ଭାଗବତରେ ଏ ବିଷୟ ଅଛି, ପରୀକ୍ଷା କରନ୍ତୁ ଆପଣ ଆଜିଠାରୁ। ଆପଣଙ୍କ ବୁଦ୍ଧି, ଆପଣଙ୍କ ବଳ, ଆପଣଙ୍କର ବିବେକ ଆକୁ ପଛରେ ଲଗାଉ, ଆକୁ ଲଗେଇବା ପଡ଼ିବନି, ଆବଶ୍ୟକ ପଡ଼ିବନି, ଆଗେ ଭଗବାନଙ୍କ ସ୍ମରଣ କରନ୍ତୁ ବିପଦ ଆସିଲା ମାତ୍ର, ଏଥିରେ ଆପଣ ସଫଳ ହେବେ। ଭଗବତ ସ୍ମରଣରେ ସଫଳ ହେବେ, ସ୍ୱ ଚେଷ୍ଟାରେ ସଫଳ ହେଇପାରିବେନି। ପ୍ରମାଣ ତ ଦ୍ରୌପଦୀ ଅଛନ୍ତି, ଆଉ କ'ଣ କୁହା, ମୁଁ ତ ବାରମ୍ବାର ସେ କଥା କୁହେ। ସ୍ମରଣ, ଭଗବତ ସ୍ମରଣ ଗୋଟେ ବଡ଼ ସମ୍ପତ୍ତି। ବିଷ ସର୍ପ ଅଗ୍ନି ଜଳେ ପାଥରେ ବାନ୍ଧିଆ, ବିଷ ସର୍ପ ଅଗ୍ନି ଜଳେ ପାଥରେ ବାନ୍ଧିଆ, ଫେଲିଲେ ନ ପ୍ରହ୍ଲାଦେ ହିରଣ୍ୟ ଧରିଆ, ଫେଲିଲେ ନ ପ୍ରହ୍ଲାଦେ ହିରଣ୍ୟ ଧରିଆ, ପ୍ରହ୍ଲାଦ କରିଲ ତୋର ଚରଣ ସ୍ମରଣ, ପ୍ରହ୍ଲାଦ କରିଲ ଚରଣ ସ୍ମରଣ, ପ୍ରଭାବେ ସବ ଦୁଃଖ ବିମୋଚନ, ସ୍ମରଣ ପ୍ରଭାବେ ସବ। ସେଇ ସ୍ମରଣ ସବ ଖଣ୍ଡିଲା ପଦ, ସେଇ ସ୍ମରଣ ସବ ଖଣ୍ଡିଲା ପଦ, ତେହ ଚିତ୍ର ନହେ ଭକ୍ତ ସ୍ମରଣ ସମ୍ପଦ, ତେହ ଚିତ୍ର ନହେ ସ୍ମରଣ ସମ୍ପଦ। ଏଟା ବିଚିତ୍ର ନୁହେଁ ଆଜ୍ଞା, ଭକ୍ତର ସମ୍ପଦ କ'ଣ? ହରିସ୍ମରଣ, ହରିଙ୍କୁ ଯେତିକି ସ୍ମରଣ କରୁଛି ଏଟା ତାର ସମ୍ପଦ, ଏଟା ଧନ, ଏଟା ବିଚିତ୍ର ନୁହେଁ। ଆଜି ଅଜାମିଲ ଉଦ୍ଧାର ପାଇଲେ, ପାଣ୍ଡବପୁତ୍ରମାନେ ଉଦ୍ଧାର ପାଇଲେ, ପ୍ରହ୍ଲାଦ ଉଦ୍ଧାର ପାଇଲେ, ହରିଙ୍କୁ ସ୍ମରଣ କରିବା ପାଇଁ। ଏ ଯେଉଁ ଜପଟା କରାହଉଛି କେଉଁଥିପାଇଁ କି? ତୃତୀୟ ଦଶା ପାଇଁ, ଶ୍ରବଣ କଲେ ତାପରେ କୀର୍ତ୍ତନ କରିବା, ଜପ କରିବା, ତାପରେ ସ୍ମରଣ ଆସିବ। ଆମର ଭଗବାନଙ୍କ ସ୍ମରଣଟା କାହିଁକି ଆସୁନି? ଆମେ ମନଟା ଯେଉଁ କାମ ଅଧିକା କରିବ ସେଇଟାକୁ ଚିନ୍ତା କରିବ, ଯେଉଁ ଯେଉଁ ଧନ୍ଦାଟା ଆମେ ଅଧିକା କଲେ ସେଇଟା ସ୍ମରଣ ଆସିବ ନା। ଆଉ ଯେଉଁ ଜପଟା କରାଯାଉଛି, ନାମଟା କରାଯାଉଛି, ଭଗବାନଙ୍କ କଥା ଶୁଣିଲେ ନାମ କରିବା ପାଇଁ ଇଚ୍ଛା ହେବ, ଶ୍ରବଣ ପରେ କୀର୍ତ୍ତନ କରିବା ପାଇଁ ଇଚ୍ଛା ହେବ, ଶ୍ରବଣ ପରେ ତାର କୀର୍ତ୍ତନ କରିବା ପାଇଁ, ନାମ କରିବା ପାଇଁ ଇଚ୍ଛା ହେଉନି, ତା'ମାନେ ତାର ଶ୍ରବଣଟା ସୁସ୍ଥ ହେଇନି ଠିକ୍ ସେ। ସମ୍ପଦ ଏଇଟା, ଏଇଠୁ ବଡ଼ ସମ୍ପଦ କିଛି ନାହିଁ ନା। ନାମ କଲା ପରେ ଭଗବାନଙ୍କ ସ୍ମରଣ ଆସେ, ବାରମ୍ବାର ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏଇଟା ସ୍ମରଣକୁ ଆସିବ। ନହେଲେ ବିପଦ ପଡ଼ିଲେ ସ୍ମରଣକୁ ଆସିବ କି? ପରୀକ୍ଷା କଲେ ଆପଣ ଦେଖିବା, ଆପଣ ଯାଆନ୍ତୁ ଗୋଡ଼ଟା ଗୋଡ଼ଟା ଖସିଯାଉ, କ'ଣ କହିବେ? ବାପଲୁ ମାଲୁ ଆ ହରି ବୋଲି ପାଟର ବସିବେନି, ପରୀକ୍ଷା କରନ୍ତୁ ଆପଣ ବସିବେ, ଆରେ 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 କହିବେ, ବରଂ କ'ଣ ହେଲା କ'ଣ ହେଲା କ'ଣ ଇଏ ଆଜ୍ଞା। ସ୍ମରଣ ଗୋଟେ ବଡ଼ ସୁସ୍ଥ ଭାବରେ ନାମ କୀର୍ତ୍ତନ ନ କଲେ ସ୍ମରଣ ହବନି, ସୁନ୍ଦର ଭାବରେ ନାମ କୀର୍ତ୍ତନ ହେଲେ, ଭଗବାନ କଥା ଶ୍ରବଣ ହେଲେ ସ୍ମରଣ ଆସିବ। ସେ ଗାଡ଼ିର ଭକ୍ତମାନେ ଯାଉଛନ୍ତି, ଜଣେ ଆମର ପୁରୁଣା ବାବା ଥିଲେ, ସେ କହିଲେ ସବୁବେଳେ କହିବେ ଠାକୁରଙ୍କୁ ଡାକି ଚାଲ ଠାକୁରଙ୍କୁ ଡାକି ଚାଲ। ଆଜ୍ଞା ଭଗବାନଙ୍କୁ ସ୍ମରଣ କରିବା ଛୋଟ କଥା ନୁହେଁ, ଗୋଟେ ଘାଟିରେ ଗାଡ଼ିଟେ ବ୍ରେକ୍ ଫେଲ୍ ହେଇଗଲା, ସମସ୍ତେ ହଲ୍ ହେଲେ, ବ୍ରେକ୍ ଫେଲ୍ ହେଲା, ବ୍ରେକ୍ ଫେଲା କହିଲେ ସମସ୍ତେ ନାମ କର ନାମ କର, କିନ୍ତୁ ଆଜ୍ଞା ନାମ କର ନାମ କଲେ ସମସ୍ତେ ଆଗେ ହାଏ 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 ହେଲେ ହେଲେ ହରି 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 ପଛରେ। ଜଣେ ଭକ୍ତ କହିଲେ ଦେଖ ଆଗେ, ସେ ବାବା କହିଲେ ପ୍ରଭୁ ଆପଣ ତ ବୁଢ଼ା ଲୋକ, ଆପଣଙ୍କ ପାଟିରେ ଆଗେ କେମିତି, ରଖରେ 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 କହିଲେ ପରେ କହୁଛେ ହେ ହରି, ଆଗେ ରଖରେ 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 ପରେ ଯାଇ ହରି, ଆଗେ ହରି ବୋଲି ଭାବୁଛି କି? ଆଜ୍ଞା ଏତେ ଛୋଟ କଥା ନା ସ୍ମରଣ, ଏଇଟା ବଡ଼ ସମ୍ପତ୍ତି, ସେଥିପାଇଁ ଏଇଟା ଅଭ୍ୟାସ କରିବାକୁ ପଡ଼ିବ। ସବୁବେଳେ ମାଳ ବିଲୁ ଗଲେ ବାଡ଼େଇ ଗଲେ ସେଠି ତ ମାଳ ଧରିପାରିବେନି, ମୁଖରେ ସବୁବେଳେ ଅଭ୍ୟାସ କରିବାକୁ, ଅଭ୍ୟାସ କରିଥିଲେ ଆଜି ବିପଦ ବେଳେ ଗୋଟେ ବିପଦ ପଡ଼ିଯିବ, ନାମଟା ପାଟରେ ପଶିଯିବ, ନହେଲେ ଗାଡ଼ି ଧକ୍କା ହେଇଯାଉ କ'ଣ ହେଇଯାଉ, ବୋଲ ବାପଲ ଆ ଉ ହରି ବୋଲି ଡାକିପାରିବ। ସ୍ମରଣ ହେଉଛି ସମ୍ପଦ, ଆଉ ସେଇ ସମ୍ପଦ ପ୍ରଭାବରେ ଜଣେ ସଂସାରକୁ ତରିକିଯିବ। ପ୍ରହ୍ଲାଦଙ୍କର ଏ କଥା ଦେଖିକି ବଡ଼ ଚିନ୍ତାରେ ପଡ଼ିଗଲେ ହିରଣ୍ୟକଶିପୁ, କହିଲେ ଏ ପିଲା ସାଙ୍ଗରେ ଯଦି ମୁଁ ଲାଗିବି, ଏ ଛୋଟ ପିଲାବେଳୁ ତାର ସ୍ୱଭାବ ଛାଡ଼ୁନି, ଇଏ ବଢ଼ିଗଲେ ମୋର ପ୍ରତିଶୋଧ ନେବ, ଆଉ ଇଏ ଯଦି ନ ମରିପାରେ କିମ୍ବା ୟା ତେଜରେ ମୋର ମରଣ ହେଇପାରେ। ହିରଣ୍ୟକଶିପୁର ମରଣ କାରଣ ବି ସିଏ, ଯେତେବେଳେ ବିଶ୍ୱନାଥ ଚକ୍ର ଠାକୁର ଟୀକା କଲେ ଏଇ ଶ୍ଳୋକର ଅର୍ଥକୁ ବି ନେଇଛନ୍ତି, ସତ୍ୟ ବିଧାତୁ ନିଜ ଭୃତ୍ୟ ଭାଷଣମ, ନିଜର ଭୃତ୍ୟର ଭାଷଣକୁ ସତ୍ୟ କରିବା ପାଇଁ ଭଗବାନ ସ୍ତମ୍ଭରୁ ବାହାର। ହିରଣ୍ୟକଶିପୁ ତାଙ୍କର ଭୃତ୍ୟ ନୁହେଁ କି, ଜୟ ବିଜୟ ଥିଲା ନା, ସେ କ'ଣ କହୁଛି ହିରଣ୍ୟକଶିପୁ ବର୍ତ୍ତମାନ ଭୟ କରି କହୁଛି ଏ ପ୍ରହ୍ଲାଦ ଦ୍ୱାରା ବୋଧେ ମୋର ମୃତ୍ୟୁ ହେଇପାରେ, କାରଣ ଇଏ ତ ନିଜେ ମରୁନି, ମୁଁ ଏହା ସାଙ୍ଗରେ ଲାଗିବା ଉଚିତ ନାହିଁ। ବଡ଼ ଚିନ୍ତାରେ ଏମିତି ରହିଛି। ଏଇ ସମୟରେ ଘଟଣା କ'ଣ ହେଲା ଜାଣିଛନ୍ତି, ଏଇ ସମୟରେ ଗୋଟେ ବଡ଼ ଘଟଣା ହେଲା, ଷଣ୍ଢ ଅମରକ ଦେଖିଲେ ବଡ଼ ଦୁଃଖରେ ହିରଣ୍ୟକଶିପୁ ବସୁଛି, ବଡ଼ ଚିନ୍ତାରେ ବଡ଼ ଦୁଃଖରେ ହିରଣ୍ୟକଶିପୁ ବସୁଛି। ସେତେବେଳେ ଷଣ୍ଢ ଅମରକ ଆସି ଦୁଇ ଜଣ ବୁଝେଇଲେ, କହିଲେ ହେ ରାଜାଧିରାଜ ଠିକ ଅଛି, ଆଗକୁ କି ଖୋଜୁନ୍ ଯାଆନ୍ତୁ, କଥାରେ ବିକ୍ଷୋଭ କରନ୍ତୁନି, ଆଗରେ ଯିବା ଆସିବା ମାନେ ଟିକେ କଷ୍ଟ, ବିକ୍ଷୋଭ ହୁଏ କଥାରେ, କାରଣ ଆଗ ବ୍ୟକ୍ତି ଟିକେ ଡିଷ୍ଟର୍ବ ହେଲା ମାନେ ପଛରୁ ସମସ୍ତେ ଡିଷ୍ଟର୍ବ ହେବେ, ଆଉ ମୁଁ ଆପଣଙ୍କୁ ଚାହୁଁଛି ନା, ଆପଣ ଅନ୍ୟମନସ୍କ ହେଲେ କଥା ବି ବିଗିଡ଼ିଯିବ। ଷଣ୍ଡ ଅମରକ କହିଲେ, ରାଜାଧିରାଜ ଆପଣ ଗୋଟେ ଛୋଟ ବାଳକ ପାଇଁ ଏତେ ଚିନ୍ତା କରୁଛନ୍ତି, ବାଳକର ଦୋଷ ଗୁଣକୁ ଦେଖୁଛନ୍ତି, ପ୍ରହ୍ଲାଦର ୟାର ମତି ବଢ଼ି ବଦଳିଯିବ, ଇଏ ବଢ଼ିଗଲେ ୟାର ସ୍ୱଭାବ ପରିବର୍ତ୍ତନ ହେଇଯିବ। କହିଲେ ପରିବର୍ତ୍ତନ ହେବ ଯେ, କିନ୍ତୁ ଆକୁ ଛାଡ଼ିଦେଲେ ଯଦି କୁଆଡ଼େ ଯାଇ ବାହାରେ ଯାଇ ପୁଣି କାହାର ଆଶ୍ରୟ ନେଇକି ମୋତେ ଆକ୍ରମଣ କରିପାରେ। ପ୍ରହ୍ଲାଦ ସେମିତି ନୁହନ୍ତି, ସିଏ ଶତ୍ରୁ ତିଆରି କରିବା ପାଇଁ ଚାହିଁବେନି ବାପାଙ୍କର, ସିଏ କେବଳ ହରିଭଜନ ଲାଗିବେ, ସିଏ ହିରଣ୍ୟକଶିପୁ ସୃଷ୍ଟି କରିବା ପାଇଁ ଚାହୁଁନାହାନ୍ତି। ପ୍ରହ୍ଲାଦ ଚାହୁଁଛନ୍ତି ମୋ ଭଳି ମୁଁ ସହସ୍ର ପ୍ରହ୍ଲାଦ ତିଆରି କରିଦେବି ଭକ୍ତ। ହିରଣ୍ୟକଶିପୁ କ'ଣ ପ୍ରହ୍ଲାଦ ବିରୋଧ କରୁଥିଲେ କି, ହିରଣ୍ୟକଶିପୁ ପ୍ରହ୍ଲାଦ ବିରୋଧ କରୁଥିଲେ, ପ୍ରହ୍ଲାଦ ବିରୋଧ, ଭକ୍ତ କାହାକୁ ବିରୋଧ କରିବ, ଅସୁର ତାକୁ ବିରୋଧ କରିବ, ଇଏ କହିଲେ ଠିକ ଅଛି ଆମେ ତାକୁ ବର୍ତ୍ତମାନ ବାନ୍ଧିକି ରଖୁଛୁ, କିଏ ଷଣ୍ଡମର୍କ କହିଲେ ଆମେ ବାନ୍ଧିକି ରଖୁଛୁ, ଆପଣ ପଳାନ୍ତୁ, ଚିନ୍ତାମୁକ୍ତ ହେଇଯାନ୍ତୁ, ଆମର ପିତା ଶୁକ୍ରାଚାର୍ଯ୍ୟ ଅତୀତ ନ୍ୟାୟ ଜ୍ଞାନୀ ଲୋକ, ସିଏ ଆସିଲେ ଏହାର ବୟସ ବି ବଢ଼ିଯାଇଥିବ, ଏହା ବୁଦ୍ଧି ବଦଳିଯିବ। ଆଜ୍ଞା ପ୍ରହ୍ଲାଦ ଯେତେବେଳେ ଏ କଥାକୁ ଶୁଣିଲେ ଚୁପଚାପ ରହିଲେ, କହିଲେ ଠିକ ଅଛି ବର୍ତ୍ତମାନ ମୁଁ ଭକ୍ତ ତିଆରି କରିବାକୁ ମୋତେ ପଡ଼ିବ। ଗୁରୁ ଦୁଇ ଜଣ ଷଣ୍ଢ ଅମରକ ଯେତେବେଳେ ତାଙ୍କ ଘର କାମରେ ଟିକେ କ୍ଲାସ୍ ବନ୍ଦ କରିକି ପଳେଇଯିବେ ଘର କାମରେ, ପ୍ରହ୍ଲାଦ କ୍ଲାସ୍ ଦେବାକୁ ଲାଗିଲେ, ପ୍ରବଚନ ଆରମ୍ଭ କଲେ, ପ୍ରହ୍ଲାଦ ପ୍ରବଚନ ଦେବାକୁ ଆରମ୍ଭ କଲେ। କେଉଁ ପ୍ରବଚନ ଆଜ୍ଞା, ଯେଉଁ ପ୍ରବଚନକୁ ସେ ମାତୃ ଗର୍ଭରେ ଶୁଣିଥିଲେ, ସେ ପ୍ରବଚନକୁ କିଏ କହୁଛନ୍ତି ବର୍ତ୍ତମାନ, ମାତୃଗର୍ଭରେ ଥିଲାବେଳେ ଯିଏ ପ୍ରବଚନ ଦେଇଥିଲେ କିଏ, ନାରଦ ମୁନି, ସେ କହୁଛନ୍ତି ଦେଖ ମୋର ଶିଷ୍ୟ ମୁଁ ଯାହା ଶିକ୍ଷା ଦେଇଥିଲି ଯଥାନୁଯଥ ଭାବରେ, ହିରଣ୍ୟକଶିପୁ ନ ମାରିକି ମାରି ନ ପାରିକି ଚିନ୍ତା ମୁକ୍ତ ହେଇକି ରହିଲା, ପୁଅଟି ମୋର ବଢ଼ିଗଲେ ତାର ବୁଦ୍ଧି ବୋଧେ ସୁଧୁରିଯିବ, ତାକୁ କଡ଼ନ ଭିତରେ ରଖାଗଲା, କିନ୍ତୁ ପ୍ରହ୍ଲାଦ ମାର ଚାନ୍ସ ଖୋଜୁଥିଲେ କେତେବେଳେ ଗୁରୁଦେବ କୁଆଡ଼େ ପଳେଇବେ। ଗୁରୁଦେବ ଯେତେବେଳେ ପଳେଇଛନ୍ତି ଅସୁର ବାଳକମାନଙ୍କ କ୍ଲାସ୍ରେ ନିଜେ ଟିଚର୍ ହେଇକି ବସିଲେ, ସେ ଦେଖିଲେ ସମସ୍ତେ ପ୍ରହ୍ଲାଦ ଭଲ, ପ୍ରହ୍ଲାଦ ଦେଖିଲେ ମୋତେ ସମସ୍ତେ ଅସୁର ବାଳକ ଭଲ ପାଉଛନ୍ତି, ହେଲେ ଏମାନଙ୍କୁ ମୁଁ ଭକ୍ତି ଉପଦେଶ ଦେବି ଆରମ୍ଭ କଲି। ପ୍ରହ୍ଲାଦ ମହାରାଜଙ୍କର ଉପଦେଶ ଏ ଦୁଇ ଦିନ ଚାଲିବ, ଏଇ ଉପଦେଶ ପରେ ଇଏ ହିରଣ୍ୟକଶିପୁର ରାଜଧାନୀରେ ଗୋଟିଏ ପ୍ରହ୍ଲାଦ ଥିଲେ ତାଙ୍କ ପୁତ୍ର, ବର୍ତ୍ତମାନ ସବୁ ପ୍ରହ୍ଲାଦ ସମସ୍ତେ ଆଉ ଜପମାଳା ଧରିକି ଆଜ୍ଞା ହରେ କୃଷ୍ଣ ନାମ କଲେ, ହିରଣ୍ୟକଶିପୁ କହିଲା କିରେ ଗୋଟିଏ ପ୍ରହ୍ଲାଦକୁ ମୁଁ ନାଶ କରିବା ପାଇଁ ଯାଉଥିଲି, ବର୍ତ୍ତମାନ କଣ ସହସ୍ର ପ୍ରହ୍ଲାଦ ତିଆରି ହେଇଗଲାଣି? ଷଣ୍ଢାମର୍କ ଆସି କହିବା, ଆଜ୍ଞା ଆମ ପାଠ ଆଉ କେହି ପଢ଼ୁନାହାନ୍ତି, ଏ ପ୍ରହ୍ଲାଦ ସମସ୍ତଙ୍କୁ ମାଳଙ୍ଗା କରିଦେଲା, ଏ ଆଜ୍ଞା କେହି ଆମ ପାଠ ପଢ଼ୁନାହାନ୍ତି। ହିରଣ୍ୟକଶିପୁ ଡାକିବେ ପ୍ରହ୍ଲାଦ, କହିଲେ ପ୍ରହ୍ଲାଦ ତୁ ମୋ ଶାସନକୁ ଅତିକ୍ରମ କରି ତୁ ଏ କାମ କରୁଛୁ? ତାର ପଚାରିବା ଯୁକ୍ତତର୍କ ଦୁଇ ଜଣଙ୍କ ଭିତରେ ଲାଗିବ, ତୋ ହରି କେଉଁଠି ଅଛନ୍ତି ଦେଖା, ଦେଖେଇବେ ପ୍ରହ୍ଲାଦ ତାଙ୍କ ହରିକି, ଦେଖ ମୁଁ ଦେଖୁଛି ତ ଏଠି ଅଛନ୍ତି ଆଉ। ଆଉ ଭଗବାନ ସେତେବେଳେ ଆବିର୍ଭାବ ହେବେ, ଲାଷ୍ଟ ଦିନ ଭଗବାନଙ୍କର ଆବିର୍ଭାବରୁ କଥାକୁ ବିଶ୍ରାମ ଦେବା। କିନ୍ତୁ ଦୁଇ ଦିନ ବଡ଼ ଗୁରୁ, ଦୁଇଟା ଅଧ୍ୟାୟ ଅଛି, ମାତୃଗର୍ଭରେ ଶିକ୍ଷା ଆଉ ପ୍ରହ୍ଲାଦ ଉପଦେଶ। ଏଇଟା ମାତୃଗର୍ଭରେ ଶିଖିଥିଲେ କିନ୍ତୁ ଦୁଇଟା ଉପଦେଶକୁ ସେପାରେଟ ସେପାରେଟ କହୁଛ। ପ୍ରହ୍ଲାଦ ଉବାଚ ଷଷ୍ଠ ଅଧ୍ୟାୟ, ଅସୁର ବାଳକମାନଙ୍କୁ ପ୍ରହ୍ଲାଦ ବର୍ତ୍ତମାନ କ୍ଲାସ ଦେବେ। ଆଉ ଏଇଟା ବହୁତ ଗୁରୁତ୍ୱ, ସତରଟା ଶ୍ଳୋକ ଅଛନ୍ତି, ସତରଟା ଶ୍ଳୋକରେ କେବଳ ଗୋଟିଏ ସିଦ୍ଧାନ୍ତ, ଭଜନ କେତେବେଳେ କରାଯିବ, କେତେବେଳେ ଆଜ୍ଞା, ବୁଢ଼ା ବୟସରେ ଯୁବକ ବୟସରେ? କହିଲେ କୌମାରତ, ପାଞ୍ଚ ବର୍ଷ ହେଇଗଲା ପିଲାମାନଙ୍କୁ ଏ ରାସ୍ତାରେ ପୁରୀ ପାଠ ପଢ଼ନ୍ତି, ସେ ସବୁ କାମ କରନ୍ତି, ଭଗବାନଙ୍କୁ ଧରିଥାନ୍ତି, ଭଗବାନଙ୍କୁ ଧରିକି ଚାଲୁନ୍ ପ୍ରହ୍ଲାଦ ଆରମ୍ଭ କରିବେ। ଏଇଟାକୁ ସତରଟା ଶ୍ଳୋକରେ ପ୍ରତିପାଦନ କରିବେ। ଯଦି ପିଲାଟି ବେଳୁ ଜଣେ ଭଗବାନଙ୍କର ଭକ୍ତି କରିନି, କେବଳ ଦଶ ବର୍ଷ ସମୟ ମଝିରେ ବାକି ଅଛି ମଣିଷ ଜୀବନ, ସିଏ ଆୟୁଷ ଦେଖିବେ, ଟୋଟାଲ ମଣିଷ ଦଶ ବର୍ଷ ମଣିଷ ହାତରେ ଅଛି, ସେ ଦଶ ବର୍ଷରେ କିଛି ନହେଲେ ସେ ଭଜନ କରୁ, ନହେଲେ ତା ଜୀବନଟା ବେକାର ହେଇଯିବ। ପ୍ରତିପାଦନ କରିଦେବେ, କୌମାର ଆଚରତେ ପ୍ରାଜ୍ଞା ଧର୍ମାନ ଭାଗବତାନିହ ଦୁର୍ଲଭ ମାନୁଷ୍ୟ ଜନ୍ମମ୍ ତଦପି ଅଧ୍ରୁବମ୍ ଅର୍ଥଦମ୍। ପ୍ରହ୍ଲାଦ ଅସୁର ବାଳକମାନେ ଏମିତି ବସିଛନ୍ତି, ପ୍ରହ୍ଲାଦ ଶିକ୍ଷା ଦେଉଛନ୍ତି, ଏ ଅସୁର ବାଳକ କ'ଣ, କୌମାର ଆଚରତେ ପ୍ରାଜ୍ଞମ୍। ବିଶ୍ୱନାଥ ଚକ୍ରଧରଙ୍କୁ ବହୁତ ସୁନ୍ଦର ସୁନ୍ଦର ଟୀକା ଉଠେଇଛନ୍ତି, ମୁଁ କଥା ଆକାରରେ କହିଦେଉଛି ଆଉ ପଢ଼ିବିନି। ପିଲାଟି ବେଳୁ କେମିତି ଭାବ ଧର୍ମ ଆଚରଣ କରିବ, କି ପ୍ରଶ୍ନ କରିବେ? ମା ମାନେ କୁହନ୍ତିନି ଏଇଟା ଅଜ୍ଞତା, ବାପା ମାଆର ଏଇଟା ଅଜ୍ଞତା, ଛୁଆଟି ବେଳୁ ପିଲାମାନେ ଆମିଷ ଛାଡ଼ିଦେବେ ଆଜ୍ଞା, ସେମାନେ ଛୁଆ ହେଇଛନ୍ତି, ଛୁଆ କିଏ ଆଜ୍ଞା, ଛୁଆ ସିଏ କେତେ ଜନ୍ମ ବିତେଇ ବିତେଇ ଆସିଲେଣି, ସେ କେତେ ଜନ୍ମର ବୃଦ୍ଧ, ଆରେ ଛୁଆଟି ବେଳୁ କୁମ୍ଭାର କୁମ୍ଭା କୁମ୍ଭ ତିଆରି କଲାବେଳେ ପ୍ରଥମେ ଯାହା ଚିତ୍ର କରିଦେବ, ଯେଉଁ ଗାରନ୍ଦ ସେଟା ରହିଗଲା, ତାକୁ କେହି କାଟିପାରିବେନି। କାହିଁକି ସ୍କୁଲ ମାନଙ୍କରେ ଏତେ ନୀତିଶାସ୍ତ୍ର ଲେଖାଯାଏ, ଗୋଟେ ସାଇଣ୍ଟିଫିକ କଜ ଅଛି, ବର୍ତ୍ତମାନ ତ ଏସବୁ କିଛି ନାହିଁ, ବର୍ତ୍ତମାନ କ'ଣ ବାଘ ଅଣ୍ଡା ଚିହ୍ନ, ଏଥର ଏଇ ଭିଟାମିନ ମାଛର ଏଇ ଭିଟାମିନ ଏହା ଲେଖା ହେଉଛି, ଆଗରୁ କାହିଁ ସବୁ ସ୍କୁଲ ଲେଖାଯାଏ ପିଲାମାନଙ୍କ ପାଇଁ ଏ ଜିନିଷ? ପିଲା ଛୋଟ ପିଲାବେଳେ ସାର୍ପ ବ୍ରେନ୍, ଆକ୍ସେପ୍ଟିଂ ନେଚର, ଇନକ୍ୟୁଜିଟିଭ ନେଚର ତାଙ୍କର ଥାଏ, ଗ୍ରହଣ କରିବାର ସ୍ୱଭାବ ଥାଏ, ସେ ଭଲ ଭଲ ଜିନିଷକୁ ପଢ଼ିଲେ ତାଙ୍କର ମନଟା ଉଦାର ହେବ। ଆଜ୍ଞା ଛୋଟ ପିଲାମାନଙ୍କୁ ସବୁବେଳେ ଭଗବାନଙ୍କ ବିଷୟରେ, ଭଗବାନ ରାମଚନ୍ଦ୍ର ମହାପ୍ରଭୁ ଭଗବାନ ଶ୍ରୀକୃଷ୍ଣ ବାଲ୍ୟକାଳବେଳେ ଏଇଟା ଦେଖେଇଛନ୍ତି, ନନ୍ଦ ମହାରାଜଙ୍କ ଦରବାରରେ ରାମଚନ୍ଦ୍ର ମହାପ୍ରଭୁଙ୍କ ଲୀଳା ହେବ, ଇଏ ଦୁଇ ଜଣ କୃଷ୍ଣ ବଳରାମ ଦୁଇ ଜଣ ଉଠି ପଡ଼ିବେ ରାମ ଲକ୍ଷ୍ମଣ ହେଇକି ବସ, ଏଇଟା ନାଟକ ଚାଲିଛି, ସେ ତ ନିଜେ ରାମ ଲକ୍ଷ୍ମଣ ନା, ଏଇଟା ନାଟକ ନାଟକ, ନନ୍ଦ ମହାରାଜ କହିଲେ ନା ନା ବାବା ବର୍ତ୍ତମାନ ରାବଣଙ୍କୁ ମାରିବାକୁ ପଡ଼ିବ, ନନ୍ଦ ମହାରାଜ କହିଲେ ଲାଲା କ'ଣ କହୁଛନ୍ତି ରାବଣଙ୍କୁ ମାରିବାକୁ ପଡ଼ିବ, ମୁଁ ତ ବର୍ତ୍ତମାନ ବାବାର ପୁଅ ନା, ମୁଁ କ'ଣ ଏ ଆକ୍ସନ୍ କରୁଛି, ପୁରା ରାମ ଆବେଶ ଚାଲି ଆସିବ। ଆଜ୍ଞା ଛୋଟ ପିଲା ଆମର ଜନ୍ମ ହଁ, ତା ହାତରେ କ'ଣ ଦିଆଗଲା, ବନ୍ଧୁକ ମାନେ କୁକୁର ଖେଳଣା, କୁକୁର ଖେଳୁଛି, ତାର କନସିଅସନେସ୍ ଡଗ୍ କନସିଅସନେସ୍ ହବ ନା କେଉଁ କନସିଅସନେସ୍ ହବ, ଗୋଟେ ଛୋଟ ପିଲାକୁ ଆଣିକି ଭଗବାନ ଖେଳଣା ଦିଆହବ, ତାର କନସିଅସନେସ୍ଟା ଗଡ୍ କନସିଅସନେସ୍ ହବ। ଆମ ଘର ଛୁଆଙ୍କର ପାଇଁ ବନ୍ଧୁକ ଥିବ, ନହେଲେ କିଏ ଗୋଟେ ବ୍ୟାଟ୍ ବଲ୍ ଧରିଥିବ, ନହେଲେ କିଏ କୁକୁର ଥିବ, ଯାହା କୁକୁର କୁକୁର ସାଙ୍ଗରେ ଖେଳି ଖେଳି ଛୁଆଟି ବେଳୁ ଡଗ୍ କନସିଅସନେସ୍, କୁକୁର ଚେତନା, ବାପା ମା ବି ଶିଖେଇଲେ ଠିଆ ହେଇକି ପରିସ୍ରା କର, ଠିଆ ହେଇକି ଖା, ନାଇଁ କି ରାସ୍ତା କଡ଼ରେ ଖାଇବେ, ରାସ୍ତା ଠିଆ ହେଇକି ପରିସ୍ରା କରିବେ, ଠିଆ ହେଇକି ସବୁ ଠିଆ। କୌମାର ଆଚରତେ ପ୍ରାଜ୍ଞମ୍, ବାଳକ ବେଳୁ ପାଞ୍ଚ ବର୍ଷ, କୌମାର ମାନେ ପାଞ୍ଚ ବର୍ଷ, ପାଞ୍ଚ ବର୍ଷ ବେଳୁ ପୁଣ୍ୟ କରିପାରିବନି କିନ୍ତୁ ଭକ୍ତି କରିପାରିବ, ବିଶ୍ୱନାଥ ଚକ୍ର ଠାକୁର ଉଠାଉଛନ୍ତି, ଯଦି ପ୍ରଶ୍ନ କରେ ପାଞ୍ଚ ବର୍ଷରେ ଗୋଟେ ପିଲା କ'ଣ ଧର୍ମ କରିବ? ଆଜ୍ଞା, ପିଲାଟାକୁ ଜନ୍ମ ଦେଇଛନ୍ତି, ତା ପ୍ରତି ଯେଉଁ ଗ୍ରହ ପୀଡ଼ା ଅଛି ଆଜ୍ଞା, ତାର କର୍ମଫଳ ଅଛି, ତା ଉପରେ ଶନି ଲାଗିଥିବ କି ରବି ଥିବ, ଆ ତାକୁ ତା ଆପଣ ପାଖରେ ଥିଲେ କ'ଣ ତା ମୁଣ୍ଡ ବିଚଳିତ ହବ, ବହିକି ଅନେଇଥିବ, ପାଠ ପଢ଼ିବେନି, ଦୁନିଆ ଗଣ୍ଡଗୋଳ କରିବ, ଦୁନିଆ ମାଡ଼ପିଟି କରିବ, ତାକୁ ଆପଣ ଜନ୍ମ ଦେଇଦେଲେ ସୁଧାର ଦେବେ ସ୍କୁଲକୁ ପଠେଇକି? ସେ ଭଗବାନଙ୍କୁ ଭକ୍ତି କରିବା ଦରକାର, ମୁଣ୍ଡିଆଟେ ମାର ଛୁଆ ପିଲାଙ୍କ ପାଇଁ ପ୍ରାର୍ଥନା ଥିଲା, ସକାଳ ସନ୍ଧ୍ୟାବେଳେ ବସିକି ପ୍ରାର୍ଥନା କରିବ, ଭଗବାନ ଆହେ ଦୟାମୟ ବିଶ୍ୱବିହାର ଚାରିଆ କୁମାର ବେଳୁ ଏଟା ଆଚରଣ କରିବା ଦରକାର। କିଏ ଆଚରଣ କରେ ନା, ଯଦି କିଏ ପ୍ରଶ୍ନ କରନ୍ତି ନନୁ ଭଗବତ ଭଗବତ ଶ୍ରବଣ କୀର୍ତ୍ତନ ଆଦି, ଭଗବାନଙ୍କର ଶ୍ରବଣ କୀର୍ତ୍ତନ ଗୋଟେ ଛୋଟ ପିଲା କରିପାରିବ? ଛୋଟ ପିଲାଠୁ ଆପଣ ଏ ଯିଏ ଛୋଟ ପିଲା ଆସିଛନ୍ତି, ସେ ପଚାଶ କଥା କେତେ କଥା, ଦୁଇ ଘଣ୍ଟା ଭିତରେ ଲକ୍ଷ ଲକ୍ଷ କଥା କହିଲେ, ସେ ଗୋଟିଏ କଥା ତ ମନେ ରଖିଥିବ, କିଛି ନହେଲେ ନାମ ହେଉଛି, ନାମଟା ତ କଲା, ତାର ଗୋଟେ ସ୍ୱୀକୃତି ଆସିଗଲା, ଶ୍ରବଣ କୀର୍ତ୍ତନ କରିବ, ପ୍ରଣାମ କରିବ, ମା ବାପା ତ ପ୍ରଣାମ ନାହିଁ, ସେ ଖଣ୍ଡେ ହାତ ଭଳିଆ ହ୍ୟାଣ୍ଡସେକ୍ ଏମିତି କରିବେ, ଆଉ ସେ ଛୁଆ କ'ଣଟା ଶିଖିବେ ଯେ? ଆରେ ମା ମା ଯଦି ତାର ଶାଶୁ ଶ୍ୱଶୁରକୁ ପ୍ରଣାମ କରୁଥିବ, ପିଲାଟା ତାକୁ ପ୍ରଣାମ କରିବ, ମା ତ ସ୍କୁଲରେ ପଢ଼ିଲା ବେଳେ ହାତ କେମିତି କରିଛି, ତାର ହାତ ଏମିତି ହାତ ହଲା ଶିଖିଲା, ହାତ ହଲା ଦେଲେ ଗାଲିକୁ ବଜେଇଲା ବୁଢ଼ା ବୁଢ଼ା ବୟସରେ, ହାତ ଯୋଡ଼ା ଶିଖିନାହାନ୍ତି, ଖୋଲା ଶିଖିଛି, ରିଆକ୍ସନ ସମାଜରେ ସେମାନେ ଭୋଗିବେ, ଯେଉଁମାନେ ଗଛ ଲଗେଇକି ପାଣି ଦେଉନାହାନ୍ତି କି ଗଛକୁ ଯତ୍ନ ନେଉନାହାନ୍ତି, ସନ୍ତାନ ସୃଷ୍ଟି କରୁଛନ୍ତି ଗୃହସ୍ଥ ଲୋକମାନେ, ଦୁଃଖ ପାଇବେ ଗୃହସ୍ଥ, ବାବାଜୀରେ କ'ଣ ବାବାଜୀ କନ୍ଥା କୋପିନ ଧରିଛି, ଆଜି ଅସୁବିଧା ହେଲା, କାଲି ଚାଲିଲା ବୃନ୍ଦାବନ, ବୃନ୍ଦାବନ ଅସୁବିଧା ହେଲା, ଖାଇବା ପିଲା ବନ୍ଦ କରିବ, ସିଧା ବସିକି ହରିକି ଡାକିବ, ପ୍ରାଣ ଚାଲିବ, ପ୍ରାଣ ଛାଡ଼ିବା ପାଇଁ ତ ବାବାଜୀ ଆମେ, କି ଭୋଗିବା ପାଇଁ ବାବାଜୀ ହେଇଛୁ, ହଇରାଣ କିଏ ଆପଣ କୁଆଡ଼େ ଛାଡ଼ିକି ଯିବେ? ଆଜ୍ଞା, ପିଲାଙ୍କୁ ଭକ୍ତ କରିଦିଅନ୍ତୁ, ଆମ ଜୀବନ ତ ବେକାର ହେଇଗଲା ହେଇଗଲା, ଆମ ଜୀବନ ତ ଯାହା ଚାଲିଗଲା, ଆମେ ପଚାଶ ବର୍ଷ ପରେ ମାଳା ଧୋଇଲେ, ପିଲାଙ୍କୁ କହିବା ପ୍ରଥମରୁ ବାବା ଭକ୍ତି କର, ଆପଣ କହିବେ ତାହେଲେ ସେ ପାଠ ବା ଚାକିରି ବାକିରି ଏଇଟା ସବୁ ମିଳିବ, ମୁଁ ପ୍ରମାଣ ଦେବି ଆପଣଙ୍କୁ, ପ୍ରହ୍ଲାଦ ମହାରାଜ ପ୍ରମାଣ ଦେବେ ବର୍ତ୍ତମାନ, କୁମାର ବେଳୁ ଭକ୍ତି ଆଚରଣ କର, ଶ୍ରବଣ କୀର୍ତ୍ତନ କରିପାରିବେ, ନାମ କୀର୍ତ୍ତନ ଟିକେ କଲେ, ପ୍ରଣାମ ଟିକେ କଲେ, ତାପରେ ପାଠ ପଢ଼ନ୍ତୁ, କହିଲେ କେଉଁଠି ନାହିଁ, ଇହ ଆଉ କେଉଁ ଦେଶର ଲୋକ ନ କରନ୍ତୁ, ଭାରତବର୍ଷର ଲୋକ କରିବେ, ସେ କହିଛନ୍ତି ନନୁ ଯୌବନାତ ଅପିକୃତ୍ୱା, ବାଳକ ବେଳେ ନ କଲା ଯୌବନ ଅବସ୍ଥାରେ କରନ୍ତୁ, କହିଲେ ଯୌବନକୁ ଯିବ ବୋଲି କ'ଣ ଗ୍ୟାରେଣ୍ଟି ଅଛି କି, ବାଲ୍ୟ ଅବସ୍ଥାରେ ଯଦି ନ କରିପାରିଲା, ଯୌବନକୁ ଗଲା ବେଳକୁ ତା ଖସଡ଼ା ରାସ୍ତା ହେବ, ଯୌବନ ବେଳେ ବଞ୍ଚିବ ବୋଲି କ'ଣ ମାନେ ଅଛି, ଜନ୍ମଟା ତ ବେକାର ଚାଲିଗଲା ହେଲା, ଯଦି ଯୌବନ ପୂର୍ବରୁ ସେ ମରିଗଲା ପର ଜନ୍ମରେ କରିବ, କହିଲେ ଅନିତ୍ୟ, ଏ ମଣିଷ ଶରୀର ଅନିତ୍ୟ, ଆଉ ମଣିଷ ଶରୀର ପର ଜନ୍ମରେ ମିଳେ ବୋଲି କ'ଣ ମାନେ ଅଛି, ଆଜ୍ଞା କ'ଣ ମାନେ ଅଛି, ଆଚ୍ଛା ଯଦି ପ୍ରଶ୍ନ କରାଯାଏ ଏଇ ଜନ୍ମରେ ଭଜନ କରିକି ନନୁ ତ ହି ତାବତ ମାତ୍ରା କାଳେ ନ କୃତମ ଭକ୍ତି ସିଦ୍ଧ, ମଣିଷ ଜନ୍ମ ଶହେ ବର୍ଷ, ତା ଭିତରେ କେତେ ବର୍ଷ ବଞ୍ଚିବା, କେତେ ଭଜନ କରିବା, ଏଥିରେ ସିଦ୍ଧି ଆମକୁ ମିଳିଯିବ ବୋଲି କିଛି ମାନେ ଅଛି, କହିଲେ ହଁ ଖଟଙ୍ଗ ମହାରାଜ ଗୋଟେ ମୁହୂର୍ତ୍ତରେ ଭଗବାନ ପାଇ, ତେଣୁ କହୁଛନ୍ତି କୌମାର ଆଚରତେ ପ୍ରାଜ୍ଞମ, ବୁଦ୍ଧିମାନ ଲୋକ କୁମାର ବେଳୁ ଭକ୍ତି ଆଚରଣ କରିବା ଦରକାର, ଆଉ ଯେଉଁମାନେ କୁମାର ବେଳୁ ଗାଡ଼ି ଚଲେଇ ନା, ବୁଢ଼ା ବୟସରେ ପୁରା ଶହେ ସ୍ପିଡ଼ରେ ଚଲେଇବା ଦରକାର, ଏକ୍ସିଲେଟର ପୁରା ବୁଢ଼ା ସଂସାର ଫଂସାର କାମକୁ ଛାଡ଼ି କେମିତି କେବଳ ଭକ୍ତର ଲାଗିବା ଦରକାର, ସରିଯାଉଛି ନା ଜୀବନ, ଜୀବନ ପ୍ରଦୀପ ଲିଭି ଲିଭି ଆସେ, ଗୋଟେ କ'ଣ ମୋର ମନେ ଅଛି, ଆମ ଘରେ ସବୁ ସେତେବେଳେ ସବୁ ଭାଉଜମାନେ ସବୁ ଫଟୋ ଧରିକି ଆସନ୍ତି, ବିବାହରେ ସବୁ ଫଟୋରେ ଲେଖା ହେଇଥାଏ, ସବୁ କାନ୍ଥ ସାରା ସବୁ ଫଟୋରେ ସବୁ ଲେଖା ହେଇଥିବ, ତା ଭିତରେ ଥାଏ ଗୋଟେ ଜୀବନ ପ୍ରଦୀପ ଲିଭି ଲିଭି ଆସେ, ମୁଁ ତ ଭୁଲିଗଲିଣି ସବୁ, ଘର କୁଆଡ଼େ ଛଡ଼ା ହେଲାଣି କେତେଦିନ, ହଁ ସରି ସରି ଆସେ ଆଉ ଏଇଭଳିଆ ଲେଖା ହେଇଥାଏ, ଲିଭି ଲିଭିକି ଆସୁଛି ଦୀପ ବୃଦ୍ଧ ହେଇ, ଆଜ୍ଞା ଜୀବ ଗୋସ୍ୱାମୀ କ୍ରମ ସନ୍ଦର୍ଭରେ ଯେଉଁ ଟୀକା ଲେଖିଲେ ନା, ଆଖି ଖୋଲିଦେବେ, କହିବେ ଭାଗବତାନ ଧର୍ମାନ ଆଚରେ ଯତୁ ଅର୍ଥଦମ, ଭାଗବତ ଧର୍ମକୁ ଆଚରଣ କରିବା ଦରକାର, କାହିଁକି ଭକ୍ତି କି ମନୁଷ୍ୟ ଜୀବନରେ ପାଞ୍ଚ ବର୍ଷ ବେଳୁ ଆଚରଣ କରିବା ଦରକାର, କାହିଁକି ଏ ଅର୍ଥଦ ଶରୀର, ଏ ଶରୀର ଆଉ ମିଳିବନି, ଏଇ ଶରୀରରେ ପରମାର୍ଥ ଲାଭ ହବ, କହିଲେ ଦେବ ଶରୀରରେ ଦେବତା ଶରୀର ହେଇପାରିବନି, କହିଲେ ଦେବାଦି ଜନ୍ମାନି ମହାବିଷୟ ଆବେଶ, ଦେବ ଜନ୍ମ ହେଇଗଲେ ବି ବିଷୟରେ ଆବଶ୍ୟକ ରହିବ। ଆଜ୍ଞା ଟିକେ ଟଙ୍କା ପଇସା ହେଇଗଲା ବେଳକୁ, ସୁନ୍ଦରୀ ସ୍ତ୍ରୀ ଟିକେ ଟଙ୍କା ପଇସା ଘର ଦ୍ୱାରା ହେଇଗଲା ବେଳକୁ ଭଜନ ଭଜନ କିଛି ନାହିଁ, ଆଉ ଦେବ ଜନ୍ମରେ କିଛି କାମ କରିବାକୁ ପଡ଼ିବନି, ସବୁ ସେଠି ଖାଲି ବିନା କର୍ମରେ ଭୋଗ ସବୁ ଥୁଆ ହେଇଛି। ସୁନ୍ଦର ସୁନ୍ଦରୀ ଅପ୍ସରାମାନେ ସବୁ ବିମାନମାନେ ଅଛି, ନନ୍ଦନକାନନ ବୈବ୍ରାଜକ ଚିତ୍ରରଥ ଉଦ୍ୟାନ ସବୁ ଅଛି ଭର୍ତ୍ତି ହେଇକି, ଭୋଗ ଭର୍ତ୍ତି ହେଇଛି ଦେବଜନୀରେ। ଏଠି ଲେଖୁଛନ୍ତି ଦେବଜନ୍ମାଦି ମହାବିଷୟ ଆବେଶାତ୍, ପଶୁଜନ୍ମାଦି ପଶୁଜନ୍ମରେ ବି ଭଜନ ହେବନି, ପଶୁଜନ୍ମାଦି ବିବେକ ଅଭାବାତ୍, ପଶୁର ବିବେକ ଅଛି କି? ଆଜ୍ଞା ଯଦି ଭକ୍ତ ହେଇଥିବେ କେବେ, କିଛି ଭକ୍ତି ସ୍ୱୀକୃତି କରିଥିବେ, ସେ ପଶୁ ହେଇଗଲେ ବି ଆଜ୍ଞା ଭକ୍ତିଟା ରହିବ। ଆମେ ଆମର ଭକ୍ତ ରୁହନ୍ତି ସେ ପୁରୀରେ, ସେଠୁ କୁକୁର ଅଛି, ସେ କୁକୁରକୁ ଏକାଦଶୀ ଦିନ ଆପଣ ଅର୍ଣ୍ଣ ଖୋଇ ଦେଇପାରିବେନି କେବେ, ସେ ପୂର୍ବଜନ୍ମର ଅଳ୍ପ କିଛି ଭକ୍ତି କରିକି ଯାଇଛି, ସେ ଭକ୍ତ ଘରେ ରହୁଛି, ସେ ମଠରେ ରହିବ, ଏକାଦଶୀ ଦିନ ସେ କେବେ ଅର୍ଣ୍ଣ ଖାଇବେନି କୁକୁର, ପରୀକ୍ଷା କରି ଦେଖା ହେଇଛି, କେବେ ଖାଇବେନି। ଭକ୍ତି କରିଥିଲେ ପଶୁପକ୍ଷୀ ଜନିକି ପଡ଼ିଲେ ଭେଟି ବିବେକ ଆସିବ, ସେ କୁକୁର ଏବେ ବି ଅଛି ଆମର ଆଶ୍ରମରେ, ଆମେ ଦେଖିଛୁ କୁକୁର ଥାଏ ତାନା କାଳିଆ, କୁଆଡ଼େ ଗୋଟେଇ ପିଟିବେ ସେ ଯିବନି। ଆଜ୍ଞା ପୂଜାରୀ ଭୋଗ ନେଇକି ଆସିବ, ଆପଣ ତାକୁ ଖାଲି ପ୍ରସାଦ ଦେବେ ସେ ଖାଇବେନି, ଅଇଁଠା ଖାଇବ, ବୈଷ୍ଣବମାନେ ଅଇଁଠା ଖାଇବ, ଉଚ୍ଚିଷ୍ଟ ଯେଉଁଟା ବୁଢ଼ୀ ସେଟା ଖାଇବେ, ଖାଲି ଆପଣ ଆଣିକି ଦେବେ କହିବେ ଖା କାଳିଆ ଖାଇବେନି, ମୋଟେ ଖାଇବେ। ଆଉ ଆପଣ ପୂଜାରୀ ଭୋଗ ନେଇକି ଆସିବ କହିବାକୁ ପଡ଼ିବନି, ଭୋଗ ନେବା ଟାଇମ୍ ହେବ ମାନେ ସେ ଉଠିକି ପଳେଇଯିବ, ଭୋଗ ନେବା ଟାଇମ୍ ସେ ଉଠିକି ପଳେଇଯିବ, ବାଟକୁ ଗୋଡ଼େଇବାକୁ ପଡ଼ିବନି ତାକୁ। ଆଜ୍ଞା ଭକ୍ତି ଏଇ ଜନ୍ମରେ ଯଦି ଅଳ୍ପ କିଛି କରିଥିବ, ଯଦି ମହା ଅପରାଧ ଯୋଗୁଁ ଯଦି ପଶୁପକ୍ଷୀ ଜନିକି ପଳେଇଗଲେ ବି ଭକ୍ତି ନଷ୍ଟ ହେବ, କିନ୍ତୁ ସେ କହୁଛନ୍ତି ଏଇ ଜନ୍ମଟାକୁ ବିଫଳ କରୋନା, ଏଠି କହୁଛନ୍ତି ପଶୁଆଦି ଜନ୍ମନି ବିବେକ ଅଭାବାଗଚ ତତ୍ରାପି ନ ବିଳମ୍ବତେ ଇତି ଆହ, ବିଳମ୍ବ କରନା। ଅସୁର ବାଳକମାନଙ୍କୁ କହୁଛନ୍ତି କିଏ? ପ୍ରହ୍ଲାଦ, ବେଳୁରୁ ଭଜନ ଲାଗିଯାଉ, କାରଣ ଏଇଟା ଆମର ପ୍ରଥମ ଜନ୍ମ ନୁହେଁ, ମନୁଷ୍ୟ ଜନ୍ମରେ ଏ 84 ଲକ୍ଷ ଜୀବଜନୀ ଭ୍ରମଣ ପରେ ହରି ଭଜନ ନ କଲେ ଆମର କଣ ଗତି ହବ? ଏ ମନ ତୁମି କି ଭାବିଚ ସୁଖ, ମନ ତୁମି କି ଭାବିଚ ମନ ତୁମି କି ଭାବିଚ ସୁଖ ରେ ମନ ତୁମି କି ଭାବିଚ ସୁପଥ ଛାଡ଼ିଆ କୁପଥେ ମନ ସୁପଥ ସୁପଥ ଛାଡ଼ିଆ କୁପଥେ ମନ ସୁପଥ ଛାଡ଼ିଆ ଏ ତୋର କେ ମନ ଭୁକରେ ମନ ଏ ତୋର କେ ମନ ମନ ତୁମି କି ଭେବେଚ ସୁଖରେ ମନ ତୁମି କି ଭେବେଚ। ରମାନନ୍ଦ ଠାକୁର କହୁଛନ୍ତି କିରେ ମନ, ତୁ କଣ ଭାବୁଛୁ କି ହରିଭଜନ ବେଳା ସୁଖ ଅଛି ବୋଲି? କିଛି କିଛି ନାହିଁ, କୁମାର ବେଳୁ ବାଲ୍ୟ କାଳୁ ଧର୍ମ ଧନ ମୁଁ ସଞ୍ଜୀବୀ ଏ ଜୀବନ ନିଶ୍ଚିତ କେଜାଣି କାହାର ଆଜି ମୃତ୍ୟୁ କାଳ ହୋଇଯିବ ଉପସ୍ଥିତ। ଆଜି ହେଇଯିବ ମରଣ, ଆଜି ମରଣ ହେଇଯିବ, କଣ ବିଶ୍ୱାସ ଅଛି? ସେ କହୁଛନ୍ତି ମନ ସୁପତ ଛାଡ଼ିଆ କୁପଥେ ଗମନ ଏ ତୋର କେମନ ବୁକ, ତ ହୃଦୟଟା କେମିତି କିରେ, ତ ହୃଦୟଟା କେମିତି? ସୁପଥ ରାସ୍ତା ଭଲ ରାସ୍ତାଟା ଦେଖାଯାଉ, ତାକୁ ଛାଡ଼ି ଦେଇ କୁପଥକୁ ପଳାଉଛୁ, ହରିଭଜନଟା ମଙ୍ଗଳ ଅଛି, ଆରେ ତୋର ସ୍ତ୍ରୀ ପୁତ୍ର କନ୍ୟା ଗୃହ ସବୁଥିରେ ମଙ୍ଗଳ ହବ, ତୋର କେମିତି ଆଉ ହୃଦୟ ଦଉଛନ୍ତି? କହିଲେ ଭାଇ ତୁ ଏତିକି ରାସ୍ତା ବୁଲି ବୁଲି ଆଜି ମଣିଷ ଶରୀର ପାଇଛୁ,
ସ୍ଥାବର ଜୋନିତେ କ୍ରମ ସେ ଜନମ ସ୍ଥାବର ଜୋନିତେ ହୟା ବିଂଶତି ଲକ୍ଷ ହୟା ବିଂଶତି ଜଳ ଜନ୍ତୁ ମାଝେ 9 ଲକ୍ଷ ଜାର ଜଳ ଜନ୍ତୁ ମାଝେ ଜଳେଇ ବସତି ଭକ୍ଷ ମନ ଜଳେଇ ବସତି
ଏ ପଦ୍ମପୁରାଣ ଶ୍ଳୋକଟାକୁ ଅନୁବାଦ କରିଛନ୍ତି। ସ୍ଥାବରା ଜଳଜା ନବଲକ୍ଷଣ କହିଲେ ସ୍ଥାବର ଜୋନିଚେ କ୍ରମେଶେ ଜନ୍ମ ହୟା ବିଂଶତି ଲକ୍ଷ। ସ୍ଥାବର ଜୋନିର କ୍ରମେ କ୍ରମେ ଜନ୍ମ ହେଇଛି ସବୁ ବିଂଶ ଲକ୍ଷ, 20 ଲକ୍ଷ ପ୍ରକାର ସ୍ଥାବର ଜୋନିରେ କ୍ରମେ କ୍ରମେ ଜନ୍ମ ହେଇକି କେତେବେଳେ ଧାନ ଗଛ ଟିକେ ହେଇଛେ ସେ ଧାନଟା ଜଗନ୍ନାଥ ମାଖରେ ଲାଗିଛି, ପ୍ରସାଦ ଲାଗିଛି, ତାପରେ କ୍ରମେ କ୍ରମେ ଏସବୁ ହେଇଛି। ସବୁ ଗଛ ଭଗବାନ ସେବାରେ ଲାଗିପାରୁନାହାନ୍ତି, ସବୁ ଫୁଲ ଫଳ ଭଗବାନ ସେବାରେ ଲାଗିପାରୁନାହାନ୍ତି, କ୍ରମେ କ୍ରମେ ଭଗବାନ ସେବାରେ ଲାଗିଲା ପରେ ତାପରେ ଜଳଜନ୍ତୁ ମାଝେ ନବଲକ୍ଷ ଯାର ଜଳେଇ ବସତି ଭକ୍ଷ। 9 ଲକ୍ଷ ପ୍ରକାର ଜଳଜୀବ ସେ ଜଳ ଭିତରେ ଜନ୍ମିଲେ, ଜଳ ଭିତରେ ମଳତ୍ୟାଗ, ଜଳ ଭିତରେ ସଂସାର, ଜଳକୁ ଭୋଜନ କରିବା, ଜଳ ଭିତରେ ମରିବା, ଏହା କରିକି ଆସିଛି।
ଏକାଦଶ ଲକ୍ଷ କୃମିତେ ଜନମ, ଏକାଦଶ ଲକ୍ଷ 10 ଲକ୍ଷ ଜୋନି ପକ୍ଷ, 10 ଲକ୍ଷ ଜୋନି ପଶୁର ମାଝାରେ କ୍ରମେ 30 ଲକ୍ଷ, ପ୍ରସୁର ମାଝାରେ ମାନବ ଚତୁର ଲକ୍ଷ ରେ ମନ, ମାନବ ଚତୁର ମନ ତୁମି କି ଭେବେଛ ସୁଖରେ ମନ, ତୁମି କି ଭେବେଛ।
ଏଇଠୁ ଆସେ ପୁଣି ଏଇଠୁ ଯିବା, ଯଦି ମଣିଷ ଜନ୍ମରେ ଭଜନ ନ କରିବା, ହରିକୁ ନ ଡାକିବା, ଟିକେ ସଦାଚାର ହେଇକି ନାମ ଜପ ନ କରିବା, ମାଳା ଗ୍ରହଣ କରିବା, ହରିନାମ କରିବା, ସଦାଚାର ବା ଆମିଷ ନିଶା ଛାଡ଼ିକି, ଏଇଟା ଆପଣଙ୍କର ମଙ୍ଗଳ, ସ୍ତ୍ରୀ ପୁତ୍ର କନ୍ୟା ସଂସାର କର୍ମ କର, କିଏ ବାଧା କରୁଛି ଆପଣଙ୍କୁ ନା? ଏଇଟା କରିଦେଲେ ଜୀବିକା ଆପଣଙ୍କର ବନ୍ଦ ହେଇଯାଉଛି, କେବଳ ସଂସାର ଲୋକମାନେ ମୋତେ ଏହା କହିବେ, ବନ୍ଧୁବାନ୍ଧବ ଏହା ହେବ, ବନ୍ଧୁବାନ୍ଧବ ଲୋକ ମୋ ଘରକୁ ଆସିବେନି, କିଏ ବନ୍ଧୁ? ଜଗବନ୍ଧୁ ବନ୍ଧୁ ନା ସଂସାର ଲୋକ ବନ୍ଧୁ? କିଏ ବନ୍ଧୁ? ଆଜ୍ଞା ବନ୍ଧୁ ବନ୍ଧୁକ ଚଲାନ୍ତି, ସଂସାରର ବନ୍ଧୁ ବନ୍ଧୁକ ଚଲାନ୍ତି, ବିପଦ ବେଳେ ବନ୍ଧୁକ ଚଲାନ୍ତି, ଆଜ୍ଞା ବିପଦ ବେଳେ ପାଖକୁ ଆସିବେନି, ଧନ ସରିଗଲା ଦେଖା ଦେବେନି, ଇଏ ବନ୍ଧୁ ନୁହନ୍ତି, ବନ୍ଧୁ ଜଗବନ୍ଧୁ। ହେଲେ ଭାଇ ଏକାଦଶ 11 ଲକ୍ଷ ପ୍ରକାର କୃମିକୀଟ ଜନ୍ମ ପାଇଲୁ, 10 ଲକ୍ଷ ପ୍ରକାର ପକ୍ଷୀ ଜନ୍ମ ପାଇଲୁ, ପଶୁର ମାଝାରେ 30 ଲକ୍ଷ ପଶୁ ଜନ୍ମ 30 ଲକ୍ଷ ପାଇଲୁ, ମାନବ 4 ଲକ୍ଷ 4 ଲକ୍ଷ ପ୍ରକାର ମାନବ, କୁଆଡ଼େ ହିମାଳୟରେ ଜନ୍ମ ହେଇଥିଲେ, କୁଆଡ଼େ ଆଫ୍ରିକାରେ ଜନ୍ମ ହେଇଥିଲେ, ଆଫ୍ରିକାରେ ବୁଢ଼ା ବୁଢ଼ା ମଣିଷ ତାଙ୍କ ବୁଢ଼ା ଜେଜେଙ୍କୁ ଖାଆନ୍ତି ସେମାନେ, ତାଙ୍କର ଗୋଟେ ଫେଷ୍ଟିଭାଲ, ଆଫ୍ରିକାରେ ଯେଉଁ କାନିଭାସ ମାନେ ଅଛନ୍ତି ତାଙ୍କର ଫେଷ୍ଟିଭାଲ ହେଲା ବୁଢ଼ା ଯେତେବେଳେ ମରିବା କିଛି ଦିନ ପୂର୍ବରୁ ସେ ବୁଢ଼ାକୁ ବାଡ଼େଇ ବାଡ଼େଇକି ମାରିବେ, ତା ମାଂସକୁ ଖାଇବେ ମଣିଷ ସେମାନେ, ଏ ଜନ୍ମ ବି ହେଇଛି 4 ଲକ୍ଷ ପ୍ରକାର ମନୁଷ୍ୟ ଭିତରେ, ପୁଣି ଭାରତ ବର୍ଷ ତା ଭିତରେ, ପୁଣି ଓଡ଼ିଶାର ଆଜ୍ଞା ଯୋଉଠି ଦାରୁବ୍ରହ୍ମ ଅଛନ୍ତି ଏଠି ବିଚାର, କିଏ ଜଗନ୍ନାଥଙ୍କ ଶରଣାଗତ ହେଇଗଲା ପରେ ନାମ କଲା ପରେ ତାର ବିଚାର ଜମଦରବାରକୁ ଯିବନି, ଜଗନ୍ନାଥ ଡାଇରେକ୍ଟ ବିଚାର କରିବେ, ତା ସ୍କନ୍ଦ ପ୍ରାଣ ଅଛି, ଉତ୍କଳ କ୍ଷେତ୍ରର ବିଚାର ଯେଉଁମାନେ ଭକ୍ତ ହେବେ ତାର ବିଚାର ମୋ ପାଖରେ ପଡ଼ିବ, ତାଙ୍କର ଭୁଲ ଅପରାଧ ମୁଁ ବୁଝିବି, ବ୍ରହ୍ମାଦି କାହାର ଦଣ୍ଡ ଦେବାର ଅଧିକାର ନାହିଁ ଓଡ଼ିଶାରେ ଜନ୍ମ। କିନ୍ତୁ ମଣିଷ ଆସିକି ଆମେ କ'ଣ କହୁଛେ? ଆଜ୍ଞା ମଣିଷ ଜନ୍ମ ଭିତରେ ପୁଣି ବ୍ରାହ୍ମଣ ଜନ୍ମ ଆହୁରି ଦୁର୍ଲଭ, ସେ କହୁଛୁ କେହି ବ୍ରାହ୍ମଣ ଜନ୍ମ ହେବା ପୂର୍ବରୁ ହରିଭଜନ କରି ପାର ହେଇଯିବା ଦରକାର, କିମ୍ବା ଯିଏ ବ୍ରାହ୍ମଣ ଜନ୍ମ ପାଇଛି ବି ସେ ହରିଭଜନ କରି ପାର ହେଇଯିବା ଦରକାର, ମଣିଷ ଜନ୍ମ ମାନେ ଧରିନିଅ। ସେଠି କହୁଛନ୍ତି ମାନୁଷେ ଆସିଆ କୁଶ୍ଚିତ 2 ଲକ୍ଷ, ମାନୁଷେ ଆସିଆ ଶୁଦ୍ରାଦି 2 ଶତ 12, ଶୁଦ୍ରାଦି 2 ଶତ 12, ବ୍ରାହ୍ମଣ କୁଲତେ ପରେ କବାର, ବ୍ରାହ୍ମଣ କୁଲତେ ଦାସ ମନାହିଁ କର ରେ ମନ, ଦାସ ମନାହିଁ କ ମନ, ତୁମି କି ଭେବେଛ ସୁଖରେ ମନ, ତୁମି କି ଭେବେଛ। ଏ 4 ଲକ୍ଷ ପ୍ରକାର ଭିତରେ ପୁଣି ଭାରତରେ ଯେତେବେଳେ ଜନ୍ମ ହେଲେ, ଓଡ଼ିଶାରେ ଜନ୍ମ ହେଲେ, ପୁଣି ବର୍ଣ୍ଣାଶ୍ରମ ଆସିଗଲାନି, ବର୍ଣ୍ଣାଶ୍ରମ ଚାଲିଗଲା, ଯେଉଁ ଜାତିର ଲୋକ ଏଇ ହରିଭଜନଟା ଧରିନେଲା ଧରିନେଲା ଲାଷ୍ଟ ଚାନ୍ସ ତାକୁ, ସେ ମଣିଷ ଜନ୍ମରେ ପୁଣ୍ୟ କଲେ ଏଇ ବ୍ରାହ୍ମଣ ଜନ୍ମ ଥରେ ଦିଆହେବ, ଏଇ ଜନ୍ମ ଏଇ ଥରେ ସେ ବ୍ରାହ୍ମଣ କୂଳ ଜନ୍ମ, ତାପରେ ଗଲା। ଏଠି କହୁଛନ୍ତି ଦି କୁତ ଦି ଲକ୍ଷ, ଦି ଲକ୍ଷ ପ୍ରକାର କୁତ ମାନବ ଜନ୍ମ ଦିଆହେବ। ଶୁଦ୍ରାଦି ଦ୍ୱିଶତ ବାର, ଦୁଇଶହ ବର୍ଷ, ଦୁଇଶହ ବାର ଶୁଦ୍ର ଜନିର ଜନ୍ମ ହେବ, ତାପରେ ବ୍ରାହ୍ମଣ କୂଳତେ ପରେ ଏକ ବାର। ପ୍ରେମାନନ୍ଦ ଠାକୁର ଲେଖୁଛନ୍ତି ବ୍ରାହ୍ମଣ କୂଳରେ ଥରେ ଜନ୍ମ ଦିଆହେବ। ଯଦି ପୂର୍ବରୁ ଶୁଦ୍ର କୃଷିର ଜନ୍ମରେ ହରିଭଜନ କରିକି ପାର ହେଇଗଲେ, ହେଲେ ପାର ନ ହେଇପାରିକି ଭଜନ ନ କରିକି କିଛି ପୁଣ୍ୟ କରିକି ବ୍ରାହ୍ମଣ ସ୍ୱର ପାଇଗଲେ, ବ୍ରାହ୍ମଣ ସ୍ୱର ଗୋଟେ ଥର ଶେଷ ଲାଷ୍ଟ ଚାନ୍ସ, ତୁ ସୁଯୋଗ ଦିଆହେଲା ଏଥିରେ ହରିଭଜନ କର, ସବୁ ଜ୍ଞାନ ଆସିଯିବ। ଯଦି ଚଣ୍ଡାଳ ହରିଭଜନ କରିକି ପାର ହେଇଯାଉଛି, ସମସ୍ତେ ହରିଭଜନର ଅଧିକାରୀ ନାହିଁ। ପଶୁପକ୍ଷୀ ବା ଭଗବାନ ଦେଖେଇଲେ, ପଶୁପକ୍ଷୀ ଖଗା ମୃଗା ଏକାଦଶ କନ୍ଦରେ ଭଗବାନ କହୁଛନ୍ତି, ଦେଖ ଗରୁଡ଼ ପକ୍ଷୀ ହନୁମାନ ବାନର କୂଳ, ପ୍ରହ୍ଲାଦ ଦୈତ୍ୟ କୂଳ, ଅସୁର କୂଳରେ ଆମର ରାକ୍ଷସ କୂଳରେ ବିଭୀଷଣ, ରାକ୍ଷସ କୂଳରେ ବସେ ବିଭୀଷଣ ସଭାରେ ମାଝି, ସଭା ମଝିରେ ବିଭୀଷଣ ବସୁଛନ୍ତି। ଆଜ୍ଞା ଯଦି ନୀଚ କୂଳରେ ହେଇଛନ୍ତି ହରିଭଜନ କରି ପାର ହେଇଯାଉ, ଧରନ୍ତୁ ଏବେ ହରିଭଜନ ଯଦି ନ ପାର ହେଇଛନ୍ତି, ଯଦି ବ୍ରାହ୍ମଣ କୂଳକୁ ଚାଲି ଆସିଛନ୍ତି, ବ୍ରାହ୍ମଣ କୂଳରେ ହେଲା ଲାଷ୍ଟ ଜନ୍ମ, ବ୍ରାହ୍ମଣ କୂଳରେ ପରେ ଏକବାର ନାହିଁ, ତାସମ ନାହିଁ କହାର, ଏଠି ଯଦି ହରିଭଜନ ନ କରିପାରିଲେ ସରିଲା। ଲାଷ୍ଟରେ କହୁଛନ୍ତି ଭାଇ, ଯାହା ପ୍ରହ୍ଲାଦ କହିଥିଲେ କୁମାର ଆଚରିତ ପ୍ରାଜ୍ଞମ, କୁମାର ବେଳୁ ଭକ୍ତି ଆଚରଣ କର, କାରଣ ଇଏ ଅନିତ୍ୟ ଅଧ୍ରୁବମ, ସ୍ୱର ନଷ୍ଟ ହେଇଯିବ ଆଉ ମଣିଷରେ ମିଳିବନି।
କତେକ କଲପ ଭ୍ରମିଆ ମାନୁଷ, କତେକ କଲପ ଏ ମନ ଜନମେ ପାପ, ଏ ମନ ଜନମେ ସମାନେ ବାନ୍ଧିଆ ପୁନଃ ଯେ ଫେଲାବେ, ସମାନ ବାନ୍ଧିଆ ଆବାରେ ତୋମାରେ ବାପ, ମନ ଆବାରେ ତୋମାରେ ବାପ, ମନ ତୁମି କି ଭେବେଛ ସୁଖରେ, ମନ ତୁମେ କି ଭେବେଛ।
ରମନ ଠାକୁର କହୁଛନ୍ତି ରେ ମନ, ତୁ କଣ ହରିଭଜନ ବିଲା ସୁଖ ବୋଲି ସଂସାରରେ ଭାବୁଛୁ କି, ଏତେ କଷ୍ଟ ପାଇକି ଆସୁଛୁ। କହିଲା ରେ କେତେ କଳ୍ପ, କତେକ କଳ୍ପ ଭ୍ରମିଆ ମାନୁଷ, ଏ ଜନ୍ମ ଏ ମନ ଜନ୍ମ ପାପ, ଏ ମଣିଷ ଜନ୍ମ ପୁଣି ପାପ କଲ। ହଁ ପଶୁପକ୍ଷୀ ଅଜ୍ଞାତରେ ତାଙ୍କର ତ ପାପ ନାହିଁ, ତାଙ୍କର କ୍ରମୋନ୍ନତି, ସେମାନେ ମୃତ୍ୟୁବରଣ କରିବେ, ଉପରୁ ଉପରୁ ଉଠିବେ, ମଣିଷ ଉପରୁ ଉଠିକି ଠିଆ ହେଇଯିବା, ଇଏ ଉପରେ ଉଠିଛି ଲାଷ୍ଟ ଟପ୍ରେ ରହିଛି, ସେ ପଡ଼ିଲେ କୁଆଡ଼େ ଯିବ, ତଳକୁ ଆସିବ। କହିଲା ରେ ଏଭଳିଆ ମଣିଷ ଜନ୍ମ ପାଇକି ପୁଣି ପାପ, ସମନ ବାନ୍ଧିଆ ପୁନ ଯେ ଫେଲାବେ ଆବାରେ ତୁମର ବାପରେ, ବାପ ବାପ ବୋଲି ଲାଗୁଛନ୍ତି ପ୍ରେମାନନ୍ଦ ଠାକୁର, ବାପା ବାସି ସାଧୁ ବାପା ନା, ଏ ବାପା ପୁଣି ଜମଦୂତ ତୋତେ ବାନ୍ଧିକି ନେଇ ପକେଇବି। କହିଲେ ଭାଇ ଗୋଟିଏ ଉପାୟ ମୁଁ ତୋତେ କହୁଛି,
ବଦନ ଭରିଆ ହରି ହରି ବୋଲ, ବଦନ ଭରିଆ ଭାଇ, ବଦନ ଭରିଆ ହରି ହରି ବୋଲ, ବଦନ ଅସତ ଭାବନା ଛାଡ଼ି, ଅସତ ଭାବ କହେ ପ୍ରେମାନନ୍ଦ ତବେ ସେ ଚତୁର, କହେ ପ୍ରେମାନନ୍ଦ, କହେ ପ୍ରେମାନନ୍ଦ ତବେ ସେ ଚତୁର, କହେ ପ୍ରେମା ସବ ଜାତ ନା ଏଡ଼ି, ସବ ଜାତ ନା ମନ ତୁମି କି ଭେବେଛ ସୁଖରେ, ମନ ତୁମି କି ଭେବେଛ।
ହେଲେ ଭାଇ ଏତିକି କଷ୍ଟ ପରେ ମନୁଷ୍ୟ ଜନ୍ମ, ଏ ଜନ୍ମରେ ଆଉ ପାପ କରନି, ଗୋଟିଏ ଜିନିଷ ଆଜ୍ଞା ସାର୍ ସବୁ ଜିନିଷ ଆପଣ ପଚାରିଲେ ଆସେ, ପାପଡ଼ର ପାପ ରାସ୍ତାକୁ ବନ୍ଦ କରିଦିଅ। ମୁଁ ଗୋଟିଏ କଥା ମୋର ସବୁବେଳେ ବିଚାରକୁ ଆସେ, ମଣିଷଟାକୁ ପଚାରିଲେ ଭାଇ ଟିକେ ଭଗବାନ ଡାକ ମୋର ସମୟ ନାହିଁ, ଯଦି ଭଲ କାମଟିଏ କରିବା ପାଇଁ ହରିଭକ୍ତି କରିବା ପାଇଁ ଆମକୁ ସମୟ ନାହିଁ, ପୁଣ୍ୟ କାମ କରିବାକୁ ସମୟ ନାହିଁ, ତାହେଲେ ପାପ କରିବା ପାଇଁ ଯିବା କାହିଁକି? ଯଦି ଭଲ ରାସ୍ତାରେ ଆମେ ଯାଇପାରୁନେ, ଖରାପ ରାସ୍ତାରେ ଯିବା କାହିଁ? ପାପରୁ ନହେଲେ ବଞ୍ଚିଯା। ଭଜନ ଯେତିକି କରିବେ ସେତିକି ରହିବ, ଯଦି ପାପରୁ ଜଣେ ବଞ୍ଚିଯାଇଛି। ଆଉ ପାପ କରିକି ଯେଉଁ ଦାନ ପୁଣ୍ୟ ଯାହା କିଛି କରୁଛେ, ସିଏ ହେଉଛି କ'ଣ କହିଲେ ମାଠିଆ ଗାଣ୍ଡରେ କଣା ଅଛି। ହରେ କୃଷ୍ଣ। ହରେ କୃଷ୍ଣ। ଠିକ ଅଛି, ସମୟ ତ ହେଇଯାଇଛନ୍ତି। ମାଠିଆର ତଳେ କଣା ଥିଲେ ଯେତେ ପାଣି ଭରି କଲେ ରହିବେ କି ଆଜ୍ଞା? ନାଇଁ। ଏଇ ମନୁଷ୍ୟ ଜନ୍ମରେ ପାପ ଆଚରଣ କଲେ କହିଲେ ଆରେ ବାବା ପୁଣି ଜମନ ସମୁଦ୍ର ତୋତେ ନେଇକି ପକେଇବ। ଆଉ ବଦନ ବରିଆ ହରି ହରି ବୋଲ ଅସତ ଭାବନା ଛାଡ଼ି, ସଂସାର ଭାବନା ଅସତ ଭାବନା ପରର ମଙ୍ଗଳ ଚିନ୍ତାକୁ ଛାଡ଼ିକି ହରି ହରି ବୋଲ। ପ୍ରହ୍ଲାଦ ସେଇ କଥା କହୁଛନ୍ତି, କହେ ପ୍ରେମାନନ୍ଦ ତବେ ସେ ଚତୁର, ସେ ହେଉଛି ଚତୁର ଲୋକ ଯିଏ ହରି ହରି ବୋଲା। ସେଥିପାଇଁ କୁହନ୍ତି ନାଇଁ, ଯେଇ ଜନ ଭଜେ କୃଷ୍ଣ ସେ ବଡ଼ ଚତୁର, ହରି ନାମ କୃଷ୍ଣ ନାମ ବଡ଼ ମଧୁର। ଆ ଚତୁର ଲୋକ କିଏ? କ'ଣ ଟଙ୍କା ପଇସା ରୋଜଗାର କରି ପରୁ ଠକେଦା ଚତୁର କି? ଆଜ୍ଞା ଆଜ୍ଞା, ସମସ୍ତଙ୍କର ଚତୁରାମି ଛାଡ଼ିବ, ଜମଦୂତ ଧରିବେ ବାଡ଼ି ଧରିକି, ତାଙ୍କ କଥାରେ ଚତୁରାମି ଚଳିବନି। ଚତୁର ସିଏ ଏବେଠୁ ଯେ ଯମରାଜଙ୍କୁ ଗୁଡ଼ଉଛି, ଯମରାଜ ତ ପଶିବେନି ପାଖକୁ। ସେଥିପାଇଁ ପ୍ରହ୍ଲାଦ ମହାରାଜ କହିଲେ, କୁମାର ଆଚରତେ ପ୍ରାଜ୍ଞମ ଧର୍ମାନ ଭାଗବତମ ଇହମ ଦୁର୍ଲଭ ମାନୁଷ୍ୟ ଜନ୍ମମ ତଦପି ଅଧ୍ରୁବମ ଅର୍ଥଦମ। ଏ ପ୍ରବଚନ ଆରମ୍ଭ କଲେ କାଲି ତାକୁ ଗୋଟିଏ ଦିନ, ଗୋଟିଏ ଦିନରେ କାଲି ଅଧିକ ଅଧିକ ଆଗକୁ ଯିବା। କେତେ ସୁନ୍ଦର କଥା ବୁଝେଇବେ, ଜୀବନ ମନୁଷ୍ୟ ଆୟୁଷ ମଣିଷ ବଞ୍ଚୁଛି ଦଶ ବର୍ଷ, ଦଶ ବର୍ଷର ପ୍ରକୃତରେ ଭଜନ ଯଦି କରିପାରିବ କରିପାରିବ, ମାନେ ଅଲଗା ସମୟ ସବୁ ବେକାର ସମୟ, ବେକାର ସମୟ। ଯେ ଭଜନ କରିନି ତାର ଜୀବନ କେମିତି ବେକାରରେ ଯାଉଛି। ଆଜ୍ଞା, ଅସୁର ବାଳକମାନଙ୍କୁ ଏ ପ୍ରବଚନ ଦେଲା ପରେ ସବୁ ଅସୁର ବାଳକମାନେ ଗୋଟେ ଗୋଟେ ମାଳି ଝୁଲି ଧରିକି ହରେ କୃଷ୍ଣ ଆରମ୍ଭ କଲେ। ଆଉ ହିରଣ୍ୟକଶିପୁ କହିଲା, ରେ ବାବା ମୁଁ ଗୋଟିଏ ପ୍ରହ୍ଲାଦକୁ ବିନାଶ କରିବା ପାଇଁ ଯାଉଥିଲି, ବର୍ତ୍ତମାନ ଗୋଟିଏ ପ୍ରହ୍ଲାଦ କୋଟିଏ ପ୍ରହ୍ଲାଦ ତିଆରି କଲାଣି, ଡାକି ଏକରେ ପ୍ରହ୍ଲାଦକୁ ଡାକ, ବିଚାର କରା ହେବ। ତାର ବିଚାର କ'ଣ କରାଯିବ? ବିଚାର ଭଗବାନ କଲେ ହିରଣ୍ୟକଶିପୁର। ବହୁତ ସୁନ୍ଦର ଶିକ୍ଷା, ଦୁଇଟି ଅଧ୍ୟାୟ ଅଛି ପ୍ରହ୍ଲାଦ ଚରିତ, ଆମର ପଚିଶ ଦିନ ହୁଏ, ତେଇଶ ଦିନ ପର୍ଯ୍ୟନ୍ତ ହେଇଛି କଥା। ଆଉ ସବୁ ସର୍ଟକଟ୍ କରିକି କୁହାଯାଉଛନ୍ତି, ପ୍ରହ୍ଲାଦ ଶିକ୍ଷାଟା ବହୁତ ଗୁରୁତ୍ୱ। ଗତକାଲି ଆମେ ଶୁଣିବା ସଂସାର ପ୍ରକୃତରେ ତାଙ୍କର ଅନୁଭବ ସିଏ କହିବେ, କେମିତି ସଂସାର ଆମ ସମୟ ପଳାଉଛି, କିଭଳି ଅଭିନିବେଶ ରହୁଛି, ଆମେ ହରିଭଜନ କରିପାରୁ। ଏଇଠି ମୁଁ କଥାକୁ ବିଶ୍ରାମ ଦେଉଛି, ମହାରାଜ କିଛି ଆପଣମାନଙ୍କୁ ସୂଚନା ଦେଇପାରନ୍ତି।